वासुदेवाय ओम नमो भगवते वासुदेवाय।
सर्वप्रथम अमर परमाराध्य गुरुदेव श्री श्रीमद गौर गोविंद स्वामी श्रील गुरुदेवंकर उभय चरणार बिंदरे प्रणाम ज्ञापन करी कृपा प्रार्थना करी समर्पित हुई। संस्थार संस्थापक आचार्य कृष्ण कृपा श्रीमद श्री श्रीमद अभय चरणारविंद भक्ति वेदांत स्वामी श्रील प्रभुपाद जी महाराज के चरण कमल रे प्रणाम ज्ञापन करी कृपा भिक्षा करी समर्पित हुई। समस्त साधु गुरु वैष्णव आचार्य चरण कमल रे प्रणाम ज्ञापन पूर्वक प्रार्थना पूर्वक उपस्थित श्रोता वैष्णव मान प्रणाम ज्ञापन करी प्रभु श्री श्री गौर नित्यानंदर महत् करुणार श्री श्री गौर गोपाल देव महत् करुणार इस्कन भद्रक मंदिर परिसर मध्ये श्रीमद भागवतम नवम स्कंद मैंने अंबरीश महाराज चरित श्रवण करवा सुखदेव गोस्वामी एवं परीक्षित महाराज के मध्य संवाद प्रत्यक्ष संवाद परीक्षित महाराज मनुमान वंश विस्तार संबंध में श्रवण करने बहुत इच्छा प्रकाश कर विशेष भाव वैभसुत मन पुत्र मान वर्णना शुणापी बहुत आग्रह प्रकाश कर नवस्कंदर प्रथम अध्याय विषय अच्छा वैभसुत मनु पूर्वकल्प द्राविड़ देशर राजा सत्यव्रत थे जो सत्यव्रत भगवान मत्स्य अवतार होते बहुत बड़ भाग्य थिला सत्यव्रत भगवान प्रत्यक्ष शिष्य होते जो अर्जुन प्रायत यह भाग्य समस्त को मिले ना जो आम मैने जो शिक्षा लाभ करुचे जो भगवान शिक्षा किंतु गुरु परंपरा मध्यम आस कथा शिष्य परंपरा गुरु शिष्य उभय परंपर किंतु परीक्षित महाराज सत्यव्रत अर्जुन ये बहुत बहुत बड़ बड़ महात्मा अच्छा जो मैंने भगवत परिकर से मैंने सीधा सड़क भगवान शिष्य हम सत्यव्रत मत्स्यदेव निकटर मीन अवतार सीधा सड़क भगवान शिक्षा ग्रहण करते सी ही वर्तमान वैभसुत मनु वैभसुत मनु कि भगवान निकट आसिले ब्रह्मा ब्रह्मा पुत्र हेले मरीचि मरीचि पुत्र हेले कश्यप कश्यप पुत्र हेले विवस्वान एवं विवस्वान पुत्र हेले वैभसुत मनु जहां अन्य नाम श्राद्धदेव मनु ए मनु मनु महाराज वैभसुत मनु तर दस टी पुत्र अच्छा प्रत्येक पुत्र संबंध में शुणापी परीक्षित कौन कहीं जेहेतु पूर्व से भगवान मत्स्यदेव निकट ज्ञान प्राप्त होते निश्चित वंश से सब महात्मा मैंने आपत वंशर दस जन पुत्र वैभसुत मनु दस जन पुत्र वंश परंपरा कहते वैभसुत मनु दस जन पुत्र जो अच्छा इक्वाकु धृष्ट सरियाति नरिष्यंत नभग दिष्ट तरुष नृग कृषध एवं वसुमा ये दस टी पुत्र पूर्व वैभसुत मनु आउ गोटे पुत्र थे वैभसुत मनु कौन संतान नाकर गुरु थे वशिष्ठ वशिष्ठ को बहुत प्रार्थना कले साधारण लोकर संतान संतति नए ना ଯାହା ନିକଟରେ ଭୋଗ ଅଛି, ବିଶେଷ ଭାବରେ ଧନ ରହିଛି, ତା ପାଖରେ ସନ୍ତାନ ସନ୍ତତି ନଥିଲେ ସେ ବହୁତ ଦୁଃଖୀ ହୁଏ। ସେ ଚାହେଁ ସବୁବେଳେ ମୋର ପୁତ୍ର ହଉ କନ୍ୟା ହଉ, ପୁତ୍ର କନ୍ୟା ଜୀବନରେ କିଛି ଭକ୍ତି ପଥରେ କିଛି କଲ୍ୟାଣ କରନ୍ତିନି, ବରଂ ସଂସାରରେ ବିଷୟ ଆସକ୍ତିକୁ ବଢ଼ାନ୍ତି। କିନ୍ତୁ ଜୀବର ଯେହେତୁ ବିଷୟ ପ୍ରତି ଗୋଟେ ମମତା ରହିଛି, ଯାହାର ଧନରେ ଯେତେ ମମତା ସେ ଚାହେଁ ମୋର ବଂଶ, ମୋର ପୁତ୍ର, ମୋର କନ୍ୟା ଏସବୁ ବଢ଼ୁ। କିନ୍ତୁ ବୈବସ୍ତ ମନ ମହାନ ବଡ଼ ରାଜା ଥିଲେ, ଭଗବାନ ବି ଇଚ୍ଛା କରୁଥିଲେ ତାଙ୍କର କେହି ବଂଶ ପରମ୍ପରାରେ କେହି ମହାନ ପୁତ୍ରମାନେ ଆସନ୍ତୁ। ବଶିଷ୍ଠଙ୍କ ଯେତେବେଳେ ଅନୁରୋଧ କଲେ, ବଶିଷ୍ଠ କହିଲେ ମିତ୍ର ବରୁଣଙ୍କ ପାଖରେ ମୁଁ ଯଜ୍ଞ କରିବି ତାଙ୍କ ପ୍ରୀତିବିଧାନ ପାଇଁ, ଯଦି ମିତ୍ର ବରୁଣ ଚାହିଁବେ ତୁମ ପୁତ୍ର ଦେବେ। ମିତ୍ରବରଣଙ୍କ ପାଇଁ ଯଜ୍ଞ ବଶିଷ୍ଠ କରୁଛନ୍ତି, ଏଇ ବଂଶ ପରମ୍ପରା ଶୁଣିବେ, ଏଇ ବଂଶରେ ଆସିଛନ୍ତି ମହାନ ଭକ୍ତ ଅମ୍ବରୀଶ। ନବମସ୍କନ୍ଧ ହେଉଛନ୍ତି ବଂଶ ପରମ୍ପରା, ବଂଶାନୁଚରିତ। ଏ ବଂଶ ଚରିତ୍ରରେ ଯାହାର ଚରିତ, ଯାହାର ନାମ ଆପଣମାନେ ଶୁଣିବେ ପବିତ୍ର ହେଇଯିବେ। ଏ ମନୁମାନଙ୍କର ସମୟରେ ଭଗବାନ ଅବତାର ନେଇଛନ୍ତି ଏବଂ ସମସ୍ତେ ଭଗବାନଙ୍କର ଶୁଦ୍ଧ ଭକ୍ତ। ଏ ବୈବସୁତ ମାନଙ୍କ ପାଇଁ ଯେତେବେଳେ ଯଜ୍ଞ କରୁଛନ୍ତି ବଶିଷ୍ଠ ମିତ୍ର ବରୁଣଙ୍କ ନିକଟରେ, ସେ ଚାହୁଁଛନ୍ତି ପୁତ୍ର ପାଇଁ, କିନ୍ତୁ ବୈବସୁତ ମାନଙ୍କର ସ୍ତ୍ରୀ ଚାହୁଁଛନ୍ତି କନ୍ୟା ପାଇଁ। ସ୍ତ୍ରୀ ଯେତେବେଳେ କନ୍ୟାର ସଂକଳ୍ପ କରିଛନ୍ତି, ଜନ୍ମ ହେଲେ କନ୍ୟା, ରାଜା ବୈବସୁତ ମନ ବହୁତ ମନ ଦୁଃଖ କଲେ, କହିଲେ ଗୁରୁଦେବ ମୁଁ ପୁତ୍ର ଚାହୁଁଥିଲି, ଗୁରୁ ହବା କେତେ ଅସୁବିଧା ଦେଖନ୍ତୁ, ଶିଷ୍ୟ ପାଇଁ ଯଜ୍ଞ କରୁଛନ୍ତି ପୁଣି ପୁତ୍ର ପାଇଁ। ଶିଷ୍ୟ କହୁଛି ମୋର ପୁଅ ଦରକାର, ରାଜା କହୁଛି ପୁଅ ଦରକାର, ରାଣୀ କହୁଛି ଝିଅ ଦରକାର, ସଂସାରରେ ମିଳିଜୁଲ ସବୁବେଳେ ନାହିଁ, ସବୁବେଳେ ଟିକେ ଟିକେ ଏପଟ ସେପଟ ରହିଛି। ଆପଣ ଭାବିବେନି ମୁଁ ପୁରା ପତି ପତ୍ନୀ ପୁରା ସମ୍ପର୍କକୁ ଏ ସଂସାରରେ ପୁରା ପକ୍କା କରିଦେଇକି ବୈକୁଣ୍ଠକୁ ଯିବି, ଏ ଜଗତରେ କୌଣସି ସମ୍ବନ୍ଧ ପରମାନେଣ୍ଟ ନାହିଁ। ଯିଏ ବୋକା ସିଏ ଚାହେଁ ମୁଁ ଏଠି ପୁରା ସବୁ ସେଟଅପ୍ କରିବି, ଏଠି ଆଡଜଷ୍ଟମେଣ୍ଟ ଦରକାର। ଯେତେ ଦିନ ରହିବା କେବଳ ସଂସାର ଆମର କାମନା ଅଛି ଏଠିକି ଆସିଛି, ଏ କାମନାଟାକୁ ପୂର୍ତ୍ତି କରିବା ପାଇଁ ସ୍ତ୍ରୀ ପୁତ୍ର କନ୍ୟା ଅଛନ୍ତି, ଏମାନଙ୍କ ସହିତ କୋପରେସନ କରି ଆମ ହରିଭଜନ କରିନେବା, ସମସ୍ୟା ସବୁବେଳେ ରହିବ। ପତି ଚାହୁଁଛନ୍ତି ପୁତ୍ର, ପତ୍ନୀ ଚାହୁଁଛନ୍ତି କନ୍ୟା, ଗୁରୁ କ'ଣ କରିବେ? ବୈବସୁତ ମାନୁ ଦେଖିଲେ, ଆଜ୍ଞା ଗୁରୁଦେବ ମୋର କାହିଁ ପୁଅ ହେଲା ନା କନ୍ୟା ହେଲା, ଗୁରୁ ନାମକରଣ କରିଦେଲେ, ୟାର ନାମ ହେଲା ଇଲା, ନାମକରଣ ହେଇଗଲା। କିନ୍ତୁ ବୈବସୁତ ମାନୁ କହିଲେ ନାହିଁ ଆଜ୍ଞା ମୋର ପୁତ୍ର ଦରକାର। କହିଲେ ତୁମର ସ୍ତ୍ରୀ ଚାହିଁଛନ୍ତି କନ୍ୟା, ତୁମର ଯଦି ପୁତ୍ର ଦରକାର ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି। ବଶିଷ୍ଠ ଏତେ ସମର୍ଥ ଥିଲେ ଭଗବାନଙ୍କୁ ପ୍ରାର୍ଥନା କରିକି ଇଲାଙ୍କୁ ପୁତ୍ର କରିଦେ। ଏ ବିଜ୍ଞାନ ବର୍ତ୍ତମାନ ନାହିଁ ସୃଷ୍ଟିରେ, ମନ୍ତ୍ରର ବିଜ୍ଞାନ, ମନୁଷ୍ୟ ତାକୁ କଳ୍ପନା କରିକି ବୁଝିପାରିବନି, ବହୁ ଜନ୍ମ ବିତେଇଲା ପରେ ବି ବୁଝିପାରିବନି। ପ୍ରଭୁଙ୍କର ଯେଉଁ ଶକ୍ତି ରହିଛି ଶରୀରକୁ ପରିବର୍ତ୍ତନ କରିବା ପାଇଁ, ମନୁଷ୍ୟର ବହୁତ କିଛି ଆପଣ ଦେଖୁଛନ୍ତି ନା, ଗୋଟିଏ ପାର୍ଟ ଖରାପ କାନକୁ ନସବିଲା ବେଳକୁ ଆମର ଶକ୍ତି ନାହିଁ। ଏଇଟା ଗୋଟେ ଡ୍ରେସ୍, ଭଗବାନ ଡ୍ରେସ୍ ଦେଇଛନ୍ତି ଭଳି ମାୟା ଦ୍ୱାରା, ଯେକୌଣସି ସମୟରେ ପ୍ରଭୁ ଚାହିଁବେ ପରିବର୍ତ୍ତନ କରିଦେବେ। ପୁତ୍ର କନ୍ୟା ହେଇଥିଲେ ପୁତ୍ର କରିଦେଲେ, ପୁତ୍ରଙ୍କ ନାଁ ହେଲା ସୁଦୁମ୍ନ, ସୁଦୁମ୍ନ ରାଜକୁମାର ହେଇଗଲେ, ମୃଗୟା କରିବା ପାଇଁ ଗଲେ, ମୃଗୟା କରିବା ପାଇଁ ଯାଇଛନ୍ତି ସୁକୁମାର ନାମକ ବନରେ ପଶିଗଲେ, ସୁକୁମାର ବନ କୈଳାସର ପାଖରେ। ଏ ବଂଶ ପରମ୍ପରାରେ କେମିତି ଜଣେ ମହାନ ଭକ୍ତ ଆସୁଛନ୍ତି, ତାଙ୍କ ବଂଶ କେତେ ମହାନ। ସୁକୁମାର ବନରେ ପାର୍ବତୀଙ୍କର ଅଭିଶାପ ଅଛି, ଯିଏ ପ୍ରବେଶ କରିବ ସେ କେବଳ ନାରୀ ପ୍ରବେଶ କରିବ, ଯଦି ପୁରୁଷ ପ୍ରବେଶ କରିବ ସେ ନାରୀ ହେବ। ସୁଦୁମ୍ନ ଯେ ଇଲା ଥିଲେ, ନାରୀ ହେଇକି ଜନ୍ମ ହେଇଥିଲେ, ବଶିଷ୍ଠ ତାଙ୍କୁ ସୁଦୁମ୍ନ କରିଥିଲେ, ସେ ପଶିଗଲେ ସେଠି ସୁକୁମାର ବନ, ସେ ପୁଣି କଣ ହେଇଗଲେ କନ୍ୟା ହେଲେ, ଆଉ ତାଙ୍କୁ ନାମ ଦେବାକୁ ପଡ଼ିଲାନି, କହିଲେ ତୁମ ନାଁ ଯାହା ଥିଲା ସେୟା ରହିଲା, ଭଗବାନ ଚାହୁଁଥିଲେ କନ୍ୟା, ବାସ୍ ତୁମର ନାମ ଇଲା ରହୁ। ଇଲା ବୁଲୁଥିବେ ବନ ଭିତରେ, ତାଙ୍କୁ ଭେଟିବେ बुद्ध सुंदर इलाक बहुत सुंदर ताकू देख बुद्ध बहुत आसा ऐल पुर भागवत महान महान राजा भगवान भक्त मान जीवन यही कांदिले किंतु शिव गागरे पार्वती कहीं अभिशाप देते एकदा पार्वती क्रीड़ा करुवा समय रे पार्वती अतिमर्त्य क्रीड़ा करती शिव आ पार्वती अतिमर्त्य मान मनुष्य बुद्धि पारे अति सुंदर बेश पोशाक एमती किसी ना माने शिवजी पिंधती केत उल्टा पिंधती केमती कौन परस हो सती प्रभु परस हो से समय कि मुनि मैंने पशिगले सती मु लज्जा लगे आरे आम स्वामी स्त्री गोटे परस हो बाबाजी मैंने शिव को एत भल पाको समय आसिक पहुंचे शिवजी का यही काम विश्व लोक मैंने बहुत कष्ट दौरान सब शिव मंदिर को जा शिवजी कैलाश को कौन सी विषय जाते कैलाश को समस्त ब्रह्मचारी मैंने जाते गृहस्थ लोक भी अलाउ एते हाइल जहाँ कहते एलिवेटेड पोजिशन रुहती उन्नत स्थित रुहती शिवजी तक प्रवचन केवल ब्रह्मचारी मान पुणी क्यों ब्रह्मचारी नैष्टिक ब्रह्मचारी नारद चतुर्सनक नवजोगेन्द्र एम सब घेरिक शिवजी गृहस्थ को अलाउ ना कौन सी देह धारण शिवजी रुहती नहीं ना सती को कोल में बस प्रवचन दिखती पुणी बहु वही कांदी प्रे प्रे कि बुझीपर जार पुरुष नारी दृष्टि अच्छी से शिव को बुझीपर कि राधा को बुझीपरि कि कृष्ण को बुझीपर आमर द्वैत दृष्टि अच्छी से नारी से पुरुष पोशाक पोशाक देखला चेतना बदली जा आकर्षण आसमें कितने मान जा पतित अवस्था अच्छे गोटे पोशाक देखिकी जो पोशाक पूरी दिनक दिन खराब होगा जा देखीचे जन बुढ़ी थे ये युवती बुढ़ी हो देखुचे से पोशाक प्रति भी आकर्षण आने युवती देखुचे ये युवकटा बुढ़ा हम ये बाड़ी धरव पूरी भी आकर्षण आटे गिरा हुआ मान जाए अति पतित स्थित ये स्थित लोक मैंने भागवत शिवजी पाखु शुणीपर सती भी से भाई स्थित रुहती बेले बेले लीलाई प्रार्थना है सती बहुत उन्नत स्थित रुहत स्वामी भाव को एते से जानती समुद्र मंथन के शुणे समुद्र मंथन अनुमति देदे तत्प्रभाव ज्ञान कह प्रभु आप जानी आप ईश्वर आप विष पान कले आपर कि हे शिवजी स्त्री को भी पचारे शिवजी ईश्वर स्त्री कहीं पचारे संसार देखा देख मोर स्त्री मोर प्रभाव को जाए मुश्वर बोल से दिन रु पार्वती कहीदे बिना अनुमति ऋषि मुनि मान पल ना सुकुमार मन कैलाश नुह कैलाश गोटे पार्ट जो कि थट्टा परिहास क्रीड़ा शक्ति चाहते शिव चाहते नहीं शिवजी कहते ठीक अच्छे राजकन्या खुशी रखा से सुकुमार बन को पड़ा साधु मान सब घूरती शिवजी पचारे कहीं घूरती निष्कामता शिखे शिवजी पाखे जीवन रे सर्वस्व थी ईश्वर है किसी पाख रखना विषय गंधा कि समस्त को विषय दौर गोटे महान स्थिति शिवजी सत्य से दिन अभिशाप दे सुकुमार बन भितर स्वामी स्त्री आम दुई जन थी भितर जदि कहीं प्रवेश करते से नारी हो मोर संकोच आसव इला नारी है सॉरी सुदिम्न जे इला है वशिष्ठ सुदिम्न कर नारी है कांदिले कहते देख मो बापा बहुत तपस्या कर यज्ञ कर वशिष्ठ को प्रसन्न कर मत पुत्र कर कन्या थी शिवजी कहे ठीक अच्छे तुम्हें गोटे मस पु हम गोटे मस झ तुम कथा भी रही तुम बापा बर भी रो बर भी रो साप मरवन बाड़ी भांगे महात्मा मान स्थिति सब बड़े महात्मा मान एम करुदुम्न या इफुआ को दस पुत्र जन्म है पंचम पुत्र नभग ନଭଗଙ୍ଗର ପୁତ୍ର ହେବେ ନାଭଗ, ନଭଗ ତାଙ୍କ ପୁତ୍ର ହେଲେ ନାଭଗ, ନାଭଗଙ୍କର ପୁତ୍ର ହେବେ ଅମ୍ବରୀଶ। ଏ ହେଲା ବଂଶ ପରମ୍ପରା, ଏକ ମହାନ ବଂଶ ପରମ୍ପରା। ଯଜ୍ଞରୁ ଜନ୍ମ ହେଇଥିବା ପିଲାଙ୍କର କଥା ଆପଣ ଶୁଣିଲେ। ୟା ପରେ ବୈବସୁତ ମନୁ ବହୁତ ପ୍ରାର୍ଥନା କରି ଭଗବାନଙ୍କୁ ଏ ଦଶଟି ପୁତ୍ରକୁ ପାଇଛନ୍ତି, ତା ଭିତରେ ନଭଗ। ଆଉ ପିତାର ସଂସ୍କାର ଆଗେ ଶୁଣନ୍ତୁ, ଜଣେ ମହାନ ଭକ୍ତ ହେବାକୁ ହେଲେ ତାର ଦୁଇଟା ବ୍ୟାକଗ୍ରାଉଣ୍ଡ ଦରକାର। ଗୋପାଜୀ ବାରମ୍ବାର କୁହନ୍ତି, ଯଦି ଶୁଦ୍ଧ ଭକ୍ତ ହେବାକୁ ଚାହ, ପିତାମାତାଙ୍କର ପ୍ରଥମେ ଶୁଦ୍ଧ ବୈଷ୍ଣବ ହେଇଥିବା ଦରକାର, ଆଉ ଗୁରୁ ଶୁଦ୍ଧ ହେଇଥିବା ଦରକାର। ଗୋପାଜୀ ମହାରାଜ ସବୁବେଳେ ନିଜ ଗର୍ବରେ ଲେଖନ୍ତି, ଗର୍ବ କୁହାଯାଏ ନା, ଏଇଟା ପ୍ରକୃତରେ ତାଙ୍କ ଗୁରୁଙ୍କର ଗର୍ବ। ମୋତେ କୃଷ୍ଣଙ୍କ ଦୟାରୁ ଏଇ ଦୁଇଟା ସୁଯୋଗ ଥିଲା, ମୋ ପିତା ଶୁଦ୍ଧ ବୈଷ୍ଣବ ଏବଂ ମୋ ଗୁରୁଦେବ ହେଉଛନ୍ତି ଶୁଦ୍ଧ ବୈଷ୍ଣବ। ବାରମ୍ବାର ଜିନିଷ ମେନସନ କରିଛି, ପିତାମାତାର ସଂସ୍କାର ବହୁତ ଆବଶ୍ୟକ। ଏଥିପାଇଁ ଯେଉଁମାନଙ୍କର ପିଲାମାନେ ବୈଷ୍ଣବ ହେଉଛନ୍ତି ନା, ସେମାନେ ବହୁତ ସାବଧାନ ରହିବା ଦରକାର, ତାଙ୍କୁ ପଇସା ଚକରରେ କେବେ ପକେଇବା ଉଚିତ ନାହିଁ। ପାଠ ପଢ଼ନ୍ତୁ ନ ପଢ଼ନ୍ତୁ, କିନ୍ତୁ ଶୁଦ୍ଧ ଭକ୍ତ ହୁଅନ୍ତୁ, ଭକ୍ତି କରନ୍ତୁ। ପିଲାମାନଙ୍କୁ ମୋ ପୁଅ ଡକ୍ଟର ହବ, ଇଞ୍ଜିନିୟର ହବ, ଏଇ ଚିନ୍ତାରେ ତାଙ୍କର ଭକ୍ତିକୁ ନଷ୍ଟ ନ କରି ଆସନ୍ତେ ବସନ୍ତୁ, ଚେର ବସନ୍ତୁ ମହାରାଜ ଯଶୁରେ ବସନ୍ତୁ। ଭକ୍ତି ସ୍ଥିତିକୁ ନଷ୍ଟ ନ କରନ୍ତୁ ମହାରାଜ। ନଭଗ ବହୁ ବଡ ମହାନ ବ୍ରହ୍ମର୍ଷି ଥିଲେ, ଆଉ ସରଳ ପୁତ୍ର ବି କେତେ ସରଳ। ସଂସ୍କାର, ଜୀବର ସଂସ୍କାର ଭକ୍ତିରେ ବହୁତ ସାହାଯ୍ୟ କରେ, ଏବଂ ଭଗବାନ ଭଗବତ ଗୀତାରେ ସେଇ କଥା ହିଁ କହୁଛନ୍ତି, ଯେଉଁମାନେ ଭ୍ରଷ୍ଟ ଯୋଗୀ ମୁଁ ସେମାନଙ୍କୁ ବୈଷ୍ଣବ ଘରେ ହିଁ ଜନ୍ମ ଦିଏ। ବୈଷ୍ଣବ ପିତାମାତା ନିକଟରୁ ଯେଉଁମାନେ ଆସନ୍ତି ସେମାନେ ଭ୍ରଷ୍ଟ ଯୋଗୀ, ପୂର୍ବ ଜନ୍ମରେ ଭକ୍ତି କରିଥାନ୍ତି, ଭ୍ରଷ୍ଟ ହେଇଛନ୍ତି। ପକ୍ୱ ଅପକ୍ୱ ଦୁଇ ପ୍ରକାର ପୁଣି ଯୋଗୀ ଅଛନ୍ତି, ଭକ୍ତି କିଛି ଦିନ କରିକି ଜଣେ ପଡ଼ିଗଲା, ତା ପାଇଁ ଡେଷ୍ଟିନେସନ ଅଲଗା, ତା ପାଇଁ ସ୍ଥିତି ଅଲଗା, ତାକୁ ଅଲଗା ଜାଗାକୁ ପଠାନ୍ତି। କେଉଁଠିକି ପଠାନ୍ତି? ତାକୁ ସ୍ୱର୍ଗକୁ ପଠାନ୍ତି, ଉଷିତ ଶାଶ୍ୱତୀ ସମା, ସ୍ୱର୍ଗରେ ଯାଇ ବହୁତ ଦିନ ପୁଣ୍ୟ କରିବ, କାରଣ ଅଳ୍ପ ଦିନ ଭକ୍ତି କରିଛି। ସଂସାରରେ ଦାନ ପୁଣ୍ୟ ଆଦି କରି ଯାହା ପ୍ରାପ୍ତ ହୁଅନ୍ତି ହରି ଭକ୍ତି କିଞ୍ଚିତ ଆଚରଣ କଲେ ଖେଳ ଖେଳରେ ସ୍ୱର୍ଗ, ଭକ୍ତ ବାଜି ମାରିକି ସ୍ୱର୍ଗକୁ ନେଇଯିବ। ଆପଣ ଓଡ଼ିଆ ଆମର ନାହିଁ ବାଜି ମାରିବା କାମ, ଭକ୍ତ ହରିନାମ ପାପ ଛାଡ଼ି ହରିନାମ ଆରମ୍ଭ କଲା ମାନେ ସ୍ୱର୍ଗଟା ତା ପାଇଁ ରିଜର୍ଭ, ଚାହେଁ ନା କିନ୍ତୁ ରିଜର୍ଭ। ଅତୀତ ହେଇଗଲା ଯଦି କିଛି ଦିନ ଭକ୍ତି କରି, ଭଗବାନ କହୁଛନ୍ତି ନା ପାପ ଉଷିତ ଶାଶ୍ୱତୀ ସମା, ସୂଚିନାମ ଶ୍ରୀମତୀ ଗେ ହେ ଯୋଗ, ଶ୍ରୀମତାମ ଗେ ହେ ଯୋଗ ଭେଷ୍ଟ ଅଭିଜାୟତେ। ଏଇ ଟୀକାରେ ଶ୍ରୀଧର ସ୍ୱାମୀ ଦୁଇଟା ଜିନିଷ ଲେଖିଲେ, ପକ୍ୱଯୋଗୀ ଅପକ୍ୱଯୋଗୀ ଯାଏ, ଅଳ୍ପ ଦିନ ଭଜନ କରି ସେ ଯାଏ ଉପରକୁ ସ୍ୱର୍ଗକୁ ଯାଏ, ପୁଣି ପତିତ ହେଇକି ସୂଚି ନାମ ବ୍ରାହ୍ମଣ ଘରେ ଜନ୍ମ ହବ, ଶ୍ରୀମତାମ ଧନୀ ଘରେ ଜନ୍ମ ହବ, ଯେଉଁଠି ଭକ୍ତି କରିବା ପାଇଁ ତ କିଛି ଅସୁବିଧା ନଥିବ। କିନ୍ତୁ ପକ୍ୱଯୋଗୀ ଯିଏ ବହୁ ଦିନ ଭଜନ କରିଛନ୍ତି କିନ୍ତୁ ହଠାତ୍ ପତିତ ହେଇଗଲେ, ଭଗବାନ ତାଙ୍କୁ କେଉଁ କୂଳରେ ଜନ୍ମ ଦେବେ? ଅଥବା ଯୋଗୀ ନାମ କୁଲେ, ଯୋଗୀ କୂଳରେ, ଭକ୍ତ କୂଳ, ଆମର ଏଇଟା ଯୋଗୀ କୂଳ ନା, ଭକ୍ତ କୂଳରେ ଜନ୍ମ ଦିଅନ୍ତି ନା ପକ୍ୱଯୋଗୀ। ସେଥିପାଇଁ ପିଲାମାନଙ୍କୁ କୃଷ୍ଣ ଚେତନା ରଖିବା ଦରକାର। ବହୁତ ପିତାମାତା ଚିନ୍ତା କରୁଛନ୍ତି ମୋ ପୁଅ ପାଠ ପଢି ମଣିଷ ହବ, ପାଠ ପଢି କେହି ମଣିଷ ହେଇନା, ଭଗବାନଙ୍କର ଭକ୍ତ ହେଲେ ମନୁଷ୍ୟ ହୁଏ, ଭଗବାନଙ୍କର ଭକ୍ତ ହେବା ଦରକାର। ଅର୍ଥ ଆମର ଲକ୍ଷ୍ୟ ନୁହେଁ, ପରମାର୍ଥ ଆମର ଲକ୍ଷ୍ୟ। ଆମେ ଭଗବାନ ଦୁର୍ଲଭ ମାନବ ଶରୀରରେ ଆମର ଜ୍ଞାନ ରହିଛି, କୃଷ୍ଣ ଚେତନା ଜ୍ଞାନ ରହିଛି, ସଂସାର ସବୁ ଲୋକ ଭଟକୁଛନ୍ତି, ତାଙ୍କ ସାଙ୍ଗରେ ଆପଣ ଏଇ ତାଳ ଦେବାର ଇଚ୍ଛା ଅଛି ତାହେଲେ ମାରିତେଲକୁ ଧରନ୍ତୁ ନାହିଁ। ଯଦି ଲୋକ ସମାଜରେ ସମ୍ମାନ ପାଇବା ପାଇଁ ଇଚ୍ଛା କରୁଛନ୍ତି, ସମାଜ ସହିତ ତାଳ ଦେବା ପାଇଁ ଇଚ୍ଛା କରୁଛନ୍ତି, ହରିଭକ୍ତି କରିବା କିଛି ଆଚରଣ ନାହିଁ, ସେ ହରିଭକ୍ତିର ମୂଲ୍ୟ ବି କିଛି ରହିବନି, କାହିଁକି ଆପଣ ଅଫିସିଆଲି ପ୍ରଭୁପାଦଙ୍କ ୱାର୍ଡରେ ଆପଣ ଅଫିସିଆଲି ରିଲିଜିୟସ ପର୍ସନ ହେଇଯିବେ, ଦୀକ୍ଷା ନେଇଥିବେ, ହରିନାମ କରୁଥିବେ, କିଛି କୌଣସି ଆସକ୍ତି ନାହିଁ, ଭଗବାନଙ୍କ ପ୍ରତି ମମତା ନାହିଁ, କିଛି ନାହିଁ, ଲୋକ ସମାଜରେ କେବଳ ସମ୍ମାନ ପାଇଁ ଏ କାର୍ଯ୍ୟ କରୁଥିବେ। କାରଣ ଆପଣ ଯଦି ମୁଁ ସମାଜ ସାଙ୍ଗରେ ତାଳ ଦେଇକି ଚାଲିବି, ସମାଜ ବିଷୟାଭିମୁଖୀ, ଆମେ କୃଷ୍ଣାଭିମୁଖୀ, ଆମର କୃଷ୍ଣ ଚେତନା ରୂପା ସେଥିପାଇଁ ୱାର୍ଡ ଦେଇଛନ୍ତି। ଭୌତିକ ଚେତନା ହେଉଛି ବିଷୟ ଚେତନା, ବହୁତ ସାବଧାନ। ଏ ଜୀବନ ପିଲା କଣ କରିବ, ଛୁଆ କଣ କରିବ, ସମାଜ କଣ କହିବେ, ନାଇଁ ନାଇଁ। ଦେଖନ୍ତୁ କେତେ ବଡ ବୈବସୁତ ମନଙ୍କର ପୁତ୍ର ନଭଗ ତାଙ୍କ ପ୍ରଥମ ପିଲାକୁ ବ୍ରହ୍ମଚରୀ କରିବା ପାଇଁ ଗୃହକୁ ପଠେଇ ଗୁରୁକୁଳକୁ ପଠେଇଥିଲେ। ଶ୍ରୀ ଶୁକ ଉଚ ନା ଭୋଗ ନଭଗାପତ୍ୟମ ୟଂତତଭ୍ରାତରଂ କବିମ ଜବିଷ୍ଟମ ବ୍ୟବଜାନଦାୟମ ବ୍ରହ୍ମଚାରିଣମ ଆଗତ। ନଭଗଙ୍କର ପୁତ୍ର ନାଭଗ, ନଭଗ ଯେତେବେଳେ ତାଙ୍କର ପୁଅ ହେଲା ନାଭଗ, ନାଭଗକୁ କହିଲେ ନାଭଗ ପାଞ୍ଚ ବର୍ଷ ହେଇଗଲା, ଯାଅ ବ୍ରହ୍ମଚାରୀ ଗୁରୁକୁଳକୁ ଯାଅ, ବ୍ରହ୍ମଚାରୀ ଜୀବନଯାପନ କର, ପଠେଇ ଦେଉଛି। ଗୁରୁକୁଳରେ କଣ ହୁଏ, ସଂଯମ ଜୀବନ ଶିଖାଯାଏ, ଶାସନ ଅଛି, ଶୃଙ୍ଖଳା ଅଛି, ସଂଯମତାର ଏକ ପଥ ଦେଇ ଯିବାକୁ ପଡ଼ିବ। ବାହ୍ୟ ଦୁନିଆରେ ସଂଯମତା ନାହିଁ, କାରଣ ବାଲ୍ୟକାଳରୁ ଜଣେ ଯଦି ସଂଯମ ଆଚରଣ ନ କରିବ, ଶୃଙ୍ଖଳିତ ନ ହେବ, ଇନ୍ଦ୍ରିୟମାନଙ୍କର ପ୍ରବଣତା ସେଇ ବିଶୃଙ୍ଖଳାରେ ପଡ଼ିଯିବ, ଆପଣ ସାଧୁ ହେଉନାହାନ୍ତି। ଯେଉଁ ବ୍ରହ୍ମଚାରୀମାନେ ନିୟୁଟି ଭଟି ବେଳେ ଡିସିପ୍ଲିନ୍ ନୁହନ୍ତି, ସେମାନେ ଦୀକ୍ଷା ନେଇ ଯାହା କଲେ ସେ ଡିସିପ୍ଲିନ୍ ହେଇପାରିବେ। ନିୟୁଟି ଭଟି ଟ୍ରେନିଂ, ପ୍ରଥମ ଯେଉଁମାନେ ବ୍ରହ୍ମଚାରୀ ହେଉଛନ୍ତି ତାଙ୍କୁ ପୁରା କଡ଼ା ଶାସନ ଦରକାର, ଚବିଶ ଘଣ୍ଟା ଗଧ ଭଳିଆ ଖଟିବାକୁ ପଡ଼ିବ, ଡିସିପ୍ଲିନ୍। ତା ଭିତରେ ପ୍ରସାଦ ମେନୁ ସିମ୍ପଲ ପ୍ରସାଦ, ଜପ ପୁରା, ବଳଦ ନୂଆ ବଳଦକୁ ଆଣୁଛନ୍ତି ନା, ଦେଖିଛନ୍ତି ନା ଆପଣ, ଏଠି ଆମର ଏଠି ନାହିଁ, ମୁଁ କୋରାପୁଟ ଆଡ଼େ ଯାଇକି ଦେଖିଛି, ଜଙ୍ଗଲ ଭିତରେ ଯାଇ ବୁଲେ ଯେତେବେଳେ ଦେଖେ, ଗୋଟେ ଗୋଟେ ବଳଦ ବେକରେ ଏଇଭଳିଆ ଓଲଟା ଭି ଭଳିଆ କରାହେଇଥିବ, ଭିଟା ଏମିତି ଓଲଟା ଭିଟା, ଭିଟାକୁ ଓଲଟେଇ ଦିଅନ୍ତି, ଯେମିତି ସେମିତି କାଠରେ କରିଦିଏ, କାଠରେ କରି ବଳଦ ଛୋଟ ଅଣ୍ଡିଆ ବେକରେ ଦେଇଥିବେ। ଜଣେ କନ୍ଧ ଲୋକ ଗାଈ ଚରି ଚରି ଆସି ମୁଁ ପଚାରିଲି, ମୁଁ ସାର୍ ଏଇଆ ବେକରେ ଏଇଟା କାହିଁକି ଦେଇଛ, କହିଲା ବାବା ଏଇଟା ଯଦି ଏବେ ନ ଦେବୁ ସେ ହଳ କରିବେନି, ଏବେ ଖାଇପିଇକି ବୁଲୁଛି ନା, ତା ବେକରେ ଦେଲେ ଦିଆଯିବ ଜୁଆଳି ସେ ମୋଟେ ରଖିବନି, ଏଇଟା ତାର ଟ୍ରେନିଂ ପିରିୟଡ଼, ସେ ଓଜନଟା କାନ୍ଧରେ ପଡ଼ୁ। ବ୍ରହ୍ମଚାରୀ ଜୀବନ ସେୟା, ପୁରା ହେଭି ଲୋଡ଼ ଦେବାକୁ ପଡ଼ିବ, 24 hours ଏନ୍ଗେଜ୍। ସାଧୁ ମାନେ ଏୟା ରିଲାକ୍ସ ନାହିଁ, ଯିଏ ସାଧୁ ଜୀବନ ରିଲାକ୍ସ ଚାହୁଁ ସେ ସାଧୁ ହେଇପାରିବେ, 24 hours ଏନ୍ଗେଜ୍। ସେଥିପାଇଁ କାରଣ ସେଇଠି ତାର ମନଟା ଶୃଙ୍ଖଳିତ ହୁଏ। ନଭଗ ପଠେଇଦେଲେ, ନଭଗ ଯା ବ୍ରହ୍ମଚାରୀ, କିନ୍ତୁ ବ୍ରହ୍ମଚାରୀ ଚାରି ପ୍ରକାର ଅଛନ୍ତି, ସାବିତ୍ରମ ପ୍ରାଜପତ୍ୟମ ଏ ଭାଗବତରେ ଅଛନ୍ତି। ଗୃହସ୍ଥ ଚାରି ପ୍ରକାର, ବ୍ରହ୍ମଚାରୀ ଚାରି ପ୍ରକାର, ବାନପ୍ରସ୍ଥ ଚାରି ପ୍ରକାର, ସନ୍ନ୍ୟାସୀ ଚାରି ପ୍ରକାର। ସାବିତ୍ରମ ପ୍ରାଜପତ୍ୟମ ବ୍ରାହ୍ମଚ ଅଥ ବୃହତ୍ ତଥା ସାବିତ୍ରମ, କେହି କେହି ବ୍ରହ୍ମଚାରୀ ଗୁରୁଙ୍କ ପାଖରେ ରୁହନ୍ତି, ମନ୍ତ୍ର ଉପନୟନ ନେଲା କରିଛନ୍ତି, ଏତିକି ଦିନ ରହିବେ, ତାପରେ ଉପନୟନ ପାଇଗଲେ ପଳେଇ ଆସିବେ ଆଉ ରହିବେ, ତାପରେ ଗୁରୁଙ୍କର ନିର୍ଦ୍ଦେଶରେ ଆସି ବିବାହ ହୁଅନ୍ତି। ପ୍ରାଜପତ୍ୟମ ଗୋଟେ ବର୍ଷ ପର୍ଯ୍ୟନ୍ତ ଭୂ ଦେଇଥିବେ, ବ୍ରହ୍ମଚାରୀ ରହିବେ ଗୋଟିଏ ବର୍ଷ ଭିତରେ ସବୁ ଶିକ୍ଷା କରିକି ମୁଁ ଫେରିବି। ଆଉ ବ୍ରାହ୍ମଣ ଯେଉଁ ବ୍ରହ୍ମଚାରୀ, ସେ ବେଦ ଅଧ୍ୟୟନ ସରିଲା ପର୍ଯ୍ୟନ୍ତ ରହୁଥିଲେ। ଏବଂ ଆଉ ଜଣେ ହେଲେ ବୃହତ୍ ବ୍ରତା, ସେମାନେ ଫେରୁନଥିଲେ, ସମଗ୍ର ଜୀବନ ନାରୀ ଗ୍ରହଣ କରିବା ପାଇଁ ଚାହୁଁନଥିଲେ, ଚାହୁଁନଥିଲେ ମାନେ ତାଙ୍କର ଗୁଣ, ବ୍ୟକ୍ତିର ଯେଉଁ ଗୁଣ ବ୍ୟକ୍ତି ପରିଚାଳିତ କରୁଛି ନା, ରଜଗୁଣ ତମଗୁଣ ରହିଲେ ଭୋଗ ଇଚ୍ଛାଟା ବଢେ, ଜଣଙ୍କର ସତ୍ୱଗୁଣର ପ୍ରଭାବ ରହିଲେ ତାର ଜ୍ଞାନ ଇଚ୍ଛାଟା ବଢିବ, ଆଉ ସଂସାରକୁ ଭୋଗ କରିବାର ପ୍ରବଣତା ତାର ରହିବ। ସାଧୁ ଜୀବନ ଗୋଟେ ଆମ୍ୟୁଜମେଣ୍ଟ ଲାଇଫ ନୁହେଁ, ସାଧୁ ଜୀବନରେ ବହୁତ ଆନନ୍ଦ ଅଛି, ଆନନ୍ଦ କାରଣ ସଂସାର ବୋଝ ବିଲକୁଲ କିଛି ନାହିଁ। ସାଧୁମାନଙ୍କୁ ପଚାରିବେ ବର୍ତ୍ତମାନ ଗ୍ୟାସ ରେଟ୍ କେତେ, କରେଣ୍ଟ ମିଟର ୟୁନିଟ କେତେ ପଇସା, ଆମେ କିଛି ଜାଣିନୁ, କୌଣସି ବର୍ଡନ ନାହିଁ, ସଂସାରର କୌଣସି ଚିନ୍ତା ନାହିଁ, କେବଳ ସୁନ୍ଦର ଭଗବାନଙ୍କର ସେବା କରିବାକୁ ପଡିବ। ସାଧୁ ଜୀବନରେ ଆଳସି ଜୀବନ ନୁହେଁ, ସେବା ଏତେ ବଡ କୃତାର୍ଥ ଜୀବନ ସାଧୁ ଜୀବନ। କେବଳ ସମୟ ଆଉ ଶକ୍ତି ଭଗବାନ ପାଇଁ ଲାଗିବ, ଧନ ସଂସାର ଚିନ୍ତା ବିଲକୁଲ ନାହିଁ। ଆମର ସକାଳୁ ଉଠିଲେ ପ୍ରଥମ ଚିନ୍ତା ବାବାଜୀଙ୍କର ଷୋଳମାଳା ଜପ କେମିତି ସାରିବ, ଫାଷ୍ଟ ଜପ ସାରିବା, ମଙ୍ଗଳା ଭାଗବତ ପଢିବା, ସେବା କରିବା, ଏଇ ଚିନ୍ତା, ଆଉ କୌଣସି ଚିନ୍ତା ନାହିଁ। ବହୁତ ଆନନ୍ଦ ଜୀବନ, ସେଥିପାଇଁ କେହି କେହି ବୃହତ ବ୍ରତ ହେଇକି ରହିଯାଆନ୍ତି ଆଉ ଘରକୁ ଫେରନ୍ତି ନା, ଏତେ ଆନନ୍ଦ ପାଆନ୍ତି ସେବାରେ, ଏତେ ସେବାରେ ଆନନ୍ଦ ମିଳେ। ଭଗବାନଙ୍କ ସେବାରେ ବହୁତ ଆନନ୍ଦ ଅଛି। ପିଲା ଛୁଆଙ୍କ ପାଇଁ, ପୁଅ ପାଇଁ ଭଲ ଡ୍ରେସ୍ଟେ ନେଇ ଆସିଲା ପରେ ପୁଅ ପିନ୍ଧିଲା ବେଳକୁ ଆପଣ ଦେଖି ଖୁସି ହେଲେ, ନା ପୁଅଟା ବଢିଆ ଦେଖାହଉଛି। ପିଲା ଛୁଆ ପାଇଁ ଟିକେ କିଛି କଲା ପରେ ଆପଣ ଆନନ୍ଦିତ ହେଇଯାଉଛନ୍ତି। ପରମାତ୍ମାଙ୍କ ପାଇଁ ଜୀବନରେ ସର୍ବସ୍ୱ ସମର୍ପିତ କରି ଆପଣ କିଛି କରିବେ, ଗୋଟେ ଫୁଲମାଳା କରିବେ, ଭଗବାନ ପିନ୍ଧିବେ, ତାକୁ ଦେଖିକି ଆନନ୍ଦ ଲାଗିବେ। ଭଗବାନ ଆନନ୍ଦ ହଉଛନ୍ତି ନା, ପରମାତ୍ମା ଆନନ୍ଦ ହେଇଗଲେ ଜୀବ ଆନନ୍ଦ। ଏଇଟା ବ୍ରହ୍ମଚାରୀ ଜୀବନରେ ବହୁତ ସୁଯୋଗ, ସମ୍ପୂର୍ଣ୍ଣ ଜୀବନ ଆପଣ ଭଗବାନଙ୍କ ସେବାରେ ଲାଗିବେ। ଗୃହସ୍ଥ ଜୀବନରେ ଇଚ୍ଛା ଥାଏ, କିନ୍ତୁ ଏଇ ସଂସାରର ଅଡୁଆ ଜାଲ ଆପଣଙ୍କୁ ସବୁବେଳେ ଛନ୍ଦି ପକଉଥିବ, ସବୁବେଳେ ଟାଣୁଥିବ, ଇଚ୍ଛା ଥିବ କରିବି, କ'ଣ କରିବି। ଆପଣ ମନ୍ଦିରକୁ ବାହାରିଲା ବେଳକୁ ପୁଅକୁ, ପୁଅର ପେଟ କାଟିବ ମେଡିସିନ ନେଇକି ଯିବା, ବହୁତ ସମସ୍ୟା ଅଛି। ଏଥିପାଇଁ ପ୍ରଥମେ ବ୍ରହ୍ମଚାରୀ ପାଇଁ ଟ୍ରେନିଂ ଦେଉଥିଲେ, ନଭାବ ଗଲେ ନାଭାବ ଗଲେ ଭ୍ରାତରଂ କବି ଜବିଷ୍ଟ ବ୍ୟବଜାନ ଦାୟମ ବ୍ରହ୍ମଚାରୀ ମା ଆଗତ। ସେ ଫେରିବା କଥା ଭୁଲି ହିଁ ଗଲେ, ସେ ଏତେ ସୁନ୍ଦର ଆନନ୍ଦ ରହୁଥିଲେ। ଆଗରୁ ବ୍ରହ୍ମଚାରୀ ଜୀବନରେ ବହୁତ ସେବା ଥିଲା, ବ୍ରହ୍ମଚାରୀ ଜୀବନ ମାନେ 24 hour ଏନ୍ଗେଜମେଣ୍ଟ, 24 ଘଣ୍ଟା ସେବା, ତାହେଲେ ଆନନ୍ଦ ସବୁବେଳେ, ପଢିବି ନା ଜପ କରିବି, ଭଗବାନଙ୍କର ସେବା କରିବି, ନହେଲେ କୀର୍ତ୍ତନ କରିବି, ନହେଲେ ପରିଷ୍କାର କରିବି, ସବୁବେଳେ ଲାଗିଥିଲେ, ବହୁତ ଆନନ୍ଦ। ଋଷିମାନେ, ମୁଁ ଆପଣଙ୍କୁ ଜଣଙ୍କର ଗାଲବ ନାଁ ଆପଣମାନେ ଶୁଣିଥିବେ, ସେ ବିଶ୍ୱାମିତ୍ରଙ୍କର ପୁତ୍ର ଶିଷ୍ୟ ଗାଲବ, ମାନେ ଗୁରୁଙ୍କର ସେବାରେ, ବ୍ରହ୍ମଚାରୀ ଜୀବନରେ ସେବାରେ ଏତେ ଆନନ୍ଦ ମିଳେ, ଜାଣି ହୁଏ ନା ଜୀବନ କେମିତି ଯାଏ, ଜଣାଇ ପଡ଼ିବେନି। ଆପଣ ଏତେ ବୟସ ହେଇଗଲା, ଏତେ ଦିନ ହେଇଗଲା, ଘର ଛାଡ଼ିଲେନି, ଜଣା ପଡ଼ିବେନି। ଗାଲବ ବିଶ୍ୱାମିତ୍ରଙ୍କର ପୁତ୍ର ଶିଷ୍ୟ ବି, ଗୋଟେ ଦିନ ଧର୍ମ ପରୀକ୍ଷା କରିବା ପାଇଁ ବିଶ୍ୱାମିତ୍ରକୁ ଆସିଛନ୍ତି। କାରଣ ବଶିଷ୍ଠ ଆଉ ବିଶ୍ୱାମିତ୍ରଙ୍କର ପୂର୍ବରୁ ଯୋଉ କଳହ ଥିଲା ମେଣ୍ଟି ଗଲା, ବଶିଷ୍ଠ ବ୍ରହ୍ମର୍ଷି ବୋଲି ଡାକିଲା ପରେ ବିଶ୍ୱାମିତ୍ର ବ୍ରହ୍ମର୍ଷି ପଦ ପାଇଲେ। କିନ୍ତୁ ବିଶ୍ୱାମିତ୍ରଙ୍କର ମନ ଭିତରେ କଣ ଆକ୍ରୋଶତା ଅଛି କି? କାରଣ ଅତି ଉନ୍ନତ ସ୍ଥିତିକୁ ନଗଲେ ରାଗ ଦ୍ୱେଷଟା ଯିବନି, ଏଟା ମନ ରଖିଥିବ। ରାଗ ଆଉ ଦ୍ୱେଷ, ଆସକ୍ତିଟା ଆଉ ଅନ୍ୟକୁ ଘୃଣା କରିବା, ଏଇ ଦୁଇଟା ଜିନିଷ ଜୀବ କେବେ ଭୁଲି ପାରେ ନା ଜୀବନ। ଆଉ ତା ଭିତରେ ଆସକ୍ତିଠାରୁ ଆହୁରି ପ୍ରବଳ ହେଲା ଦ୍ୱେଷ। ଯାହା ପ୍ରତି ଆସକ୍ତି ଅଛି ତା ସାଙ୍ଗରେ ଝଗଡ଼ା ଝଗଡ଼ି ହେଇଗଲେ ମନ କଟିଯିବ, କିନ୍ତୁ ଯାହା ପ୍ରତି କ୍ରୋଧ କରିଛନ୍ତି, ଯିଏ ଆପଣଙ୍କୁ ହଇରାଣ କରିଛି, ମଲା ପର୍ଯ୍ୟନ୍ତ ତାକୁ ଭୁଲିପାରିବେନି, ମରିବା ସମୟରେ ତା ସ୍ମରଣ ଆସିବ। ଦ୍ୱେଷଟା ବହୁତ ଜଡ଼ିକି ରୁହେ, ଏ ରାଗ ଦ୍ୱେଷ ବହୁତ ବଡ଼। ଧର୍ମ ଆସୁଛନ୍ତି ପରୀକ୍ଷା କରିବା ପାଇଁ, ବିଶ୍ୱାମିତ୍ରଙ୍କର ଦ୍ୱେଷ ଅଛି କ'ଣ ଜାଣିବା, କେଉଁ ବେଶରେ ଆସୁଛନ୍ତି, ବଶିଷ୍ଠଙ୍କ ବେଶରେ। ଦେଖନ୍ତୁ ଗାଲମୟ ବ୍ରହ୍ମଚାରୀଙ୍କ କଥା କହୁଥିଲେ, ଇଏ ବହୁତ ଲେଟ୍ରେ ଆସିବେ, କିଏ ନଭଗଙ୍କର ପୁତ୍ର ନାଭଗ 25 ବର୍ଷ ପାର ହେଇଗଲା ପରେ ଫେରିଲେ। ବ୍ରହ୍ମଚାରୀରେ ଡ୍ୟୁରେସନ 25 ବର୍ଷ ରଖା ହେଇଛି, ଯିଏ ଗୃହସ୍ଥ ହେବା କଥା 25 ବର୍ଷ ପରେ ଗୃହସ୍ଥ ଆଶ୍ରମକୁ ଆସିବେ। ପିତା ଦେଖିଲେ, ଭାଇମାନେ ଦେଖିଲେ, ସେମାନେ ଭାବିଲେ ନୈଷ୍ଠିକ ବ୍ରହ୍ମଚାରୀ ହେଇଯିବେ, ଆଉ ଆସୁନାହାନ୍ତି, ଆଉ ଠିକ ଅଛି ଭଲ। ନବଗ ବହୁତ ଖୁସି ଥିଲେ, ମୋର ଗୋଟେ ପୁଅ ସାଧୁ ହେଇଗଲେ। କିନ୍ତୁ ଇତିମଧ୍ୟରେ ମୁଁ ଗାଲବ ଋଷି କଥା କହୁଥିଲି, ସେବାର କେତେ ଆନନ୍ଦ, ଏଇଥିପାଇଁ ବ୍ରହ୍ମଚାରୀମାନଙ୍କ ଜୀବନଟା ଜଣାପଡ଼େ ନା ଚାଲିଯାଏ। ସିଏ ବଶିଷ୍ଠ ଆସୁଛନ୍ତି ଧର୍ମ ରୂପରେ, ଧର୍ମ ଆସୁଛନ୍ତି ବଶିଷ୍ଠ ରୂପରେ, ଆସିକି ପହଞ୍ଚିଗଲେ। ବିଶ୍ୱାମିତ୍ର ଦେଖିଦେଲେ ପୂଜା ଅର୍ଘ୍ୟ ସମସ୍ତ ବସ୍ତୁ ନେଇ ଆସିଗଲେ ସ୍ୱାଗତ କରିବା ପାଇଁ, କିନ୍ତୁ ଆସିଛନ୍ତି ଅନ୍ତରିତ ହେଲେ କିଏ? ଧର୍ମ ବଶିଷ୍ଠ ରୂପରେ ଆସିଥିଲେ ଅନ୍ତରିତ ହେଇଗଲେ କାହିଁକି? ଜାଣିବା ପାଇଁ ବିଶ୍ୱାମିତ୍ରଙ୍କର ଉପରେ ବଶିଷ୍ଠଙ୍କର ମନୋଭାବଟା କିଭଳି ଅଛି, ଅନ୍ତରିତ ହେଇ ଚାଲିଗଲେ। ଏକଶହ ବର୍ଷ ପର୍ଯ୍ୟନ୍ତ ଠିଆ ହେଇକି ରହିଲେ କିଏ? ବିଶ୍ୱାମିତ୍ର। ସେଇ ପୂଜା ଥାଳି ଧରି ଅତିଥି ଆସିକି ଫେରିଯାଇଛନ୍ତି ନା, ଠିଆ ହେଇକି ରହିଲେ ବଡ ଦୁଃଖରେ। ଏକଶହ ବର୍ଷ ପର୍ଯ୍ୟନ୍ତ ଠିଆ ହେଇଛନ୍ତି, ଆଉ ଏକଶହ ବର୍ଷ ପର୍ଯ୍ୟନ୍ତ ପୁତ୍ର ଗାଲବ ପିତାଙ୍କ ପାଖରେ ଛତା ଧରି ଠିଆ ହେଇଛନ୍ତି। ଜଳ ଦରକାର, ଯାହା ଦରକାର ସବୁ ସେବାରେ ଏକଶହ ବର୍ଷ ଚାଲିଗଲା। ଏକଶହ ବର୍ଷ ପରେ ଧର୍ମ ଆସିକି ପହଞ୍ଚିଗଲେ ପ୍ରକୃତ ରୂପରେ, କହିଲେ ବିଶ୍ୱାମିତ୍ର ତୁମେ ପ୍ରକୃତରେ ବ୍ରହ୍ମର୍ଷି ବର୍ତ୍ତମାନ ହେଇଗଲ। ମୁଁ ପରୀକ୍ଷା କରୁଥିଲି ତୁମର ବଶିଷ୍ଠଙ୍କ ଉପରେ କଣ ଆକ୍ରୋଶ ଅଛି କି ନାହିଁ। ଧର୍ମ ପଳେଇଲା ପରେ ବର୍ତ୍ତମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଗଲେ ଗାଲବ। ବିଶ୍ୱାମିତ୍ର କହିଲେ, ଗାଲବ ତୁମେ ପ୍ରକୃତ ମୋର ଶିଷ୍ୟ, ଯା ମୁଁ ତୁମକୁ କରୁଣା କରୁଛି, ତୁମର ବେଦ ଜ୍ଞାନ ସବୁ ଲାଭ ହବ, ଯା। କିନ୍ତୁ ଗାଲବ କହିଲେ ବ୍ରହ୍ମଚାରୀ ଜୀବନର ସେବାଟା କେବେ? ଗାଲବ କହିଲେ ଗୁରୁଦେବ ମତେ ଗୁରୁ ଦକ୍ଷିଣା ପାଇଁ ଅନୁମତି ଦିଅନ୍ତୁ। କହିଲେ ଆରେ ବାପା, ଶହେ ବର୍ଷ ଜଣେ ବ୍ରହ୍ମଚାରୀ ରହି ମୋର ସେବା କରିଛୁ, ମୋର ପୁତ୍ର ହେଲେ ମଧ୍ୟ ତୋର ଆଉ କଣ ଗୁରୁ ଦକ୍ଷିଣା ଦରକାର? ତୋର କିଛି ଗୁରୁ ଦକ୍ଷିଣା ଦେବା ଆବଶ୍ୟକ ନାହିଁ। କିନ୍ତୁ ଜିଦ କଲେ, ସେଥିପାଇଁ ଗୁରୁଜନ ଗୁରୁଙ୍କ ପାଖରେ କିଛି ଜିଦ କରିବେନି ନିଜର ବଡ଼ପଣିଆ ଦେଖିବା ପାଇଁ, ଉଗାର କରି ଯାହା କହୁଛନ୍ତି ମାନିନେବେ। କିନ୍ତୁ ଇଏ ତ ସମର୍ଥ ପୁରୁଷ, ଭଗବାନଙ୍କର ଇଚ୍ଛାରେ ତାଙ୍କର ମନରେ ଜିଦ ଆସିଲା ନା, ମୁଁ ଗୁରୁଙ୍କୁ ଦକ୍ଷିଣା ନ ଦେଇ କେମିତି ଯିବି, ଦକ୍ଷିଣା ଦେବି କଣ ଦକ୍ଷିଣା ଦେବେ? ଗୁରୁ ରାଗି କହିଲେ, ଅସମର୍ଥ ଜିନିଷ ଏଇଟା କେହି ସମ୍ଭବ ପୂର୍ଣ୍ଣ କରିପାରିବେନି। କିନ୍ତୁ ଗାଲବ ପୂର୍ଣ୍ଣ କଲେ, ଗୁରୁଙ୍କ ଉପରେ ଏତେ ନିଷ୍ଠା ଥିଲା, ବ୍ରହ୍ମଚାରୀ ଥିଲେ। ଗାଲବ କଣ କଲେ, ଗାଲବଙ୍କୁ କହିଲେ ବିଶ୍ୱାମିତ୍ର, ଆଠଶହ ଶ୍ୟାମ କର୍ଣ୍ଣିକ ଅଶ୍ୱମତା ଆଣିକି ଦବ। ଆଠଶହ ଗୋଟିଏ କର୍ଣ୍ଣ ତାର ସେ କଳା ହେଇଥିବ, ଆଠଶହ ଦରକାର ଗୋଡ଼ା, ଅଲଗା ବର୍ଣ୍ଣ କିଛି ନାହିଁ, ଗୋଟିଏ କର୍ଣ୍ଣ। ଗାଲବ ଚିନ୍ତାରେ ପଡ଼ିଗଲା, ଭୁଲ କଲି, ଗୁରୁଦେବଙ୍କୁ ଜବରଦସ୍ତି କଲି, ଭୁଲ କଲି, କିନ୍ତୁ ଗୁରୁ ଆଦେଶ ଦେଲେ ଏଟା ପୂର୍ଣ୍ଣ କରିବାକୁ ପଡିବ। ବହୁତ ଦୁଃଖରେ ବୁଲୁଛନ୍ତି, ଯଦି ଗୁରୁ ଦକ୍ଷିଣା ନ ଦେଇପାରିବି ସ୍ୱର ତ୍ୟାଗ କରିବି। ଏ ସମୟରେ ଗରୁଡ଼ଙ୍କର ସାକ୍ଷାତ ହେଇଗଲି। ଗରୁଡ କହିଲେ, କାହିଁକି ଦୁଃଖ କରୁଛ ନା, ମୁଁ ଗୁରୁଦେବଙ୍କର ଦକ୍ଷିଣା ପୂର୍ଣ୍ଣ କରିବା। ଠିକ ଅଛି, ଗୋଟେ କାର୍ଯ୍ୟ କର, କିଛି ସମୟ ଅପେକ୍ଷା କର, ମୁଁ ବ୍ୟବସ୍ଥା କରିଦେବି। ଗଲେ ଗରୁଡ ଯାଇ ଯଜାତିଙ୍କୁ କହିଲେ, ଯଜାତି ମହାରାଜ ଯେତେବେଳେ କହିଲେ, ଯଜାତି ମହାରାଜଙ୍କର ଏ କଥାଟି ଶୁଣିଲା ମାତ୍ର ତାଙ୍କ ଦୟା ଆସିଲା। ଗୁରୁଙ୍କର ଦକ୍ଷିଣା ଯଦି ନ ଦେବେ ତାହେଲେ ଗାଲବ ଦେହ ତ୍ୟାଗ କରିବେ। ତାଙ୍କ ଝିଅକୁ କହିଲେ, କହିଲେ ମାଧବୀ, ତାଙ୍କ ଯଜାତିଙ୍କର ଝିଅର ନାଁ ମାଧବୀ, କହିଲେ ମାଧବୀ ତୁମେ ଯାଅ। କାରଣ ମାଧବୀ ବ୍ରହ୍ମର୍ଷିଙ୍କ କତିରୁ ଜନ୍ମ ହେଇଥିଲେ, ବ୍ରହ୍ମର୍ଷି ଗୁଣ ତାଙ୍କର ଥିଲା। ତୁମେ ଯେ ଏତେ ସୁନ୍ଦରୀ ମାଧବୀ ଦେଖିବା ପାଇଁ ତୁମେ ଗାଲବଙ୍କ ସାଙ୍ଗରେ ଯାଅ, ଗାଲବ ତୁମ ଯାହାଙ୍କୁ ତୁମକୁ ବିବାହ କରିଦେବେ ତାଙ୍କ ପାଖରୁ ଏଇ ଡିମାଣ୍ଡଟା କରିବେ, ଦାଉରୀ ଆଠଶହ ସ୍ୱର୍ଣ୍ଣ, ଆଠଶହ ଶ୍ୟାମ କର୍ଣ୍ଣିକ ଅଶ୍ୱ, ଯାଅ। ଦେଖନ୍ତୁ କନ୍ୟା କିଭଳି, ପିତା ପଠାଉଛନ୍ତି ଚାଲିଲେ ଜଣେ ସାଧୁଙ୍କର ସେବା ପାଇଁ, ବ୍ରହ୍ମଚାରୀର ସେବା ପାଇଁ। ଗାଲ ବିବାହ ବିନି, ଗାଲ ବ୍ରହ୍ମଚାରୀ ଥିଲେ। କହିଲେ ଋଷି, ମୋର ଗୁରୁଦେବ ପଠେଇ, ମୋର ବାବା ପଠେଇଛନ୍ତି, ଆପଣ ଗୁରୁ ଦକ୍ଷିଣା ଦେବେ। ଗୋଟେ କାମ କରନ୍ତୁ, ମୋତେ ନେଇଯିବେ, ଆପଣ ସବୁ ରାଜାଙ୍କ ସାଙ୍ଗରେ ସର୍ତ୍ତ କରିବେ, ମୋତେ ଯିଏ ଦେଖିବ ବିବାହ ପାଇଁ ଇଚ୍ଛା କରିବ ମୋ ନିକଟରେ, କାରଣ ମୁଁ ବ୍ରହ୍ମର୍ଷିଙ୍କର କନ୍ୟା, ମୋ ନିକଟରେ ଏଭଳି ଶକ୍ତି ଅଛି, ତୁମେ ଭୟ କର ନା, ତୁମେ ଗୁରୁ ଦକ୍ଷିଣା ପୂର୍ଣ୍ଣ କରିପାରିବ, ମୋର ପିତା ପଠେଇଛନ୍ତି। ଏ ଗଲେ ଯିଏ ଦେଖିଲେ ସେ କହିଲେ, ନାଇଁ ନାଇଁ ଏତେ ପଚାଶଟା ଦେଇପାରିବୁ, କୋଡ଼ିଏଟା ଘୋଡ଼ା ଦେଇପାରିବୁ, ଦଶଟା ଦେଇପାରିବୁ, ମାଧବୀକୁ ବିବାହ ହେଲେ ରାଜାମାନେ କହିଲେ 800 ଶ୍ୟାମକର୍ଣ୍ଣିକ କୃଷ୍ଣ ବର୍ଣ୍ଣ ବା କଳା ବର୍ଣ୍ଣର ଗୋଟିଏ କର୍ଣ୍ଣ ତାର କଳା ଥିବ, ଏଭଳିଆ ଘୋଡ଼ା ଏକ ସମୟରେ ଏତେ କେବେ ଆଣିବି ସମ୍ଭବ ନୁହେଁ। ହରିଓସମାନେ ତପସ୍ୟା କରୁଥିଲେ, ହରିଜସ୍ୱମାନେ ହରିଜସ୍ୱମାନେ ଦେଖିଲେ ମାଧବୀଙ୍କୁ ଆକୃଷ୍ଟ ହେଲେ। ଗାଲବ କହିଲେ ଯଦି ବୁଲିବି ତ ଗୋଟେ ଦିଟା ଇଏ ଦେଖିବା ଲାଷ୍ଟ କେତେ ଉଠୁଛି। ହରିଜସ୍ୱମାନେ କହିଲେ ଆମେ 200 ଶ୍ୟାମକର୍ଣ୍ଣିକ ଅଶ୍ୱ ଦେବୁ। 200 ଦେଲେ ମୋର ତ 800 ଦରକାର। ସେତେବେଳେ ବଡ ଚିନ୍ତାରେ ଅଛନ୍ତି ଗାଲବ। ମାଧବୀ ସାଧୁର ସେବା ପାଇଁ ଆସିଛନ୍ତି ନା। ମାଧବୀ ବୁଝେଇଲେ କହିଲେ ଦେଖ ମୁଁ ବ୍ରହ୍ମର୍ଷିଙ୍କର କନ୍ୟା, ମୋ ପାଖରେ ଗୋଟେ ଶକ୍ତି ଅଛି, ମୁଁ ଯାହାକୁ ବିବାହ ହେବି ବିବାହ ଗଲା ବୈବାହିକ ଧର୍ମରେ ରହିଲା ପରେ ବି ମୋର କନ୍ୟା ଧର୍ମ ରହିବ ପୁଣି, ମୁଁ ଚାହିଁବି ଯଦି କନ୍ୟା ହେଇପାରିବି, ମୋର ବୈବାହିକ ଲକ୍ଷଣ କିଛି ପ୍ରକାଶ ପାଇବ। ତୁମେ ଗୋଟେ କାମ କରିବ, ଗୋଟେ ରାଜାଙ୍କୁ ବିବାହ କରିଦେବ, ତା ପାଖରୁ ଅଶ୍ୱ ନେଇ ଆସିବ, ପୁଣି ମୁଁ କନ୍ୟା ହେଇଯିବି, ପୁଣି ଆଉ ଜଣେ ରାଜାଙ୍କୁ ବିବାହ କରିଦେବ, ପୁଣି କନ୍ୟା ନେଇ ଆସିବ। ଗାଲ ମାଧବଙ୍କର କଥା ଶୁଣି କ୍ରନ୍ଦନ କଲେ, ବାହ ଆଜି ମୋ ଗୁରୁଙ୍କର ସେବା ପାଇଁ ଜଣେ ନାରୀ ବହୁ ପତ୍ନୀଙ୍କର ପତ୍ନୀ ହେଇ ମୋତେ ସେବା କରିବା ପାଇଁ ଚାହୁଁଛି, ବାହ ସେ ହିଁ ହେଲେ। ଭାରତବର୍ଷର ନାରୀମାନଙ୍କର ଅବଦାନ ଭାରତବର୍ଷ କେବେ ସୁଝି ପାରିବନି, ଏଇଥିପାଇଁ ରାମକୃଷ୍ଣ ଭୂମିରେ ଆସନ୍ତି। ଆଜିକାଲି ସିନା ସଂସ୍କାର ବଦଳୁଛି, ବହୁତ ଅବଦାନ ଭାରତ ମାତା ଯେ ମା, ସେଭଳି ଭାରତବର୍ଷର ମା ମାନେ ବି ସେଇଭଳି ଏଇଭଳି ବିଭିନ୍ନ ବିଭିନ୍ନ ରାଜାଙ୍କୁ ବିବାହ କରି ଗାଲବ 800 ଶ୍ୟାମକର୍ଣ୍ଣିକ ଅଶ୍ୱ ଆଣିକି ଦେଲେ କାହାକୁ ବିଶ୍ୱାମିତ୍ର। ମୁଁ ଏଇ କଥାରେ ଏତେ ବାଟ ପଳେଇଗଲି, ବ୍ରହ୍ମଚାରୀମାନଙ୍କ କଥା ଆସିଲା ତ, ମାନେ ବ୍ରହ୍ମଚାରୀମାନେ ସେବାରେ ଏତେ ଗୋଟେ ଆନନ୍ଦ ପାଉଥିଲେ, ସେବା ଭିତରେ ରହିଗଲେ 100 ବର୍ଷ ଠିଆ ହେଇଛନ୍ତି। ଇଏ ନାଭବ ନଭଙ୍କର ପୁତ୍ର ଇଏ ଗଲେ ଯବିଷ୍ଟମ ବ୍ୟଭଜାନ ଦାୟମ ବ୍ରହ୍ମଚାରିଣ ମାଗତ, ବ୍ରହ୍ମଚାରିଣ ବହୁକାଳ ଗୁରୁକୁଲେ ବସନ୍ତ ନୈଷ୍ଠିକ ଅସାବିତ୍ମତ୍ଵ। ଭାଇମାନେ ଭାବିଲେ, ଯେତେ ଭାଇମାନେ ଥିଲେ ହେଲେ ନୈଷ୍ଠିକ ବ୍ରହ୍ମଚାରୀ ହେଇଗଲା, 20-25 ବର୍ଷ ରହିଲା ପରେ ସଂସାର କଣ କେବେ ଆଶା କରୁଛି କୋଉ ବାବାଜୀ ଯାଇ ପୁଣି ବିବାହ ହବନି। ସଂସାର କେବେ ଚାହେଁ ନା କି ସାଧୁ ବେଶ ବଦଳାନ୍ତୁ, ଆଉ ସଂସାର କେବେ ଚାହେଁ ନା ସାଧୁମାନେ ସଂସାର ସହିତ ସମ୍ପର୍କ ରଖନ୍ତୁ। ସଂସାର ସାଧୁ ସମାଜରେ ଏହା ଚାହୁଁଛି ସେମାନେ ତ୍ୟାଗୀ ହୁଅନ୍ତୁ, ଭଗବତ ସେବୀ ହୁଅନ୍ତୁ। ଆମର ଦୁର୍ବଳତା ବଳେ ସାଧୁ ସମାଜ ତାର ଦୁର୍ବଳତା ବଳରେ ସେ ସଂସାରକୁ ଫେରି ଯାଉଛି, ସଂସାର ସମ୍ବନ୍ଧ ରଖୁଛି, ନା ଏଇଟା ଗୋଟେ ବହୁତ ବଡ ଅପରାଧ ସଂସ୍କୃତି ଉପରେ। ଥରେ ନାଲି କପଡ଼ା ପିନ୍ଧିଲେ ବୈରାଗୀ ବେଶ ମାନେ ରୂପାଜୀ ସନ୍ନ୍ୟାସୀ କଥାରେ କହିଛନ୍ତି, ବାଲେଶ୍ୱରରେ ସେ କଥା ପଡ଼ିଥିଲା, ସିଭିଲ ଡେଥ୍ ସାମାଜିକ ଭାବରେ ମୃତ୍ୟୁ। ସନ୍ନ୍ୟାସୀ ଯିଏ ହେଇଗଲା, ବ୍ରହ୍ମଚାରୀ ଯିଏ ହେଇଗଲା, ସାମାଜିକ ତାର ମୃତ୍ୟୁ ହେଇଗଲା, ସେ ସାମାଜିକ ପରିଚୟ ଦେବନି। ଏଥିପାଇଁ ସାଧୁମାନେ କୁହନ୍ତି ତୁମ ଘର କେଉଁଠି, ଆମର ଯୋଉ ଅଛି ଲୋକମାନେ ପଚାରନ୍ତି ଘର କେଉଁଠି କୁହ, ଘର କେଉଁଠି କୁହ, ସେ ମରିଯାଇଛି ତାର ସାମାଜିକ ପରିଚୟରେ, ସେ ବର୍ତ୍ତମାନ ହେଲା କାୟ ମନ ବାକ୍ୟରେ ତ୍ରିଦଣ୍ଡ ଧରିଲା, ଚତୁର୍ଥ ଦଣ୍ଡ ପ୍ରାଣଦଣ୍ଡ ସବୁଥିରେ ସେ ଭଗବାନ ଗଲ, ସେ ଆଉ ସମାଜ ତା ଦୃଷ୍ଟିରେ ସମସ୍ତେ ଭଗବତ ଭଗବାନ ମୟ, ସେ ନିଜର ଓନ୍ ମ୍ୟାନ୍ ଆଉ ତାର କେହି ନାହିଁ, ନିଜର କେହି ନାହିଁ। ସମାଜ କେବେ ଚାହେଁ ନା କୌଣସି ସାଧୁ ଘରକୁ ଫେରୁ ବୋଲି। ଇଏ ତ ନଭଗ ନଭଙ୍କର ପୁତ୍ରମାନେ ଭାବିଥିଲେ ନାଭଗ ବ୍ରହ୍ମଚାରୀ ହେଇ ତେଣୁ ଜମିବାଡ଼ି ହେଲା ବାଣ୍ଟ ହେଲା ତାଙ୍କ ରେକର୍ଡରେ କିଛି ରଖିଲେ। ନଭଗ କାହିଁକି ଭାବିଲେ କହିଲେ 25 ବର୍ଷରୁ ଉର୍ଦ୍ଧ ହେଇଗଲା, କିଛି ଖବର ବି ଦେଉନି, ସେ କଣ ଆସିଲା ବିବାହ ହବ, ସେ କଣ ଘରକୁ ଫେରିବ କି, ଆଶା ନଥିଲା। କହିଲେ ଠିକ ଅଛି, ତୁମେ ମାନେ ପୁଅମାନେ ତୁମେ ସବୁ ଭାଗ କରି ନେଇଯାଅ, ଯଦିଓ ବାପା ଥିଲାବେଳେ ପୁତ୍ର ଭାଗ କରିପାରିବେନି, ମନ ମହାରାଜ ଭାଗର ସମସ୍ତେ ନିୟମ ଦେଇଛନ୍ତି, ଆଜିକାଲି କି ଫଲୋ କରୁନାହାନ୍ତି, ସବୁ ଭାଇ ସମାନ ଭାଗ ପାଇବେ, ନାଇଁ ନାଇଁ ନାଇଁ, ଏ ନିୟମ ନିୟମ ମାର ଥିଲା। ବଡ ଭାଇ ଅଧିକ ପାଇବ, କେତେ ଅଧିକ ପାଇବ ତାର ପରସେଣ୍ଟେଜ ଅଛି। ତିନି ଭାଇ ଯଦି ଥିବେ କେତେ ପାଇବେ, ଯଦି ଭଉଣୀ ବିବାହ ନ ହେଇଥିବ ତା ପାଇଁ ଗୋଟେ ଭାଗ ରଖା ହବ। ଯଦି ମା ବାପା ଥିବେ କେହି ଭାଗ କରିପାରିବେନି ସମ୍ପତ୍ତି, କି ମା ବାପା ଥିଲା ବେଳେ କାହାର ଅଧିକାର ନାହିଁ, କୌଣସି ଗୋଟିଏ ପିତା ମାତାର ସମ୍ପତ୍ତିର ନ। ମନୁମାର ସବୁ କୋର୍ସ ଦେଇଛନ୍ତି। ଯଦି ବହୁତ ପିତା ପୁତ୍ର ଥିବେ ବଡ ଭାଇ କେତେ ପରସେଣ୍ଟ ନବ, ଅଲଗା ଭାଇ ମାନେ କେତେ ପରସେଣ୍ଟ ନେବେ। ସାତଟି ଶ୍ଳୋକ ରହିଛି, ମୁଁ ଆଜି ଦେଖୁଥିଲି ମନୁମାର ଚନ୍ଦ୍ର, ସେ ବହୁତ ବିସ୍ତାର ତ କହିଲେ ଅଲଗା ଆଡ଼େ ଚାଲିଯିବ। କହିଲେ ବି କିଏ କ'ଣ ସେଇ ହିସାବରେ ଭାଗ କରିବ ନା କ'ଣ, ଗଭର୍ଣ୍ଣମେଣ୍ଟ ଦ୍ୱାରା ଠିଆ ହବ ଭିକାରୀ ଭଳିଆ ଭାଇ ସାଙ୍ଗରେ ଲଢ଼େଇ କରିବ, ମୋତେ ଦିଅନ୍ତୁ ଏତେ ପରସେଣ୍ଟେଜ। ପିତା ଅନୁମତି ଦିଅନ୍ତି ବେଳେ ବେଳେ, ଠିକ ଅଛି ତୁମେ ସବୁ ଭାଗ କରିନି, କାରଣ ମୁଁ ବ୍ରହ୍ମର୍ଷି, ମୁଁ ଭଜନରେ ରହିବି, ମୁଁ ଚାହୁଁନି ତୁମ ଭିତରେ ଝଗଡ଼ା ହବ, ମୁଁ ଥିଲାବେଳେ ସବୁ ଭାଗ କରି ନେଇଗଲେ। ଇଏ ତ ବହୁତ ଦିନ ରହିଲେ, ପଚିଶ ବର୍ଷ ଉପରେ ହେଇଗଲାଣି ଆଉ ଫେରିଲେନି, କିନ୍ତୁ ହଠାତ୍ ଫେରିଲେ। ଯବିଷ୍ଟମ ଦେବଜାନ ଦାୟମ ବ୍ରହ୍ମଚାରୀଣ ମାଗତମ, ବ୍ରହ୍ମଚାରୀ ହେଲା ପରେ ଫେରିଲେ ଘରକୁ। ବହୁତ ଋଷି ଅଛନ୍ତି, ସେମାନେ ବେଳେବେଳେ ଫେରନ୍ତି, କାହିଁକି ଫେରନ୍ତି, ତାଙ୍କର ମନର ନଥାଏ ମୁଁ ବିବାହ ହେବି ବୋଲି, ବୁଝିପାରୁଛନ୍ତି ନା। ବ୍ରହ୍ମଚାରୀ ଜୀବନରେ ସେ ଏତେ ସେବା କରନ୍ତି, କେଉଁ ଋଷିଙ୍କର କଥା, ଉତ୍ତଙ୍କ, ହଁ ଗୋପୀ ମନ ରଖିଛି ଠିକ, ଧନ୍ୟବାଦ ଉତ୍ତଙ୍କ। ବ୍ରହ୍ମଚାରୀ ମାନେ ଶୁଣିବା ଦରକାର ଏସବୁ ସାଧୁମାନେ। ଉତ୍ତଙ୍କ ବୁଢା ହେଇଗଲେ, ଜାଣିନାହାନ୍ତି ମୁଁ କେତେ ଦିନ ମୋର ଗଲା ମଠରେ, କେବେ ଜଏନ କରିଛ ପଚାରିଲେ କହିପାରିବେ, ଏତେ ଆନନ୍ଦ ମିଳୁଥିଲା। କାଠ ବୋଝ ଧରିକି ଆସୁଛନ୍ତି, ପକେଇଦେଲେ, ପକେଇଦେଲେ କାଠ ବୋଝରେ ଗୋଟେ ପାଚିଲା କେଶ ଜଟାରୁ ବାହାରିଲା, ଦେଖିଦେଲେ, ଦେଖି ବୋହୁ ହୋଇ କାନ୍ଦେ, ମୁଁ ବୃଦ୍ଧ ହେଇଗଲିଣି ଆ ଭିତରେ। ଗୁରୁଙ୍କୁ ପଚାରିଲେ, ଗୁରୁଦେବ ମୁଁ ବୃଦ୍ଧ ହେଇଗଲିଣି। ଗୁରୁ କହିବେ, ବାପା ମୁଁ କଣ କରିବି, ତୋ ସାଙ୍ଗରେ କେତେ ବ୍ରହ୍ମଚାରୀ ଆସିଲେ, କେତେ ବ୍ରହ୍ମଚାରୀ ଚାଲିଗଲେ, କିନ୍ତୁ ତୋତେ ମୁଁ ଯିବା ପାଇଁ ଅନୁମତି କାହିଁକି ଦେଇପାରୁନି, ତୋ ସେବାରେ ମୁଁ ଏତେ ସନ୍ତୁଷ୍ଟ, ଆଉ ମୁଁ ବି ଦେଖୁଛି ତୋର ବି ଆନନ୍ଦ ରହିଛି ନା, ମୁଁ ଏତେ ଆନନ୍ଦରେ ରହିଛି ତୋ ସେବାରେ, ଠିକ ଅଛି ତୁ ଯଦି ଚାହୁଁଛୁ ଗୃହକୁ ଯିବା ପାଇଁ। ସେ କାନ୍ଦି ଆସି, ଯେତେବେଳେ କାନ୍ଦୁଛନ୍ତି, ତାଙ୍କ କନ୍ୟା ଆସିକି ଧରିଲେ, ଗୌତମଙ୍କର କନ୍ୟା ଧରି କହିଲେ, ତୁମେ ସହ୍ୟ କରି, ଧରଣୀ ମାତା ଏଭଳି ବ୍ରହ୍ମଚାରୀ ଭଗବତ ଭକ୍ତର ସ୍ୱାମୀର ଲୋହକୁ ସହ୍ୟ କରିପାରିବେ, କହିଲେ ଠିକ ଅଛି ମୁଁ ତତେ ଶକ୍ତି ଦଉଛି, ତୁ ବର୍ତ୍ତମାନ ପୁଣି ବ୍ରହ୍ମଚାରୀ ଯେମିତି ଥିଲୁ ଯୁବକ ହେଇଯିବୁ, କିନ୍ତୁ ଯୁବକ ହେଇଗଲେ ତୁ ବିବାହ ହେଇପାରିବୁନି, ତତେ କେହି ବିବାହ ହେବେନି, ତୋର ବୀର୍ଯ୍ୟକୁ ଧାରଣ କଲା ଭଳି ନାରୀ ଏ ସଂସାରରେ କିଏ ନାହିଁ, ମୋର କନ୍ୟା କେବଳ ଧାରଣ କରିପାରିବେ, ମୋ କନ୍ୟାକୁ ବିବାହ। ବ୍ରହ୍ମଚାରୀ ଜୀବନ ଏତେ ଆନନ୍ଦ ମିଳୁଥିଲା, ବୁଢା ହେଇଗଲେଣି ସେ ଜାଣିନାହାନ୍ତି ମୁଁ ବୁଢା ହେଲି, ମାନେ ସେବାରେ ଏତେ, ଯେମିତି ସଂସାର ଲୋକ ଖଟି ଖଟି ଯେତେବେଳେ ଗୋଡ଼ ହାତ ଆଣ୍ଠୁ ଗଣ୍ଠି ଧରିବ, ସେତେବେଳେ ତମକୁ ଲାଗିବ ଯେ ମୁଁ ବୁଢା ହେଲି। ତା ପୂର୍ବରୁ ନିଶା ଭାଙ୍ଗିଥିବି କି, ସାଇକେଲ ଫାଇକେଲ ଚଢି ସବୁ କାମ କରୁଥିବ, ତା ନିଶା ଭାଙ୍ଗିନଥିବ, ଯେତେବେଳେ ଆଣ୍ଠୁ ଗଣ୍ଠି ଧରିବ, ବସି ଉଠି ପାରିବନି, କମର ଧରି ସେତେବେଳେ ଧରିବ, ବାପା ମୁଁ ବୁଢା ହେଲି ରେ। ବ୍ରହ୍ମଚାରୀ ସେଇଆ, ନଭଗ ଦେଖିଲେ ଦେଖିଲେ ଫେରିଲେନି, ପିଲାମାନେ ସବୁ ଭାଗ କରି ନେଇଗଲେ। ଯବିଷ୍ଟମ ଦେବଜାନ ଦାୟମ, ଭାଗ ଆଉ କିଛି ରଖିଲେନି ତାଙ୍କ ପାଇଁ, ଭାଇମାନେ ସବୁ ଭାଗ କରି ନେଇଗଲେ। ଭ୍ରାତର ଭକ୍ତ କିଂ ମାୟମ ଭଜାମା ପିତରମ ତବ ତ୍ୱାଂ ମମାରିଆସ୍ତତା ଭା ଅଭାକ୍ୟ ମା ପୁତ୍ର କତବାଦୃତା। ଏଠି ପ୍ରଶ୍ନ ଉତ୍ତର ଚାଲିଛି, ଗୁରୁକୁଳରୁ ଫେରିଲେ ଏ ଶ୍ଳୋକରେ ପ୍ରଶ୍ନ ଆଉ ଉତ୍ତର ଦୁଇଟା ଅଛି। ଗୁରୁକୁଳରୁ ଫେରିକି ଯେତେବେଳେ ପହଞ୍ଚିଗଲେ, କିଏ ନଭାଗ ପଚାରିଲେ, ପିତରାହ ବାପାଙ୍କୁ ପଚାରୁଛନ୍ତି, ଆଗେ ଭାଇମାନଙ୍କୁ ପଚାରିଲେ, ଭାଇ ମୋ ପାଇଁ କଣ ଭାଗ ରଖିଛନ୍ତି, କିଂ ଭାଗ ମଦାର୍ଥେ ଯୁଏମ ପ୍ରକଳ୍ପିତବନ୍ତ ଭ୍ରାତରାହ। ଭାଇମା ସଂସାର ଲୋକ ଭାରି ସ୍ୱାର୍ଥୀ ନା, ଆଉ ଯିଏ ବ୍ରହ୍ମଚାରୀ ହେଇକି ଘରକୁ ଫେରିବ ତା ଭାଗ ପଡ଼ିବ କେବଳ ବାପ ମା, ମନେ ରଖିଥିବ, ଆଉ ଯୋଉ ବ୍ରହ୍ମଚାରୀ ଘର ସହିତ ସମ୍ପର୍କ ରଖିଥିବ ତା ବାପ ମା ଖବର ପାଇଲେ ସେ ଟୋଟାଲ ଆଉ ତାର ଭାଇମାନେ ଖବର ପାଇଲେ ଖୁଟାର ଆତ୍ମାଙ୍କୁ କିଛି ଦେବେନି ଛାଡ଼ିକି ପଳେଇବେ, କାହିଁ ଜାଣିଦେ ବାବାଜୀ କନେକ୍ସନ୍ ରଖୁଛି ନା, ସେ ତାର ଆସିକି ତାର ଆଚୁରାଣି ସେ ତାର ଦାୟିତ୍ୱ ନ ଆମେ କାହିଁକି ତା କଥାର ମୁଣ୍ଡ ପଡ଼ିବା, ସେ ପଳେଇବେ। ଭାଇମାନେ ବହୁତ ଚାଲା, ଇଏ ଭାଇମାନେ ସବୁ ସେୟା କଲେ। ଭ୍ରାତର କିଂ ଭାଗ ମଦର୍ଥେ ଯୁଜଂ ପ୍ରକଳ୍ପିତବନ୍ତଃ, ଭାଇ ମୋ ପାଇଁ କଣ ଭାଗ ରଖିଛନ୍ତି। ଭ୍ରାତର ମାହୁ ତଦାନି ତବ ବୈରାଗ୍ୟ ସୂତ ଭାଗ ନ ପ୍ରକଳ୍ପିତବନ୍ତଃ, ତଦାନି ସେଇ ସମୟରେ ତୁମର ବୈରାଗ୍ୟକୁ ଆମେ ଶୁଣୁଥିଲୁ, ତୁମେ ଯେମିତି ଗୁରୁ କହିଲେ ସେବା କରୁଥିଲୁ ଆମେ ସବୁ ଶୁଣିଲୁ, ତୁ ପାଇଁ କିଛି ଭାଗ ରଖିନୁ। ଇଦାନି ତୁ ତବ ପିତରମ ଏବ ଭଜ, ଏବେ ବାପା ହେଲେ ତୁମର ବୁଢା ବାପା, ବୁଢା ମା ହେଲେ ତୁମର ଭାଗ। ବାବାଜୀ ଅଧା ବୟସରେ ଘରକୁ ଗଲେ ତାର ଭାଗ ହେବ ବାପ ମା, ଭାଗବତରୁ ଶିଖନ୍ ଆଗରୁ ସେବା କରୁଥିବେ। ମୁଁ ନିଜେ ଗୋଟେ ବ୍ରହ୍ମଚାରୀ ସେ କଥା କହିଲି, ବାପା ତୁ ମୋଟେ ମୁଣ୍ଡ ପୁରାନି, ତୁ ମୁଣ୍ଡ ପୁରିଲା ମାନେ ଭାଇ ଯୋଉ ସେବା କରୁଛି ଅପମାନ ଖୁସିକି ପଳେଇବେ, ସେ ହିଁ ହେଲା ତାକୁ ପୁଣି କହିଲି ନା ପଳେଇବା ଛାଡ଼ି, ତୁ ପଳେଇବା ଦେଖିବୁ ସେ ଠିକ ମେଣ୍ଟେନ କରିବେ। କର୍ମଫଳ ଜୀବ ଧରିକି ଆସୁଛି, ଜୀବର କର୍ମଫଳକୁ ସାହାଯ୍ୟ କରିବାର କାହାର ଶକ୍ତି ନାହିଁ। ଆପଣଙ୍କ ଭିତରେ ଅର୍ଥ ଥାଇପାରେ, ଜଣଙ୍କର ସେବା କରିପାରନ୍ତି, କିନ୍ତୁ ସେ ଯୋଉ କଷ୍ଟଟା ଉଠୁ ତ କିଏ ନବ। କର୍ମଫଳଟା ଜୀବ ଏକାକି ଭୋଗିବାକୁ ପଡିବ, ଆଉ ଯଦି ଭଗବାନ ଶରଣାଗତ ହୁଏ ଭଗବାନ ସାହାଯ୍ୟ କରିବେ। ଆମେ ଯେତେବେଳେ ବ୍ରହ୍ମଚାରୀ ହେଇଗଲେ, ସାଧୁ ହେଇଗଲେ, ଆମର ବା ଗୁରୁ ପିତା ରହୁଛନ୍ତି। ଆମର ପିତା ହେଲେ ବର୍ତ୍ତମାନ ଗୁରୁଦେବ, ଆଶ୍ରମ ହେଲା ତାଙ୍କର ଗୃହ, ଗୁରୁ ଗୃହ ଏଇଟା, ଏଇଠି ସେବା ବାସ, ଏଇଠି ଜୀବନ। ଆଉ ଯିଏ ଗୃହସ୍ଥ ଆଶ୍ରମରେ ରହିଲେ ତାଙ୍କର ପିତାମାତା ହେଲା ପ୍ରଥମ ସେବା, ତାଙ୍କର ଗୁରୁ ପିତାମାତା। ଇଏ ପଚାରିଲେ ଭାଇ ଆମ ପାଇଁ କଣ ଭାଗ ରଖିଛ, କହିଲେ ତଦାନି ତବ ବୈରାଗ୍ୟ ସୂତ ଭାଗ ନ ପ୍ରକଳ୍ପିତ ବନ୍ତ, ଇଦାନି ତୁ ଆଗତ ତବ ପିତର ମେ ଭଜ, ଯା ବାପାଙ୍କୁ ଭାଗ ନେଇଯା। ଇଏ ତ ସରଳ, ବାବାଜୀ ମାନେ ଆଜିକାଲି ଟିକେ ଚାଲାକ ହେଇଗଲେଣି ବ୍ରହ୍ମଚାରୀ ମାନେ। ସେତେବେଳେ ବାବାଜୀ ଯେଉଁଥିଲେ ସେ ସଂସାର ବିଷୟରେ, ସଂସାର ଲୋକମାନେ କୁଟ କାପଟ, ସଂସାରର ଧର୍ମଟା ହଉଛି ଆପଣ ଡିପ୍ଲୋମାସି ପ୍ରଭୁପାଦ ଲେଖୁଛନ୍ତି, ଡିପ୍ଲୋମାସି ଆଉ ପଲିଟିକ୍ସ କରିପାରିଲେ ତୁମେ ସଂସାର ରହିପାରିବ। ଆପଣଙ୍କୁ ପଲିଟିକ୍ସ ଖେଳିବାକୁ ପଡିବ, ସ୍ତ୍ରୀ ସହିତ, ପିଲା ସହିତ, ଶ୍ୱଶୁର ସହିତ, ସମସ୍ତଙ୍କ ସହିତ। ଆପଣ ଚାହୁଁଛନ୍ତି ମୁଁ ସରଳ ରହିବି, ନାହିଁ, ସମସ୍ତେ ଡିପ୍ଲୋମାସି ଆଉ ପଲିଟିକ୍ସ କରୁଛନ୍ତି, ଆପଣ ତା ଭିତରେ ରହିଲେ ବି ସେ ପ୍ଲେଟା କରିବେ। ସେଥିପାଇଁ ଭଗବାନ କପିଳଦେବ କହିଦେଲେ, ଗୃହେଷୁ କୂଟ ଧର୍ମେଷୁ ଦୁଃଖତନ୍ତ୍ରେଷୁ ଅତନ୍ତ୍ରିତା କୁରୁବନ୍ ଦୁଃଖ ପ୍ରତିକାରମ ସୁଖବତ୍ ମନ୍ୟତେ ଗୃହି। ବହୁତ ଡିପ୍ଲୋମାସି ପଲିଟିକ୍ସ କଲେ ସୁଦ୍ଧା ସୁଖବତ୍ ମନ୍ୟତେ ଗୃହି ନ ତୁ କିଞ୍ଚିତ ସୁଖମସ୍ତି। ଘରେ ଆପଣ ଯେତେ ଚାହାନ୍ତି ମୁଁ ପଲିଟିକ୍ସ କରିବି, ୟା କରିବି, ତା କରିବି, ଡିପ୍ଲୋମାସି କରିବି, ମୁଁ ସୁଖ ରହିବି ଭାଇ ସାଙ୍ଗରେ, ୟା ସାଙ୍ଗରେ, ଏତେ ଘର କାହିଁକି ହେଇଯାଉଛି ଭୁବନେଶ୍ୱର କଟକ ଏ ଯୋଉ ଭଦ୍ରକରେ ଯେତିକି ଘର କରିଛନ୍ତି, ଡିପ୍ଲୋମାସି ଆଉ ପଲିଟିକ୍ସରେ ଘର ହେଇଛି। ଗାଁରେ ରହିଲେ ଅସୁବିଧା, ଭାଇମାନେ ରହିବେ ଭାଗ ନେବେ, ଏଠି ପଳେଇଲେ ଏକୁଟିଆ ଏକାକି ଏକାକି ହେଇକି ନରକପୁରକୁ ଏକାକି ପୁରା ରାସ୍ତା ଗଢା ହବ, ଏକାକି ହେଇଛ ଆଉ କେହି ହେଲ୍ପ କରିବେ ନୂଆ ନୂଆ ଜାଣି। ଇଏ ବହୁତ ସୁନ୍ଦର ଜୀବନ ପିତା ମାତାଙ୍କ ପାଖରେ ରହିବା, ସେଥିପାଇଁ ପିତାମାତାଙ୍କ ପାଖରେ ରହୁଥିଲେ ବୋଲି ଗରିବ ଲୋକମାନେ ଦେଖନ୍ତୁ ବହୁତ ସୁଖରେ ରହିଥିଲେ ପୂର୍ବ କାଳରେ, ପିତାମାତାର ସେବା କରୁଥିଲେ। ଏବେ ମୁଁ ଥିଲି ବାଲେଶ୍ୱରରେ, ଗୋପାଳ ନା ତାଙ୍କ ନାଁ, ଯାହା ଘରେ ରହୁଥିଲେ ସୌମ୍ୟ, ତା ନାଁ ମୁଁ ଗୋପାଳ ବୋଲି ତାକୁ ଡାକେ, ତାର ମାମୁ ସୌମ୍ୟ କଣ ଗୋପାଳ ଠିକ, ତାର ମାମୁ ଲଣ୍ଡନରେ ରହୁଥିଲେ, ଚିକିତ୍ସକ ଥିଲେ, ଡକ୍ଟର ଥିଲେ। ତାଙ୍କ ବାପା ଯେତେବେଳେ ବୃଦ୍ଧ ହେଇଗଲେ ମନ୍ଦିର କରିଛି, ଯେତେବେଳେ ନା ମୁଁ ଲଣ୍ଡନ ରହିଥିଲି, ମୋ ବାପା ଏଠି ଅଛନ୍ତି ନା, ଲଣ୍ଡନ ମାନେ ସବୁ ଜାଣିଥିବେ ୟୁଏସ୍ ଡଲାର ଠୁ ଅଧିକା ପଇସା ପାଉନି, ଚାକିରି ଛାଡ଼ି ପଳେଇଆସି। ନା ନା ମୋର ବାବା ଯଦି ମୁଁ ଏବେ ନ ଆସିପାରିବି ତାଙ୍କ ଭବିଷ୍ୟତରେ ଆସିପାରିବିନି, କାହିଁକି ମୋର ବାପା ଚାଲିଗଲା ପରେ ମୁଁ ଭାବି ବାପା ନାହିଁ ମା ନାହିଁ କାହିଁକି ଓଡ଼ିଶାକୁ ଯିବି। ଭାରତବର୍ଷରେ ଲଣ୍ଡନ ଚାକିରି ଛାଡ଼ି ଆସିବା ଲୋକ ବି ଅଛନ୍ତି, ପିତୃମାତୃ ଭକ୍ତ ବି ଅଛନ୍ତି, ନାହିଁ ମୋର ବାବା ମଣିଷ କରିଥିଲେ ନା ପଳେଇ ଚାକିରି ଛାଡ଼ିବେ କ'ଣ କରିବେ, ବର୍ତ୍ତମାନ ସ୍ଥିର ବି ନାହିଁ, କିନ୍ତୁ ଭଗବାନ ମୁଁ ଚଳେଇବେ କିଛି ଅସୁବିଧା। ଏ ପିତାମାତା ପ୍ରତି ସ୍ନେହ ରହିଛି ତାଙ୍କର, ଏଇଭଳି ଭାରତବର୍ଷ ଏଇଭଳି ମହାନ ବର୍ଷ, ନାଭାଗ ନଭାଗ ସେ ବି ଦୁଃଖ କଲେ, କହିଲେ ଠିକ ଅଛି ବାପା ମା ଯଦି ବାପା ଯଦି ମତେ ଭାଗ ଦେଲେ ମୁଁ ବାପାଙ୍କୁ ଯାଇ ପଚାରିବି। ତତଶ୍ଚ ସ ପିତରମ ଆଗତ ବ୍ରହ୍ମଚାରୀ ତ ସରଳ ଥିଲେ, ଯାଇ ବାପାଙ୍କୁ ପଚାରିଲେ, ଭାଇକି ପଚାରିଲେ, ଭାଇ କହିଲେ ବାପା ହଉଛି ତୋ ଭାଗ, ବାପାଙ୍କୁ ପଚାରିଲେ କହିଲେ ବାପା ପିତରମ ଆଗତ ଆହ ହେ ତାତ ଆର୍ଯ୍ୟା ଜ୍ୟେଷ୍ଠ ମମ ଭାଗ ତମ ଅଭାକ୍ଷୁ। ଆର୍ଯ୍ୟା ଜ୍ୟେଷ୍ଠ ଭାଇମାନେ ମୋତେ ଆପଣଙ୍କୁ ଭାଗ ରୂପରେ ଦେଇଛନ୍ତି। ପୁତ୍ର ମାତୃଥା ରେ ପୁଅ ନ ଭାଗ, ମୋତେ ବିଶ୍ୱାସ କରନି, ସେ ଭାଇ ଭାଇମାନେ ତୋତେ ଠକେଇ ଦେଇଛନ୍ତି, ମୋ କତର କଣ ମୁଁ ମୁଁ କୋଉ ଧର୍ମ ରୋଜଗାର କରି ତୋତେ। କିନ୍ତୁ ଚିନ୍ତା କଲେ ଆରେ ଭାଇମାନେ ଏବେ ବି ଧନ ଦେବା ଯଦି ଧନ ଦେବା ପାଇଁ ଚାହୁଁଥାନ୍ତେ ଭାଗ କରି ନେଇଗଲା ପରେ କଣ କିଛି ଭାଗ କରିକି ଦେଇପାରିନଥାନ୍ତେ, ବାପା କତିକି ପଠେଇ ଦେଇଛନ୍ତି। ନଭାଗ ବୁଝିଲେ ଭାଇମାନଙ୍କର ବି ସାହାଯ୍ୟ କରିବାକୁ ଇଚ୍ଛା ନାହିଁ, ତେଣୁ ସେ ବର୍ତ୍ତମାନ ସାହାଯ୍ୟ କରିବେ। ଯେଉଁମାନେ ସରଳ ତାଙ୍କ ପାଇଁ ଧନ କିଛି ପ୍ରୋବ୍ଲେମ ନାହିଁ, ଯେଉଁମାନେ ପ୍ରକୃତରେ ସରଳ ଜୀବନଯାପନ କରନ୍ତି ଆଜ୍ୟ ଧନ କିଛି ନାହିଁ, ଧନ ପାଇଁ କେବେ ଚିନ୍ତା କରିବା ଉଚିତ ନୁହେଁ। ଚାଣକ୍ୟ ପଣ୍ଡିତ କିଛି ଶ୍ଳୋକ ଲେଖିଛନ୍ତି ନା, ଆହାର ନ ଚିନ୍ତୟତ ପ୍ରାଜ୍ଞ ଧର୍ମ ମେକ ହି ଚିନ୍ତୟତ। ଆହାର ଚିନ୍ତା କରି ଦରକାର ନାହିଁ, କେମିତି ଖାଇବା, କେମିତି ଚଳିବା, ପୁଅ କେମିତି ଚଳିବ, ଝିଅ କେମିତି ଚଳିବ, ତୁମେ ଚିନ୍ତା କରୁଛ ମୋ ପିଲା ମୋ ଝିଅ ମୋ ସ୍ୱାମୀ ଚାଲିଗଲା ମୁଁ କେମିତି ଚଳିବି, ଚଳେଇବା ଲୋକ ଜଣେ ଅଛନ୍ତି ସିଏ ଚିନ୍ତା କରୁଛନ୍ତି। ପ୍ରତ୍ୟେକ ଜୀବର ଚିନ୍ତନ ଭଗବାନ କରନ୍ତି, ପ୍ରତ୍ୟେକ ଜୀବ କିଭଳି ଚଳିବ ଦେଖନ୍ତୁ, ପିମ୍ପୁଡି କିଭଳି ଚଳିବ, ଶୀତ ଦିନରେ ନାଲି ପିମ୍ପୁଡି ଆପଣ ଦେଖିବାକୁ ପାଇବେ, ଶୀତ ଦିନ ପୂର୍ବରୁ ତାଙ୍କୁ ଭଗବାନ ଇଣ୍ଟେଲିଜେଣ୍ଟ ଦେଇଦେବେ, ବୁଦ୍ଧି ଦେଇଦେବେ, ଯାହା କଲେକ୍ସନ କରିବା କଥା କରେ ରଖିଦିଅ, ଭଗବାନ ସବୁ ଜୀବ ଜ୍ଞାନ ଦଉଛନ୍ତି। ଆମର ଓଭର ଆଟାଚମେଣ୍ଟ ଅତ୍ୟନ୍ତ ଆସକ୍ତି ହିଁ ଆମ କଷ୍ଟରେ ପକଉଛି, ସିଏ କେମିତି ଚଳିବ, ସିଏ କେମିତି, ତୁମେ କଣ ସୃଷ୍ଟିର କର୍ତ୍ତା, ତୁମେ କେବଳ ଚଳଉଛ, ପବନ ତୁମେ ଦଉଛ, ବାୟୁ ତୁମେ ଦଉଛ, ଜଳ ତୁମେ ଦଉଛ, ତୁମେ ତୁମେ ପିଲା ଛୁଆଙ୍କୁ ପୋଷିଦବ, ନିଜର ହାତ ଉଠୁନି, କୋଟି କୋଟି ଖର୍ଚ୍ଚ କରି ଗୋଟେ ହାତ ଉଠେଇ ପାରୁନ, ପୁଣି ବି ଅନ୍ୟ କଥା ଚିନ୍ତା କରୁଛ, ବୋକା, କାହା ବିଷୟରେ ଚିନ୍ତା କରିବାର ନାହିଁ, ଚିନ୍ତା କରିବାର ଅଛି ତାହେଲେ ଚିନ୍ତାମଣି ଚିନ୍ତା କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ନଭକ ଦେଖିଲେ ପୁତ୍ର ସରଳ ତାକୁ ଠକେଇ ଦେଉଛନ୍ତି ଭାଇମାନେ, କହିଲେ ଠିକ ଅଛି ଆସ ଶୁଣ, ଇମେ ଅଙ୍ଗିର ସହ ସତ୍ର ମାସ ତଦ୍ୟେ ସୁମେଧ ସହ ଷଷ୍ଠମ ଷଷ୍ଠମ ଉପେତ୍ୟାହ କବେ ମୁହ୍ୟନ୍ତି କର୍ମଣି। କହିଲେ ଇମେ ଦେଖ ବସିଛନ୍ତି ସେଇଠି ନଭକ, ଏତେ ବଡ ବିଦ୍ୱାନ ଥିଲେ ସେଇଠି ବସିକି କହିଦେଲେ, ତୁମେ ଯାଅ ଏ କିଛି ଦୂରରେ ଯଜ୍ଞକୁ ଯାଇନାହାନ୍ତି, ନିଜ ଜ୍ଞାନ ଚକ୍ଷୁ ଦେଖିକି କହୁଛନ୍ତି, ଆଙ୍ଗିରସୀୟ ବ୍ରାହ୍ମଣମାନେ ଅଙ୍ଗିରା ବଂଶୀୟ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, କେଉଁ ଯଜ୍ଞ ସତ୍ରମ ଆଶା ଆସତ୍ୟ ସୁମାଧ୍ୟମେ, ସେ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, ସ୍ୱର୍ଗକୁ ଯିବ, ବ୍ରାହ୍ମଣମାନେ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ। ନଭଗଙ୍କର ପୁତ୍ର ନଭାଗ ସିଏ ବି ଚିନ୍ତା କଲେନି, ମୁଁ ଆଉ ଥରେ ଯାଇକି ଭାଇଙ୍କି ପଚାରି ନା, ସେ କହିଲେ ପିତା ଆପଣ ଯଦି କିଛି ଉପାୟ ଦେବେ ଦିଅନ୍ତୁ, ନହେଲେ ମୁଁ ଯେମିତି ଭଗବାନ ଉପରେ ନିର୍ଭର କରି ଚଳିବି। ବାପା ଦେଖିଲେ ତ ସରଳ ପିଲାଟା, କହିଲେ ପୁତ୍ର ଏଇ ନିକଟରେ ଅଙ୍ଗିରସ୍ୟ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, ସେ ସତ୍ରରେ ସସ୍ତେ ସସ୍ତେ ଉପେତ୍ୟାହ କବେ ମୁହ୍ୟନ୍ତି କର୍ମଣି, ବହୁତ ବିଦ୍ୱାନ ବ୍ରାହ୍ମଣ ମାନେ, କିନ୍ତୁ ଛଅ ଦିନ ହେଇଗଲା ବେଳକୁ ଦୁଇଟା ମନ୍ତ୍ର ଭୁଲି ଯାଉଛନ୍ତି। ନଭବେ ଏଇଠି ବସିଛନ୍ତି ତାଙ୍କ ଆଶ୍ରମରେ ତାଙ୍କ ଗୃହରେ, କିନ୍ତୁ ଯଜ୍ଞ ଚାଲିଛି, ଯଜ୍ଞରେ ଯୋଉ ମନ୍ତ୍ର ଭୁଲୁଛନ୍ତି ନଭବ ଜାଣିଦେଉଛନ୍ତି, କେଉଁ ମନ୍ତ୍ର ବିଶ୍ୱନାଥ ଚକ ଠାକୁର କହୁଛନ୍ତି, ସିଦ୍ଧ ସ୍ୱାମୀ ସେଟା କହିଛନ୍ତି, ଷଷ୍ଠେ ଷଷ୍ଠେ ଅହ କର୍ମଣି ଅପେତ୍ୟ ପ୍ରାପ୍ତ କର୍ମଣି ତଥା ଅନୁଷ୍ଠାନ ସୁମେଧ୍ୟ ବିଷୟ ଅପି ସୁକ୍ତ ବିଶେଷ ଜ୍ଞାନ ମୁହ୍ୟନ୍ତି, ସେ ଦୁଇଟା ସୂକ୍ତକୁ, ବେଦର ଦୁଇଟା ସୂକ୍ତକୁ ଭୁଲି ଯାଉଛନ୍ତି। ମାନେ ଛଅ ଦିନରେ ସେଇ ସେଇ ମନ୍ତ୍ରଟା ଦୁଇଟା ମନ୍ତ୍ର ଦେଇଦେଲେ ଆହୁତି ସେମାନେ ସ୍ୱର୍ଗକୁ ଯିବେ, କିନ୍ତୁ ବହୁତ ଦିନ ଯଜ୍ଞ ଚାଲିଲା ମନ୍ତ୍ର ମନରେ ପଡ଼ିବ ମୁହ ମାନୁଛ ଇଏ ବସିକି ଜାଣିପାରୁଛନ୍ତି। ଇଏ ପଚାରିବେ ବାପା ଆପଣ ଯାଉନାହାନ୍ତି, ଆପଣ ଯାହାକୁ କହିଦେବେ ମନ୍ତ୍ର ଦୁଇଟା, ଯାହା ଟଙ୍କା ପଇସା ଦେବେ ଆପଣ ନେଇ ଆସି ମତେ ଦେବେ। ନାରେ ପୁଅ, ମୁଁ ଗଲେ ହବନି, କାହିଁକିନା ମୁଁ ଗୃହୀ ଲୋକ ନା, ମୁଁ ସାଧୁ, ତୋ ତ ବର୍ତ୍ତମାନ ସାଧୁ ବେଶ ବି ଚେଞ୍ଜ କରୁନୁ, ସମସ୍ତେ ଜାଣନ୍ତି ନଭାଗ ବ୍ରହ୍ମଚାରୀ ଥିଲେ, ଆଉ ମୁଁ କ୍ଷତ୍ରିୟ ନା, କେତେ ବ୍ରାହ୍ମଣ ଜ୍ଞାନ କରିବେ, କାରଣ ସାଧୁ ହେଇଗଲା ପରେ ଆଉ କି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏ ଜ୍ଞାନ ଦେଖନ୍ତି, ତୁମେ ଯାଅ। କହିଲେ ମୁଁ ତ ବୟସରେ କମ, ମୁଁ ବି କ୍ଷତ୍ରିୟ, ଦୋଷ ଦେଖିଲେ ସେ କିଛି କହିବେନି। କହିଲେ ନା ନା ନା, ତୁମକୁ ଜ୍ଞାନ କରିବେ, କାରଣ ପ୍ରତି ଛଅ ଛଅ ଦିନ ହେଲା ସେ ହଇରାଣ ହଉଛନ୍ତି, ଷଷ୍ଠ ଦିବସ ପଡ଼ିଲେ ସେ ଦୁଇଟା ମନ୍ତ୍ରକୁ ଭୁଲି ଯାଉଛନ୍ତି, ପୁଣି ଛଅ ଦିନ ଯଜ୍ଞ ଚଳାଉଛନ୍ତି। ବେଦର ମନ୍ତ୍ର ଏଇଆ, ସେଇ ମନ୍ତ୍ରଟା ଉଚ୍ଚାରଣ କଲେ ଆପଣଙ୍କର ଫଳଟା ମିଳିବନି, ପୁଣି ମୂଳରୁ ଆଣିବାକୁ ପଡ଼ିବ। ଆମର ଓଡ଼ିଆ ଗୋଟେ ଅଛି ନା, ଦାସ ଆଇଲେ ମୂଳରୁ ଗା, ବେଦ ପାଠ ହେଲା ସେୟା, ଯଜ୍ଞାନ୍ତି କର୍ମ ହେଲା ସେୟା, ପୂର୍ଣ୍ଣ ହବନି ଫଳ ମିଳିବନି, ଭକ୍ତି ତାହା ନାହିଁ, ଭକ୍ତି ହେଲା ସ୍ୱଲ୍ପ ମତେ ସେ ଧର୍ମ ସେ ତାୟତେ ମହତ୍ଵୟା, ଯେତିକି କରଲେ କରଲେ ଆଉ ନ କରିପାରିଲେ କିଛି କ୍ଷତି ହବ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇଟା ଶୁଣିକି ଭାଇ ଖୁସି ହେବେନି, ଯାହା ନ କରିପାରିଲେ କିଛି କ୍ଷତି ନାହିଁ। ଗୋଟେ କ୍ଷତି ଅଛି, ଏବେ ଭକ୍ତି କରୁଛନ୍ତି, ଆଉ ଥରେ ମନୁଷ୍ୟ ଜନ୍ମରେ ଭକ୍ତି କରିପାରିବେ ବହୁତ ଦିନ ଲାଗିପାରେ, ନଷ୍ଟ ହବନି, ଭକ୍ତି ମିଳିବ, କିନ୍ତୁ ଏଇ ମାନବ ଶରୀରରେ ସଚେତନ ଶରୀରରେ ଭକ୍ତି କରିବା ଏଇଟା ମିଳିବନି, ସଂସାର ସବୁବେଳେ ମିଳିବ, ୟାଠୁ ଭଲ ସ୍ତ୍ରୀ ମିଳିବେ, ଭଲ ଚାକିରି ମିଳିବ, ପଇସା ପତ୍ର ଭଦ୍ରକର ରହିଛନ୍ତି, ଇଂଲଣ୍ଡରେ ଜନ୍ମ ହେବେ, କିଛି ଅସୁବିଧା ନାହିଁ, ସବୁ ମିଳିବ, ଗୋଟିଏ ଜିନିଷ ମିଳିବନି, ଜୀବନରେ ସବ ପ୍ରାପ୍ତି ହେଇଯିବ, ଏ ଗୋଟିଏ ଜିନିଷ ମିଳିବନି, ସେଇଟା କ'ଣ ହରିଭକ୍ତି। ଏଇ ଜନ୍ମରେ ନ କରିପାରିଲେ ଆଉ କରିପାରିବେ, ଜୀବନର ସମୟ ଆଉ ଶକ୍ତିକୁ ନଷ୍ଟ କରେ ନ ତଥା ବିନ୍ଦନ୍ତେ କ୍ଷେମମ, ଏବେ ଯାହା ଆମେ ଅଭାବ ବୋଧ କରୁଛେ ଏଟା ଅଭାବ ନୁହେଁ, ପ୍ରତି ଜନ୍ମରେ ଅଭାବ ଥିଲା, ଏଇ ଜନ୍ମରେ ଆମର ଯାହା ଅଭାବ ଅଛି ଆଉ ଗୋଟେ ବ୍ୟକ୍ତିର ତା ଅଭାବ ଅଛି, ସେଇ ବସ୍ତୁ ଅଭାବ ନାହିଁ, କାହାର ପୁଅ ନାହିଁ ସେ ପୁଅ ପାଇଁ ଚିନ୍ତା କରୁଛି, ଯାହାର ଝିଅ ଅଛି ସେ ଚିନ୍ତା କରୁଛି ପୁଣି ବିବାହ ଦେବି, ବିବାହ ଦେଇଦେଲା ଭଲ କ୍ୟାଣ୍ଡିଡେଟ୍ ପଡ଼ିଲାନି, ତାର ବି ସେ ଅଭାବ ନାହିଁ, ଯାହାର ପୁଅ ଅଛି ପୁଅ ବାପାର କଥା ମାନୁନି, ସେ ଅଭାବ ସମାନ ଭିନ୍ନ ଭିନ୍ନ ରୂପରେ ପ୍ରତୀୟମାନ ହେଉଛି, ଏ ସଂସାରର ଅଭାବ କାହାର ପୂର୍ଣ୍ଣ ହେଇନି, କାହାର ପୂର୍ଣ୍ଣ ହେଇନି। ଯେଉଁମାନେ ବୁଦ୍ଧିମାନ ଲୋକ ସେମାନେ ହରିଭଜନ କରି ଯେତେ ଶୀଘ୍ର ପ୍ରେମ ପ୍ରାପ୍ତି ପାଇଁ ଚେଷ୍ଟା କରିବା ଦରକାର, ଅଭାବ କେବେ ପୂର୍ଣ୍ଣ ହବନି, ଏ ଜଗତ ବା ମାୟାର ଜଗତ, ଅଭାବ ହେଲା ଏ ଜଗତର ସ୍ୱଭାବ, ଏ ଜଗତର ସ୍ୱଭାବ କ'ଣ ଅଭାବ, ସବୁ ଅଭାବ, ମୋର ଯୋଉ ଅଭାବ ଅଛି ଏଇଟା ଆପଣଙ୍କର ନଥିବ, ତାଙ୍କର ଯୋଉ ଅଭାବ ତାର ନଥିବ, କିନ୍ତୁ ଅଭାବ ସମସ୍ତଙ୍କର ଅଛି, କିନ୍ତୁ କେହି ମାୟାର ଗୋଟେ ଏଭଳି ପ୍ରହେଲିକା କେହି କାହା ଅଭାବକୁ ଦେଖିପାରୁନାହିଁ, ମଣିଷ ଖାଲି ଭାବନ୍ତି ମୁଁ ଦୁଃଖୀ, ଆଉ ଜଣେ ଯେ ଦୁଃଖୀ ତାକୁ ଦେଖିପାରୁନି, କାରଣ ସେ ତାର ଭଲ ଡ୍ରେସ୍ ପତ୍ର କାର୍ରେ ଯାଉଛି ନା, ସାଇକେଲ ବାଲା ଭାବୁଛି କାର୍ ବାଲା ସୁଖୀ, କାର୍ ବାଲା ତାର ଯାଉଛି ସେ ଦେଖୁଛି ଫ୍ଲାଇଟ୍ ବାଲା, ଏ ଟ୍ରାଫିକ୍ ଜାମ୍ ଗାଡି ଖରାପ ହେଲାଣି ଡଷ୍ଟ କରୁଛି ଫ୍ଲାଇଟ୍ ପଳେଇଲା, ବଢ଼ିଆ ଫ୍ଲାଇଟ୍ ଯେତେବେଳେ ଡିଲ୍ ହେଉଛି ଫ୍ଲାଇଟ୍ ବାଲା ହେଉଛି ଆରେ ଏଇ ସଂସାର ଏଇ ବେକାର ଜିନିଷ ଚାଲିକି ଯିବା ସବୁଠୁ ଭଲ, ଫ୍ଲାଇଟ୍ ଯିଏ ଡିଲ୍ ହବ ନା ସେ ଜାଣିବ ଫ୍ଲାଇଟ୍ ଡିଲ୍ ହେଉ ସବୁଠୁ ଜୀବନରେ କଷ୍ଟ, ଏତେ ପଇସା ଦେଇ ବୁକିଂ କରିଛନ୍ତି ନା ସେଠି ଘଣ୍ଟାଟା 25 ଘଣ୍ଟା ଭଳିଆ ଲାଗେ, 10 ମିନିଟ୍ ଲେଟ୍ ହେଇଗଲା ତ ହାଲାଗୁଲା ଲାଗିଥିଲେ, ଇତନା ଲେଟ୍ ହବ ଇଏ ପକାଇ ନାହିଁ, ଏ ଉଧର ଏ ଜାଣା ନାହିଁ, ଏ ଜାଣା ହେ ଓ ଜାଣା ହେ, ଜୀବନରେ କଷ୍ଟ ସମାନ, କେହି କାହା କଷ୍ଟକୁ ବୁଝିପାରିବେ, କହିଲେ ପୁଅ ତୁ ଯା, ତୁ ଯା ଷଷ୍ଠ ଷଷ୍ଠ ଭକ୍ତି, ଏଇ କଥା ମୁଁ ଏଠିକି ପଳେଇଥିଲି, ଭକ୍ତି ଢିଲା କରିବେନି, କରିବାର ଅଛି ତ ଗାଡି ଚଲେଇବାର ଅଛି ପୁରା 100 ସ୍ପିଡ଼ରେ ଚଲେଇବେ, ଭଜନ ମିଳିବନି, ଏ ଜୀବନ ମିଳିବନି, ଶରୀର ଯେତେବେଳେ ପ୍ରତିକୂଳ ହେଇଯିବ ଭଜନ କରିପାରିବେ, ଶକ୍ତି ଟିକେ କମି ଆସୁ ମନୋବଳ ବି କମିଯିବ। ଷୋଳ ମାଳାକୁ ଟାଣି ଟାଣିକି ସେ ଗୁଟି, ଆମର ଯୋଉ ମାଳା ଗୁଟି ଥିବ ସେ ଏତିକି ଚିକଣ ହେଇନଥିବ, ଏଇ ଯୋଉ ଷୋଳ ମାଳା ଯୋଉ କଣ ଏଟା କୁହନ୍ତି ସାକ୍ଷୀ ମାଳା, ସେ ଆହୁରି ଚିକଣ ହେଇଯାଇଥିବ ହେଲା, ଧରି ଧରି ଅଣ୍ଡାଳି ଅଣ୍ଡାଳି, କେତେ ଷୋଳ ହେଲା କି ନାହିଁ। ଭକ୍ତି ସିଦ୍ଧାନ୍ତ ଶୋଷ ଠାକୁର ଉପାଜୀ ମହାରାଜ ଏଇ ନିୟମ କରିଥିଲେ, ଚଉଷଠି ମାଳା ଜପ, ଯିଏ ମଠର ରହିବେ ଚଉଷଠି ମାଳା, ଯିଏ ପ୍ରଚାର ଯେଉଁଦିନ ଯିବେ ଷୋଳ ମାଳା କରିବେ, ନହେଲେ ସବୁ ଚଉଷଠି ମାଳା କରିବେ। ବର୍ତ୍ତମାନ ଷୋଳ ମାଳା କରାଯାଇଛି ପ୍ରଚାର ଅଭିବୃଦ୍ଧି ପାଇଁ ପ୍ରଭୁପାତ କଲେ, ତଥାପି ଷୋଳ ମାଳାକୁ ଆପଣ କରିବା ବହୁତ କାଠିକର ପାଠ ହେଇଯିବ, ମାନେ ଆମ ଏନର୍ଜି ଏତେ ମାନସିକ ଶରୀର ନିର୍ଦ୍ଦିଷ୍ଟ ଶକ୍ତି ସୃଷ୍ଟି ହେଉଛି, ସେଟା ମନ ଉପରେ ପ୍ରଭାବ ପକାଏ, ଆପଣ ମନ ଉପରେ ଭକ୍ତିର ପ୍ରଭାବ ପକାଇବାକୁ ପଡିବ, ମନଟା ଉପରେ ଭକ୍ତିର ପ୍ରଭାବଟା ତାକୁ ଜବରଦସ୍ତି ଲଦିବାକୁ ପଡିବ। ମନ ଉପରେ ଭକ୍ତିର ପ୍ରଭାବଟାକୁ ଲଦିବାକୁ ପଡିବ, ମନ କଣ କରୁଛି ଭକ୍ତିର ପ୍ରଭାବକୁ ଲଦି ଦେଉଛି, ଆମେ ଭକ୍ତି କରୁଛେ ମନ ତାର ଇମ୍ପ୍ରେସନ ଗୁଡିକ ରଖିଛି ସିଏ ଭକ୍ତି ଉପରେ ଲଦି ଦେଉଛି, ଷୋଳ ମାସ ଷୋଳ ଜପ ହରେ କୃଷ୍ଣ କରୁଛି ସିଏ ତାର ଯାହା ରଖିଛି ହରେ କୃଷ୍ଣ ଉପରେ ଛାଡ଼ୁଛି, ଆପଣ ହରେ କୃଷ୍ଣ ଆରମ୍ଭ କରିବେ ସିଏ ଯାହା ରଖିଥିବ ବାହାର କରିବ, ଏଠି ହବ ସେଠି ସିଏ ମାଳା ଧରଲା ମାନେ ବାହାର କରୁଛି, ମନ ତା ଭାବନାଟାକୁ ଆମ ଉପରେ ପକଉଛି, କାହିଁକି ପକଉଛି ନା ଆମର ଅଭ୍ୟାସଟା କମିଯାଉଛି, ଆମେ ଏତେ ପ୍ରାକ୍ଟିସ କରିବା ଆମେ ମନ ଉପରେ ଭକ୍ତିର ଭାବନାଟାକୁ ପକେଇବୁ, ମାଳା ଧରିଲେ ମନ ଗଲା ମାନେ ସାଙ୍ଗେ ସାଙ୍ଗେ ମାନେ ଭଜନ କରିବି ସମୟଟା, ଏଇଟାକୁ ଏଇ ଜୀବନରେ କରିବାକୁ ପଡିବ ଭକ୍ତିରେ, ଏଇଟା ହଉଛି ସୁଯୋଗ। ହେଲେ ବାପା ତୁ ଯା ଷଷ୍ଠେ ଷଷ୍ଠେ ଷଷ୍ଠ ଷଷ୍ଠ ଉପେତ୍ୟ ଆହ କବେ ମୁହ୍ୟନ୍ତି କର୍ମଣି, ଯଜ୍ଞାଦି କର୍ମରେ ସେମାନେ ମୂଲ୍ୟମାନ ହଉଛନ୍ତି, ତୁମେ ଯାଅ। ଇଏ ବହୁତ ସୁନ୍ଦର ପିତୃଭକ୍ତ ଥିଲେ, କହିଲା ଠିକ ଅଛି ବାପା କହୁଛନ୍ତି, ଭାଇ ଦେଲେନି ବାପା ବି ଦେଲେନି, ବ୍ରାହ୍ମଣ ଗୁଡା ଦେବେ ନା ମୋତେ, ଗୁରୁଜନଙ୍କର ଆଦେଶଟା ମାନିବା ଦରକାର, ଏଇଟା ହଉଛି ବହୁତ ବଡ ଧନ ଗୋଟେ ଭକ୍ତିପଥରେ, ବି ଏଇଟା ଭକ୍ତିପଥରେ ଫଳ ଆଶା କରନ୍ତୁ ନା, ଆଜ୍ଞା ପାଳନ କର, ଗୁରୁ ବୈଷ୍ଣବଙ୍କର ଆଜ୍ଞା ପାଳନ କରି ଚାଲ, ଫଳ ଆପଣଙ୍କ ପଛରେ ଆସିବ, ଆମେ ଫଳକୁ ଦୃଷ୍ଟି କରିକି ଚିନ୍ତା ବିଚାର କରୁଛେ ଏଇଟା କଲେ ଆମର କଣ ହବ, ଏଇଟା ତ କର୍ମୀ ଭାବ, ଇଏ ବହୁତ ପିତା ଯେତେବେଳେ ପଠାଉଛନ୍ତି ଗଲେ, ଏଥିପାଇଁ ବିଦ୍ୟା ସବୁବେଳେ ଜାଣିବା ଦରକାର। ଦେଖନ୍ତୁ ଆଜି ବିଦ୍ୟା ଜାଣିଥିଲେ ବୋଲି ନଭାବ, ପୁଅକୁ ଆଜି ସାହାଯ୍ୟ କରୁଛନ୍ତି, ବାପା ମୁଁ ସେଠି ଗଲେ ଧନ କେମିତି ସେମାନେ ଦେବେ, ତା ସ୍ୱୟଂ ସଂଶୟ ସୁକ୍ତେ ଦ୍ୱେ ବୈଶ୍ୱଦେବେ ମହାତ୍ମାନ, ସେ ମହାତ୍ମା ମାନେ ଯଜ୍ଞ କରୁଛନ୍ତି, ବୈଶ୍ୱଦେବ ଦେବତା ଅଛନ୍ତି, ଅଦିତିଙ୍କର ପୁତ୍ର ଇଏ ବୈଶ୍ୱଦେବ, ବୈଶ୍ୱଦେବଙ୍କର ମନ୍ତ୍ରକୁ ଭୁଲୁଛନ୍ତି, ଦୁଇଟା ମନ୍ତ୍ର, ସେ ଦୁଇଟା ମନ୍ତ୍ର ବିଶ୍ୱନାଥ ଚକ୍ର ଠାକୁର ସେ ଦଶମୀ ଦେଇଛନ୍ତି, କଣ କଣ ମନ୍ତ୍ର, ଇଦମ୍ ଇତ୍ୟା ରୌଦ୍ରମ୍ ଇତି ଚ ବୈଶ୍ୱଦେବ, ଯେ ଯଜ୍ଞାନେ ଦକ୍ଷିଣାୟା, ଏ ଦୁଇଟା ଭୁଲି ଯାଉଛନ୍ତି, ଏ ସୁକ୍ତ ଦୁଇଟାକୁ ଭୁଲି ଯାଉଛନ୍ତି, ବେଦର ଯୋଉ ଦୁଇଟା ସୁକ୍ତ ରହିଛି ଏତିକି ଏ ଦୁଇଟା କରିଦେଲେ, ଇଦମ୍ ଇତ୍ୟା ରୌଦ୍ରମ୍ ଯେ ଯଜ୍ଞେନ ଦକ୍ଷିଣାୟା, ଏ ଦୁଇଟି ମନ୍ତ୍ର କହିକି ଯଜ୍ଞରେ ଆହୁତି ଦେଇଦେଲା ମାତ୍ରେ ସ୍ୱର୍ଗକୁ ଯାଆନ୍ତେ, ସୋମରସ ବାହାରିବ ଅମୃତ ବାହାରିବ ପିଇବେ ବିମାନ ଆସିବ ସ୍ୱର୍ଗକୁ ଯିବେ, କିନ୍ତୁ ହେଇପାରୁ ନଭ କହିଲେ ନାଭଗ ଯାଅ ଏ ମନ୍ତ୍ର ଦୁଇଟି କହିଦବ, ପିତାଙ୍କର ବାକ୍ୟରେ ଏତେ ବିଶ୍ୱାସ ଚାଲି, ଆପଣ ସବୁବେଳେ ମନେ ରଖିଥିବେ ଗୁରୁଜନଙ୍କର କିଛି ଶକ୍ତି ରହିଛି, ପିତାମାତାଙ୍କର ଆମେ ତାଙ୍କ ଚରିତ୍ରକୁ ଦେଖୁଛେ ତାଙ୍କର ସ୍ୱଭାବକୁ ଦେଖୁଛେ, କିନ୍ତୁ ଏଇଟା ସତ୍ୟ ନୁହେଁ, ଆମେ ତ ସେ ଷ୍ଟେଜକୁ ପଳେଇବା ପିତାମାତା ଷ୍ଟେଜକୁ, ଆମ ପିଲା ଛୁଆମାନେ ଆମର ଚରିତ୍ରକୁ ଦେଖିବେ, ପୁଅର ରୋଲ କରିବା ଭାରି ସହଜିଆ, ବାପାର ରୋଲ କରିବା ଭାରି କଷ୍ଟ, ଝିଅ ରୋଲ କରିବା ଭାରି ସହଜିଆ, ବୋହୁ ରୋଲ କରିବା ଭାରି କଷ୍ଟ, ଜୀବନ ଗୋଟେ ଅଭିନୟ ନା, ଆପଣ ଯଦି ମୁଁ ପରଫେକ୍ଟ ଅଭିନୟ କରିଦେବି ଇଏ ସମ୍ଭବ ନାହିଁ, महाराज दशरथ भले महात्मा जी पिता अभिनय टिके भूले गला स्त्री को टिके अधिक भल पाई गले पस्ते संसार समस्त दशरथ कामी बोली कह भूल कौन दशरथ जीवन दे जन स्त्री को पाखरे बड़ प्रदान करवा निजर बोली किसी प्रोत्साहन दवा कैके युद्ध बेले कैके जो साय कि बर प्रदान करने कह स्वामी भूल कि भल पाइबार मूल्य को प्रतिशोध रूप से भल पाइबार मूल्य ही यही दे कैके राम को बनवास पठे अभिनय भूल कौन दशरथ बहुत जीवन एक बहुत नाट्य क्षेत्र रे रंगमंच रे हीरो हीरो रोल करे हीरो विलियन रोल करे ना विलियन विलियन रोल करे कॉमेडियन कॉमेडियन रोल करे मनुष्य सब रोल करिया पड़ियो बालक बड़े बालक ठीक बालक नहीं पालो की बापा सब बड़े मारिबो पो सब बड़े मारिबो ए मां मारियो पिला माने गां लोक के बदमाश पिला छुआ गोटे बदमास शब्द शुणिले पुणि शिक्षा शिक्षक बेले छात्र हेला बेले शिक्षक पाखु ठिक अभिनय युवक बेले पथग्रस्त हेले समस्त पाखु गाळी शुणिले सेतबेले अभिनय ठिक दरकार पुणि बिवाह हेला परे आउट टीडियस सिचुएशन सेठि समस्त कैमेरा समस्त सीसीटीवी कैमेरा जमी लगी लिखा जाऊँ ना यू आर अंडर सीसीटीवी सब लिखा ही समस्त कैमरा लगे तुम आड़ वृद्ध खाली ब्लेम कैमेरा कैमेरा खाली ब्लेम आस कौन जीवन रोल करेंगे भगवान भक्त नहले भगवान आपन को ज्ञान न दे जीवन पथरे सुगम जापारे से तो महात्मा मान गृही लोक मैंने बाबा जी ढिला भजन कले किसी असुविधा ना तार गोटे गाड़ी चलती गोटे चका भ्रष्ट कले तार अटकला तार रिपेयर कर चल तुम के चका बापा तुम गाड़ी पूरा बिल्कुल अटकी पूरा प्रभु को डाक दरकार सब समय पूरा दम लगे हरे कृष्णा 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 हरे 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 राम 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 हरे हरे जा स्व पर्यंत धनम सत्र परिशेषित आत्मनः ए दुईटा मंत्र कहिदबो तुमको धन देख जिवे से स्व स्वर्ग को जिबे ते धन सत्र परिशेषित यज्ञ क्षेत्र रे जा धन बळि दिबो तुमको दे देबे का कहिले ना भोग कहिले के कहिले न भोग ई चालले ए पिता मातांकर आदेश पालन करिवार फल देखो सरल थिले नाभग सरल थिले महान पुत्र आसले अंबरीश मैंने महान पितांकर पुत्र महान हब ना दास्यंती ते तान दास्यंती दास्यंती ते तान इच्छे तथा साकुतवान जथा तस्मै दत्त्वा जजु स्वर्गम ते सत्र परिशेषितम परिशेषणम कहले बापा मु मागी मागिले से देवे ना कौन ना मागिया दरकार ना दास्यम दीते अथा तुम्हें खाली मंत्र कहला मैंने से तुमको देवे संसार रे जने अमायक पुरुष पाई सरल पुरुष पाई धनता पछे पछे गोड़ा आपण सरल और समर्पित गुरुजन का आदेश न पाइले जीवन सारा आपण धन पछे गोड़ोथिले देखिजो ना आजिकाली समाज रे पिता मातांकर आदेश आशीर्वाद नहीं बोले माने धन पछे गोड़ मन रखता गाँव गले चाष कर लोक मैंने गाई दुटा रखुले पांचटा छा झी को व्यवहार कर सुखर रोते पूरा आराम जीवन पिता माता आशीर्वाद अच्छे से देह त्याग पूर्व कही दे जा पुह तु सुखी रही ये मनीष भूली जा ब्रिटिशर्स मैंने भारत वर्ष यही देखिए चकित हो जाते स्वामी स्वामी को स्त्री किभली भक्ति करणाम करम संध्या सका स्त्री आस प्रणाम कर सी नग्न सभ्यतार लोक मैंने देखिए ब्रिटिशर्स मैंने भय करुले इंडिया सोल्जर को नुहे इंडियन रिलीजन से पे देखो ब्रिटिश रस माने सब किछि कर जंदे रिलीजन पर अटैक करना मंदिर पूजा चल थिला से समय रे सब किछि कर चल थिला मुसलमान माने दरासले से भाई माने अमर टिके खतरनाक काम कर छन ब्रिटिश रस माने बहुत रूल्स था जन ब्रिटिश अमर लोग से माने पंदना ने ब्रिटिश रस माने भलो शासन करथिले वर्तमान राजा गठ आ ब्रिटिश मान का मुंडू को बदलू थे यू चेला माने पेटी चेला माने थे इंडियन लोग तांको तो पैसा नहीं सब ओडवा करते मान ब्रिटिश सब माने बहुत डर थे इंडियन रिलीजन को पिता को पुत्र की भली सेवा करू छी भक्ति करू छी तांका देश ना है ना इटा से मान आश्चर्य हो थे इतने स्ट्रांग बंडेज हमर वर्णाश्रम धर्म पिता कहि देले गले बोले तुम्हें जाओ यज्ञ तो मागिया पड़ी यज्ञ रुईट मंत्र कहीदेला अवशेष दे कि तुमको स्वर्ग को जीवे से जा गले मंत्र कहीदे सोमरस आसला पीले विमान आसला आंग्रेस गोत्र ब्राह्मण मान चल उपरको ये समय कौन है कहीदे गले ब्राह्मण मान ना भग ये संपत्ति तुम तंकित पुरुषः कृष्ण दर्शन उवाच उतरतोऽभ्यत्या ममैदं वस्तुकं वसुः ममैदं वस्तुकं वसुः उतरतः हिमालयरु जन आसिले पुरुष ये तो धनु सब गोटौंट किए ना भग ये तो ब्रह्मचारी थे किसी ना भाई तो भी ठकैले बापा तो कहीदे ठीक कहे जहां मो पिता जहां कहले ठीक अच्छे धन दे गले ब्राह्मण मैंने धन धन मैंने कौन यज्ञ सब स्वर्ण कलाश स्वर्ण वस्तु लगुला ये मटी सरा भरा ना जो बेकार आम कड़ी जुगर नाम बिना किसी यज्ञ ही ना नना को यज्ञ कर सारे दुई घंटा बस धुआं खाइला पचास टाँह देवे पीछे तीन थर दौड़े ये आशीर्वाद यज्ञ यज्ञ कड़ी जुगर ना सब विशुद्ध देवता मान तो उपवास रोचे उम्फेड घी यज्ञ कर कौन यज्ञ यज्ञ तो देवता मैंने भूत छड़ा किसी पाती विदेशी गाई तर महिषी छेली सब पड़ी तार घी यज्ञ देवता मैंने उपवास कली जुगे जदि किए शुद्ध भूतर यज्ञ कर देवता मैंने भोजन कर देवता मान विशुद्ध दुग्ध दवा दरकार देवता मैंने घृत सेवन करती कल ये भूलोक अमृत हूँ घृत से पूरे भोग लगेला बेले गोटे ठोपा हेले गरीब लोग गोटे घी पका मैं ठाकुर भोजन करेंगे सब वस्तुर जात ना भूमि जात ए कौन गोमाता समुद्र मंथन बाहर थे समुद्र मंथन सुनले आप जानवे समुद्र आम समुद्र मंथन कामधेनु बाहर ये तो समुद्र मंथन एटू बाहर थे कि गोलक वृंदावन में भगवान शरीर बाहर थे गोमाता भगवान शरीर बाहर लोक मैंने प्रश्न करते सब देवता कि रोच अरे भगवान देह सब देवता अधिष्ठान कर गोमाता भगवान शरीर बाहर यही कथा मुझे कहती तम कश्चित स्वीकार स्वीकारिशियां तम पुरुषम कृष्ण दर्शन कृष्ण दर्शन मिशन चकट अर्थ कर देखा जहां शरीर वर्ण कृष्ण वर्ण बाजे सब कृष्ण को दर्शन कर शिव शिवजी ये चिन्ह पार ना ना भोग ये तो जिनस पत्र सब स्वर्ण आदि घट ये सब गुठौं जहाँ आस कहले ममा इदम वास्तुकम वसु वास्तुकम यज्ञ उचिष्टम यज्ञ पर जो उचिष्ट वस्तु रहा ये मम ये मोर किए कौन ये शिवजी बोली आना देखिए ये कहे कृष्ण दर्शन बहुत बड़ दीर्घकाय पुरुष कला वर्ण राशि बड़ा हरण कहले कह अरे बापा कहले एक सतु सत कौन मो जीवन अच्छी बाबा ये भल ये कहीं घर को आसने भाई ठकैले बापा आसला पे बापा पठेले बापा पठे ये लोक कौन विरोध कला ये सरल लोक ना मो पिता कही मम इदम मृषि दत्तम शिवजी कहते ममा इदम मत ऋषि मान ब्राह्मण ଆଙ୍ଗିରସ୍ୟ ଗୋତ୍ରୀୟ ବ୍ରାହ୍ମଣ ମାନେ ଋଷିମାନେ ମୋତେ ଦେଇକି ଗଲେ। ଶିବଜୀ କହୁଛନ୍ତି ସାତନୋତେ ପିତରମ ପ୍ରଶ୍ନ ପୃଷ୍ଟବାନ ପିତରମ ଯଥା ବାପା ନାଭବକୁ କହୁଛନ୍ତି ଯା ତୋ ବାପା ନାଭବକୁ ପଚାରିବୁ ସେ ଯାହା କହିବେ ତୁ ସେଟା ମାନେ ଭଲ ହଇରାଣ କହିଲେ ବାପା କହୁଥିଲେ ଧନ ଦେବେ ମାନେ ଧନ ଦେଇଗଲେ ପୁଣି ଗୋଟେ କଳା ପୁରୁଷ ଆସି ମୋତେ କଥା କହିଲାନି ପୁଣି କହୁଛି ବାପା କତି ଯା କେତେ ଏଥିରୁ ବୁଝୁଥିବେ ନା ସଂସାରରେ ଟଙ୍କା ପାଇବାଟା କେତେ କଷ୍ଟ ବାବାଜୀ ମାନେ ବିଲକୁଲ ଆଉ ସଂସାର ମୁଖ କରିବେ ମରିବାର ଅଛି ତ ଏ ମନ୍ଦିର ଭିତରେ ମରିଯିବେ ଭଲ ସେବା କରି କରି ସର୍ବ ତ୍ୟାଗ କରିବେ ଅର୍ଥ ଆୟ କ୍ଲେଶ ଟଙ୍କା ରୋଜଗାର କରିବା ବହୁତ କଷ୍ଟ ଦେଖୁଛନ୍ତି ନା ଚାହୁଁଛନ୍ତି ସାହାଯ୍ୟ କରିବା ପାଇଁ ପିତା କେବଳ ପହଞ୍ଚିଲେ ଦେଇକି ଗଲେ ପୁଣି ଶିବଜୀ ମନା କରେ କହିଲେ ମମା ଇଦମ ହିମାଳୟ ଆସିଲେ ବିରାଟ କାୟ ପୁରୁଷ ମନା କଲେ କହିଲେ ଏଟା ମୋତେ ଦେଇଛନ୍ତି କହିଲେ ନା ତୁମ ପିତାଙ୍କୁ ଯାଇ ପଚାର ପିତାଙ୍କୁ ଯାଇ ପଚାରୁଛନ୍ତି ତତ ନାଭବ ପିତରଙ୍ଗତ ତଥା ପୃଷ୍ଟବାନ ଭୋ ପିତାର ଋଷୁବି ଦକ୍ଷିଣାର୍ଥ ବାସ୍ତବମୟ ତତ୍ ଗ୍ରହଣ ସମୟ କଶ୍ଚିତ ପୁରୁଷ ଆଗତ୍ୟ ହେ ପିତା ଭୋ ପିତା ପିତାଙ୍କୁ ପଚାରୁଛନ୍ତି ଋଷୁବି ଦକ୍ଷିଣାର୍ଥ ବାସ୍ତବ ମୟମ ଦତ୍ତ ଯଜ୍ଞ ପରେ ଋଷିମାନେ ମୋତେ ଦେଲେ ତତ୍ ଗ୍ରହଣ ସମୟ କଶ୍ଚିତ ପୁରୁଷ ଆଗତ୍ୟ ମଦୀୟ ଇଦମ୍ ଜଣେ କେହି ଗୋଟେ ପୁରୁଷ ଆସିକି କହୁଛନ୍ତି ଏଇଟା ହଉଛି ମୋର ମୁଁ କଣ କରିବି ଦେଖନ୍ତୁ ପିତା ବି ନିଷ୍କପଟ ପୁତ୍ର ବି ନିଷ୍କପଟ ଦୁଇଜଣ ନିଷ୍କପଟ ଯଜ୍ଞ ବାସ୍ତୁଗତମ ସର୍ବ ଋଷି ମାନେ ତାହେଲେ ଯଜ୍ଞ କରୁଥିବେ ଯାହା ଉଚ୍ଚିଷ୍ଟ ରହିଲା ଚକ୍ରୁହି ଭାଗ ରୁଦ୍ରାୟ ଯଜ୍ଞରେ ଯେଉଁ ପଇସା ବଳେ ଯାହା ଜିନିଷ ବଳେ ତାର ଭାଗଦାର କିଏ ଶିବଜୀ ଏ କଳିଯୁଗ ଲୋକମାନଙ୍କର ଜ୍ଞାନ ନାହିଁ ସବୁ ଶିବ ପୁରୁଣା କାଳରେ ସେଥିପାଇଁ ଯାହା ରହିବ ଶିବ ମନ୍ଦିର କରିଦେବେ ଶିବ ମନ୍ଦିରରେ କାର୍ଯ୍ୟରେ ଲଗେଇବେ ଯଜ୍ଞରେ ଯାହା ବଳେ ବ୍ୟାଙ୍କ ଫ୍ୟାଙ୍କ ରଖିବେ ଏ ନ୍ୟାୟ କିଏ ଦେଇଛନ୍ତି ବ୍ରହ୍ମା ଦେଇଛନ୍ତି ସତୀ ତ ସ୍ୱାମୀଙ୍କର କଥା ମାନିଲେନି ଦକ୍ଷ ଯଜ୍ଞକୁ ଗଲେ ଯଜ୍ଞରେ ଦେଖିଲେ ବହୁତ ସୁନ୍ଦର ସଜା ହେଇଛି ପିତା ଅଛନ୍ତି ନା ଅଧିପତି ଯଜ୍ଞକ୍ଷେତ୍ର ଦେଖିଲେ ଯଜ୍ଞକ୍ଷେତ୍ରରେ ଦକ୍ଷ ବିଲକୁଲ ଆଦର କଲେନି ସତୀଙ୍କୁ ଦେଖି ଚାହିଁଲେନି କହିଲେ ମୁଁ ଝିଅ ହେଇକି ମୋତେ ପଚାରୁନାହାନ୍ତି କାହିଁକି ମୁଁ ଶିବଙ୍କୁ ବିବାହ ହେଇଛି ବୋଲି ଶିବଜୀ କାହିଁକି ପ୍ରଣାମ କଲେନି ଦକ୍ଷ ଦକ୍ଷଙ୍କର ଏଇ ଅଭିମାନ ଗୋଟେ ସଂସାର ଲୋକର ଏଇ ଅଭିମାନ କାହିଁକି ମୋତେ ପ୍ରଣାମ ଶ୍ୱଶୁର ଜୁଇଟା ହେଇକି ଶ୍ୱଶୁରକୁ ପ୍ରଣାମ କଲେ ଏଥିପାଇଁ ଭରି ସଭା ଭିତରେ ତାଙ୍କୁ ବହୁତ ଲମ୍ବା ପ୍ରବଚନ ଦେଲେ ଏବଂ ଅଭିଶାପ ଦେଲେ ସେ ବି ସହିଲେ ଅଭିଶାପ ଦେଇଥିଲେ ଯଜ୍ଞର ଭାଗଦାରୀ ହେଇପାରିବେନି ଶିବଜୀ ଯଜ୍ଞରେ ଶିବଜୀ ଭାଗ ପାଇବେନି ମୁଁ ଅଭିଶାପ ଦେଉଛି ଗଲେ ଦେଖିଲେ ଶିବଜୀ ଯଜ୍ଞ ସତୀ ଗଲେ ଦେଖିଲେ ଦକ୍ଷ ଯଜ୍ଞ ହେଉଛି ଶିବଜୀଙ୍କର କୌଣସି ଭାଗ ନାହିଁ କାନ୍ଦିଲ ମୋ ସ୍ୱାମୀ ବିଶ୍ୱବନ୍ଧୁ ଶିବଜୀ କାହାକୁ ଦ୍ୱେଷ କରନ୍ତି କାହାକୁ ପ୍ରାୟତଃ ଅସୁର ମାନେ ଶିବଜୀଙ୍କର ଭକ୍ତ ବିଷ୍ଣୁଙ୍କୁ ଅସୁର ମାନେ ଦ୍ୱେଷ କରନ୍ତି ଶିବଙ୍କୁ ଭଲ ପାଆନ୍ତି ବୈଷ୍ଣବ ସ୍ଥିତି ଯେମିତି ନାରଦ ନାରଦଙ୍କୁ ଅସୁର ମାନେ ବିଲକୁଲ ଭଲ ପସନ୍ଦ କରନ୍ତି ଭଗବାନଙ୍କୁ ବିରୋଧ କରିବେ କିନ୍ତୁ ନାରଦଙ୍କ କଥା ମାନେ ବହୁତ ଉନ୍ନତ ସ୍ଥିତି ବୈଷ୍ଣବ ସ୍ଥିତି ବହୁତ ସାଂସାରିକ ମାନବ ନୁହେଁ ଶୁଦ୍ଧ ଭକ୍ତମାନେ ଏ ଜଗତର ସାଂସାରିକ ଧର୍ମରେ ନଥାନ୍ତି ସେଥିପାଇଁ ସମସ୍ତେ ତାଙ୍କୁ ଆଦର କରନ୍ତି ଗୋଟେ ସ୍ପିରିଚୁଆଲ ପୋଟେନ୍ସ ତାଙ୍କର ଥାଏ ये सती देखिले एवं अपमान बोध करी गोटे लंबा प्रवचन देले, बहुत सुंदर प्रवचन दे दक्ष यज्ञ के शुणिले आप जानवे स्वामी प्रति केते ममता। अपराधी जुहा को छेदन करिया दरकार किंबा निजे शरत्याग करिया दरकार किंबा स्थान छाड़ पड़ा दरकार। स्थान छाड़ी जी कहीं मुझे गले मुझे तो स्वामी आदेश पालन करनी मुझ गला मान निंदित तो होगी शिवजी मत के ग्रहण करेंगे। शिवजी मना करते मो स्वामी मना करते आपण पिता हेतु आपण जुहा मु छेदन करी कि सर रखी भारी सभा भितर सर छाड़ तो विशाल बड़ कांड है जानते दत्तर मुंड कटा है। ब्रह्माजी निजे आसिले स्तुति कले स्तुति कला मुंड सब सेट हला सेट सेट सरला ब्रह्माजी नियम टा कले ये साप मरबनि कि बाड़ी भांगे दिजन भितर गंडोल है ना मिसेबे ना ब्रह्मा बड़ घर मुरबी जी हा ना से पक्षपात के पक्षपात कले दोसरा लगे जानूची ये पुअर स्वभाव या ये भाईर स्वभाव या ता स्वभाव हिसाब से डिलिंग्स कराइक पड़े व्यवहार कराया पड़े पक्षपात कला मान अपराध। ब्रह्माजी देखुं भूल कार अच्छी दक्षर अच्छी दक्षर भूल कि दक्ष अभिशाप दे बर्तमान एमती गोटे काम करा पड़ो आधिपति मु तो कर प्रजापति मान अधिपति मुझे ना बर्तमान दक्ष कथा टोटाल का दिजा मुझे दोषी गोटे काम करी नियम कर दक्ष कही शिव भाग पाइबे ठीक अच्छे शिव भाग पाइबे कि यज्ञ सरला पर जहा वस्तु रे सी शिव आगुरी एमती ना यज्ञ भाग सरला यज्ञ सरला ब्राह्मण मान सब गोटे गाटे नहीं जाऊला कि कलसी बड़ी आणिकी जो पीतल कलसी बस गृहस्थ घर को आई नाई ना ब्राह्मण मान उठुले जी आवश्यक से पल आस पड़ी गुला यज्ञ करूला से स्पर्श कर ना जहा गला गला मटी कलसी भी किणवे मटी कलसी कि टा खर्च पीतल कलसी बस दे यज्ञ सरला तक आने घर दे इतने कंजूस लोक मैंने ये कि यज्ञ कर भगवान सुखी कर से नियम हिसाब से चक्षु ही भागम रुद्राय सदैव सर्वमारहति देख नाभग नाभग कह पुत्र ब्रह्मांकर नियम को मानवा वेद धर्म को मानवा आम धर्म से जो पुरुष आसते स्वयं शिव से कही भाग बोली तुम्हें जाओ देखुंत जन ब्रह्मचारी कि असुविधार पड़ ना भगस्तु प्रणम्याह तबे सह किल वासुकम इत्याह मे पिता ब्रह्मन शिरसा त्वं प्रसादय। भक्ति जे किछ दिन करिछि गुरुकुल रे जे किछ दिन रहिछि तार संस्कार अछि वास्तविक जे गुरु सेवा करिछि तार बहु बड़ संस्कार रहिछि। नाभावस्तुं प्रणम्याह नभंगर पुत्र नाभग गले प्रणाम कले काकु शिवजी तब ईसा किल वासुकम हे ईसा ये यज्ञ जहाँ रही आपणकर इत्या हमें पिता ब्राह्मण शिरसा तम प्रसाद मो बापा कहले मो पिता कहले आप पिता को पचारिक आसब मो पिता कहले ये धन आपणकर एति कही कौन कहते शिरसा तम प्रसाद ए मत क्षमा कर कहीं क्षमा मांगले ना तुदीय ग्रहण प्रवृत्त मम अपराध क्षमस्व आपण मुझे बचसा हो गला ना मुदेली मोर बोली मुण सागर बचसा कर दे महात्मा सांगे भगवान सांगे आप स्वयं ईश शिवजी आपण सांगे मोर बचसा हो गला मो तृणाद भी भाव खंडन कले ମୋତେ ଟିକେ କ୍ଷମା, ଧନ ମାଗିଲେନି, କହିଲେନି ନାଭଣ, କହିଲେ ନଭଙ୍କ ପୁତ୍ର ନାଭଣ କହିଲେନି ଯେ ମୋତେ ଧନ ଆଜ୍ଞା ଦିଅନ୍ତୁ, ଧନ ଆପଣଙ୍କର, ଆପଣ ମୋତେ କିଛି ଦିଅନ୍ତୁ, ନାଇଁ 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 କହିଲେ, ମୋ ବାପା କହିଲେ ଧନ ଆପଣଙ୍କର, ଆପଣ ମୋତେ ଟିକେ କ୍ଷମା କରିଦିଅନ୍ତୁ। କାହିଁକି ନା ମୁଁ ଆପଣଙ୍କ ସାଙ୍ଗରେ ବଚସା କରିଦେଲି, ବିବାଦ ପାଇଁ ବିବାଦ କରିଦେଲି, ଗୁରୁଜନଙ୍କ ସାଙ୍ଗରେ, ବ୍ରାହ୍ମଣ ସାଙ୍ଗରେ, ଈଶ୍ୱର ସାଙ୍ଗରେ, ସାଧୁ ସାଙ୍ଗରେ ବିବାଦ କରାଯାଏ। ଯଦି ବିବାଦର ପରିସ୍ଥିତି ଉଠୁଛି ସେଠି ପଳେଇ ଆସି, ବିବାଦ ଯେଉଁମାନେ ବିବାଦକୁ ପସନ୍ଦ କରନ୍ତି ସେମାନେ କେବେ ବୈଷ୍ଣବ ହୋଇପାରିବେ, ଯେଉଁମାନେ କଳହ ପ୍ରିୟ ସେମାନେ ବିଷ୍ଣୁ ଭକ୍ତ ହୋଇପାରିବେ। ଯେଉଁଠି ବିବାଦ ସେଠି ମୌନ ରହିବେ, ମାନେ ପଛେଇ ଆସି। କଳିଯୁଗରେ ଆମେ ରହିଛେ ମାନେ ସବୁବେଳେ ଦୁଇ ପକ୍ଷ ରହିବ, ବିବାଦ ଆସି ଆମେ ସାଧୁ ହେଇ ଜୀବନଯାପନ କରିବା ପାଇଁ ଆସୁଛନ୍ତି। ଆମେ ଯେଉଁ ସମାଜରେ ରହିଲେ ବି ସତ୍ୟଗୁଣର ପିଲା ଅଛନ୍ତି, ରଜଗୁଣର ପିଲା ଅଛନ୍ତି, ତମଗୁଣର, ତାଙ୍କ ଭିତରେ ବିବାଦ ଆସିବ। ଆମେ ବିବାଦରେ ପ୍ରବେଶ କରିବା ଉଚିତ ନୁହେଁ, ଆମେ ବିବାଦରେ ପ୍ରବେଶ କରୁଛେ, ବିବାଦ ଆମ ପାଖକୁ ଆସୁନି। ଆପଣ ଭକ୍ତ ଜୀବନରେ, ଭକ୍ତି ଜୀବନରେ ଯଦି କାହା କଥାରେ ମୁଣ୍ଡ ନ ପୁରେଇଲେ, ଆପଣ ସମସ୍ତଙ୍କର ପ୍ରିୟ ହେଇଗଲେ, ଆରାମସେ ଭଜନ କରି ଜୀବନ କଟେଇବେ। ବିବାଦରେ ମୁଣ୍ଡ ପୁରିଲା ମାନେ ହିଁ ଅସୁବିଧା। କହିଲେ ମୁଁ ଆପଣଙ୍କ ସାଙ୍ଗେ ବିବାଦ କରିଛି, ଏଥିପାଇଁ ମୋତେ ଆପଣ କ୍ଷମା କରନ୍ତୁ, ବଚସା ପାଇଁ ମୋତେ କ୍ଷମା କରନ୍ତୁ। ଶିବଜୀ ବହୁତ ଆନନ୍ଦିତ ହେଲେ ଏ କଥା, କଣ ଆନନ୍ଦିତ ହେଇଗଲେ, ତତେ ପିତାବଦତ ଧର୍ମମ ତ୍ୱଂ ଚ ସତ୍ୟମ ପ୍ରଭାସସେ ଦଦାମି ତେ ମନ୍ତ୍ର ତୃଷ ଜ୍ଞାନ ବ୍ରହ୍ମ ସନାତନମ। କହିଲେ ଦେଖ, ୟତେ ପିତା ବଦତ ଧର୍ମମ, ମୁଁ ତୋତେ ଧନ ଦେବିନି। ଭାଇମାନେ କଣ ଦେଇନଥିଲେ, ଧନ ଦେଇନଥିଲେ, ଠକେଇବା ପାଇଁ ଚାହୁଁଥିଲେ। ସରଳ ଲୋକ କେହି ଠକାନ୍ତି ନା, ଆମ ମନ ଭିତରେ, ଆମେ ବୈଷ୍ଣବମାନଙ୍କ ମନ ଭିତରେ ଏଇଟା ହେଇଯାଇଛି, ଆମେ ସରଳ ହେଲା ଆମକୁ ଲୋକ ଠକେଇ ଦେବେ, ନାହିଁ ସରଳ ଲୋକ କେହି ଠକେଇ ପାରନ୍ତି ନା। ସରଳକୁ ଠକେଇବା ପାଇଁ ଯିଏ ଚାହିଁବ ସିଏ ଠକରେ ପଡିବ। ଏ ଜଗତରେ ଆପଣ କାହାକୁ ଠକେଇ ପାରିବେନି, ଯିଏ ଭାବନ୍ତୁ ଠକେଇ ଦେଲି ସେ ଠକିକି ଆସିଲେ, ଠକେଇ ପାରିବେନି ନା। ଆଉ ବିଶେଷ କରି ଭଗବାନଙ୍କର ଭକ୍ତକୁ ଆପଣ ଠକେଇ ପାରିବେ, ଭଗବାନଙ୍କର ଭକ୍ତକୁ ଚିଟିଂ କରିବା ଅର୍ଥ କୃଷ୍ଣଙ୍କୁ ଚିଟିଂ କରିବେ। ଇଏ ବର୍ତ୍ତମାନ ୟତେ ପିତା ବଦତ ଧର୍ମମ ତ୍ୱଂ ଚ ସତ୍ୟମ ପ୍ରଭାସସେ, ତୁମ ବାପା ଧର୍ମ କଥା କହିଲେ ଆଉ ତୁମେ ବି ସତ୍ୟ କହିଲ, ସେଥିପାଇଁ ତୁମର ଦୁଇଟା ଲାଭ। ତୁମ ଭାଇମାନେ ଯାହା ଦେଇନଥିଲେ, ପିତା ତୁମକୁ ତ କେବଳ ଧନ ପାଇଁ ପଠେଇଥିଲେ, କିନ୍ତୁ ମୁଁ ଦୁଇଟା ଜିନିଷ ଦଉଛି। କିଏ କହିଲେ, ଦଦାମିତେ ମନ୍ତ୍ର ଦୋଷ ଜ୍ଞାନ ବ୍ରହ୍ମ ସନାତନମ, ମୁଁ ସନାତନ ବ୍ରହ୍ମ ଜ୍ଞାନ ତୁମକୁ ଦଉଛି, ତା ସହିତ ଏ ଧନ ନେଇଯାଅ, ସବୁ ଧନ ନେଇଯାଅ, ମୁଁ କିଛି ନେବିନି, ମୋର କଣ ହବ। ଆରେ ମୁଁ ଦବା ଲୋକ ନବା ଲୋକ ନୁହେଁ, ମୁଁ ଦେଇଛି, ମୁଁ ଆସିଥିଲି ପରୀକ୍ଷା କରିବା ପାଇଁ, ବର୍ତ୍ତମାନ ପରୀକ୍ଷାରେ ତୁମେ ଉତ୍ତୀର୍ଣ୍ଣ ହେଇଗଲ। ଶିବଜୀ ମହାନ ଦୟାଳୁ, ଶିବଜୀ ବୈଷ୍ଣବ ବା ମହାନ ଦୟାଳୁ। ଲିଙ୍ଗ ପ୍ରେରଣରେ ଗୋଟେ ବାଳକର କଥା ଅଛି, କେତେ ଦୟାଳୁ ଶିବଜୀ, ସେ ବାଳକର ନାମ ଥିଲା ଉପମନ୍ୟୁ। ମା ସାଙ୍ଗରେ ଖେଳୁ, ପିଲାଙ୍କ ସାଙ୍ଗରେ ଖେଳୁଥିଲେ, ପିଲାମାନେ ତାଙ୍କୁ ପଚାରୁଥିଲେ ଅଶ୍ୱଥାମାଙ୍ଗ ବୋଲି, ପିଲାମାନେ ପଚାରୁଥିଲେ, କହିଲେ ଉପମନ୍ୟୁ ତୁ କ୍ଷୀର ଖାଇଛୁ ନା, କ୍ଷୀର କେମିତିକା ନା ଧଳା, କେମିତି ଲାଗେ ନା ମିଠା ଲାଗେ, କହିଲେ ହଉ ଆଜି ଗଲେ ମୋ ମାଙ୍କୁ, କାହିଁକି ଛୁଆମାନେ କାହିଁକି ଚିଡ଼ାନ୍ତି ଉପମନ୍ୟୁକୁ, ଉପମନ୍ୟୁ ଗରିବ ଥିଲା, ତା ମା ଗରିବ, ଘରେ କିଛି ନାହିଁ, ଅଲଗା ସାଙ୍ଗମାନେ ସବୁ ଧନୀ କ୍ଷୀର ଖାଇକି ଆସନ୍ତି, ଧନ ହେଲେ ଲୋକ କ୍ଷୀର ଖାଏ, ମଦ ଖାଏ ନା, ଅମୃତ ଖାଏ, କଳିଯୁଗରେ ହତଭାଗା ମଦ୍ୟପାନ କରିଛି। କ୍ଷୀର ସାଙ୍ଗମାନେ କହିଲେ ଆସି ମା କତରେ କାନ୍ଦେ, କହିଲେ ମା ମୋତେ କ୍ଷୀର ଦେ, ମା କହିଲା ରେ ଯେତେ କାନ୍ଦିଲେ କହିଲେ କ୍ଷୀର ତ କେଉଁଠି ପାଇବୁ କଣ ନା, କ୍ଷୀର ନଦେଲେ ତ ମୁଁ କିଛି ଖାଇବିନି ଆଉ। ବହୁତ କାନ୍ଦିଲେ ବହୁତ କାନ୍ଦିଲେ। ମା କଣ କରିଥିଲେ ଆଗରୁ, ମା ମାନେ ସବୁ ଚୁନା କରି ରଖନ୍ତି ଚାଉଳକୁ, ସବୁ ଚୁନା କରି ରଖନ୍ତି ନା ପିଠା ପିଠା କରିବା ପାଇଁ, ଚୁନାକୁ ଗୋଳେଇ ଦେଲେ ପାଣିରେ ଦେଇଦେଲେ। ଯେତେବେଳେ ଚୁନା ପାଣିକି ପିଇଲେ ନା ନା ଇଏ କ୍ଷୀର ନୁହେଁ, କେମିତି ଜାଣିଲୁ କ୍ଷୀର ନୁହେଁ, କ୍ଷୀର କେବେ ପିଇନୁ ନା, ମୋ ସାଙ୍ଗମାନେ କହିଛନ୍ତି କ୍ଷୀର ହଉଛି ମିଠା, ଦେଖିବା ପାଇଁ ଧଳା ହେଲେ କଣ ହବ ଇଏ ମିଠା। ଆଉ ଆଜିକାଲି ଭଳି କଣ ସେ ମା ହେଇଛନ୍ତି, ସେ ଚିନି ମିଶେଇ ଦେଇଦେଇ କହିଦେବେ ମିଠା ବୋଲି। ଆଜିକାଲି ମା ହେଇଥିଲେ ଚିନି ମିଶେଇ ଦେଇଦେବେ। ତା ମା କହିଲେ ନାଇଁ ସତ୍ୟ ବାପା। ପିଲା ଆହୁରି କାନ୍ଦିଲା, କିଛି ଖାଇଲାନି ଉପମାନ୍ୟୁ। ବାପା ସଂସାରରେ ଭଗବାନ ମଣି ମାଣିକ୍ୟ ମୁକ୍ତା ବୈଦୁର୍ୟ ସବୁ ଭୋଗ ରଖିଛନ୍ତି, କିନ୍ତୁ ଭାଗ୍ୟରେ ସବୁ ମିଳେ। ବ୍ୟକ୍ତି ଦୁଃଖ କରି ମା ଗୋଟେ ଛୋଟ ବାଳକୁ ଏ କଥା କହୁଛି। ଭାରତ ସଂସ୍କୃତି ଏତେ ଉଚ୍ଚା ଥିଲା ନା, ବହୁତ ଉଚ୍ଚା। ଏ ଧନ ପଛରେ ଅସୁର ସଭ୍ୟତା ରାବଣ କୁମ୍ଭକର୍ଣ୍ଣ ଭଳିଆ ଲୋକ ଗୋଡ଼େଇଛନ୍ତି। ବିଲକୁଲ ଭକ୍ତ ହେଲା ପରେ ଧନ ଉପରେ ତିନି ନମ୍ବର ନଜର ରଖିବେ, ତିନି ନମ୍ବର ନଜର, ବୁଝିପାରୁଛନ୍ତି ନା। ଏକ ନମ୍ବର ନଜର ଗୁରୁ ଆଦେଶ, ଦୁଇ ନମ୍ବର ନଜର ଭଗବତ ସେବା, ତିନି ନମ୍ବର ନଜର କେବଳ ଏ ଗୁରୁ ଆଦେଶ ଆଉ ଭଗବତ ସେବା ପାଇଁ ଅର୍ଥ ଟିକେ ଦରକାର। ସେତିକି ପାଇଁ ଯେତିକିରେ ଗାଡି ଚାଲିଲା ସେତିକି, ଆଉ ଅଧିକ ନାହିଁ। ବଡ ଦୁର୍ଲଭ ଜୀବନଟି ଭକ୍ତ ଜୀବନ। ଭାଗ୍ୟରେ ପୂର୍ବଳ ଭାଗ୍ୟ ହିସାବରେ ଭଗବାନ ସବୁ ରଖିଛନ୍ତି। ଉପମନ୍ୟୁର ମା କହୁଛନ୍ତି, ଉପମନ୍ୟୁ ସବୁ ମଣିଜ ମୁକ୍ତା ବୈଦୌର୍ଯ୍ୟ ଦୁଗ୍ଧ କଣ ସବୁ ରହିଛି, ଭାଗ୍ୟ ହିସାବରେ ମିଳେ। ଆମର ଭାଗ୍ୟ ତ ଏଇଆ, ତୁ କାନ୍ଦୁଛୁ ମୁଁ ଟିକେ କ୍ଷୀର ଦେଇପାରୁନି କହିଲେ ମା ଭାଗ୍ୟ କିଏ ବଦଳେଇବେ। ଉପମନ୍ୟୁଙ୍କର ମା ବହୁତ ଚାଲାକ ଥିଲେ, ସେ ବିଷ୍ଣୁ ପାଖକୁ ପଠେଇଲେନି, କହିଲେ କାମନା ଅଛି ନା ଶୀଘ୍ର କରିଦେବେ କିଏ ଶିବଜୀ, କହିଲେ ତୁ ଯଦି ଶିବଜୀଙ୍କୁ ପ୍ରାର୍ଥନା କରିବୁ, ଶିବଜୀଙ୍କ ପାଖରେ ତପସ୍ୟା କରିବୁ, ନିଶ୍ଚିତ ଭାବରେ ତୋର କାମନା ପୂର୍ତ୍ତି ହେବ। ସେ ଏତିକି କହିଦେଲେ, ମା ଖେଳ ଖେଳରେ କହିଦେଲେ ଆରେ କ୍ଷୀର ପାଇଁ କଣ କାନ୍ଦୁଛୁ, କ୍ଷୀର ସାଗର ସିଏ ଦେବେ ତୋତେ। ମା ଗେଲରେ କହିଦେଲେ, ଗେଲ ନା ଏମିତି କହିଲା ବୋଲି ଶିବ ମହିମାରେ କହିଦେଲେ ଆଉ ସତ୍ୟ। ଉପମନ୍ୟୁ କହିଲେ ମା ମୁଁ ଯାଉଛି ଶିବଜୀଙ୍କର ସିଂହାସନକୁ ଟଳେଇ ଦେବି, ଦୃଢ଼ ହୋଇ ମୁଁ ଶିବଜୀଙ୍କୁ ପ୍ରକଟ କରେଇବି, ତାଙ୍କ ପାଖରୁ ସବୁ ବର ମାଗିବି। ଗଲେ ଯେମିତି ଧ୍ରୁବ ତପସ୍ୟା କରିଥିଲେ, ଉପମନ୍ୟୁ ତପସ୍ୟାରେ ବସିଲେ, ଏ ଲିଙ୍ଗ ପ୍ରାଣ କଥା, ବହୁତ ତପସ୍ୟା କଠୋର ତପସ୍ୟା ବସିଲେ। ବିଷ୍ଣୁଙ୍କର ଦୟା ଆସିଲା, ବିଷ୍ଣୁ କହିଲେ ମୋତେ ଡାକୁଥିଲେ ମୁଁ ଧ୍ରୁବଙ୍କ ଭଳିଆ ଯାଇକି ସିଧା ଦେଇକି ଆସିଲା, ସେ ତ ଶିବଙ୍କୁ ଡାକୁଛି ନା। ଶିବଜୀଙ୍କ ପାଖକୁ ଗଲେ କହିଲେ ଭୋଳାନାଥ ବାବା ସୃଷ୍ଟିକି ରଖିବ ନା ନାହିଁ, ଏଠି ବସିଛ କୈଳାସରେ ଆରାମସେ, ଦେଖୁଛ ନା ତୁମ ପାଇଁ ସେ ପିଲାଟା କେମିତି ତପସ୍ୟା କରୁଛି, ଯାଅ ତା କାମନା ପୂର୍ଣ୍ଣ କର। ବ୍ରହ୍ମାଜୀ ଆଇଲେ, ବିଷ୍ଣୁ ଆଇଲେ, ସବୁ ଦେବତାମାନେ ଆଇଲେ, କହିଲେ ଶିବଜୀ ମହାଦୟାଳୁ ଯେମିତି ଆସିଥିଲେ ନାଭଗ ପାଖକୁ, କେମିତି ଆସିଲେ ଶିବ ରୂପରେ ଆସିନାହାନ୍ତି, ଶିବ ରୂପରେ ଆସିଥିଲେ ଯୁକ୍ତି କାହିଁ କରିଥାନ୍ତି, ରୂପ ବଦଳେଇକି ଆସିଲେ, ଉପମନ୍ୟୁ ପାଖ ରୂପ ବଦଳେଇକି ଆସିଲେ, ରୂପ ବଦଳେଇ ଆସି ପହଞ୍ଚିଗଲେ ଇନ୍ଦ୍ର ରୂପରେ। ଶିବଜୀ ଆସିଲେ ଇନ୍ଦ୍ର ରୂପରେ, କହିଲେ ପିଲା ଉପମନ୍ୟୁ ଦେଖିଲେ ଇନ୍ଦ୍ର ହେଇକି ଆସିଛନ୍ତି, ଇନ୍ଦ୍ର ପ୍ରଣାମ କଲେ, ଐରାବତ ନନ୍ଦିକି ଐରାବତ କରିଦେଇଛନ୍ତି, ଶିବଜୀ ନିଜେ ଇନ୍ଦ୍ର ରୂପ ହେଇଛନ୍ତି, ପହଞ୍ଚିଗଲେ। କହିଲେ ପୁତ୍ର କାହିଁ ତପସ୍ୟା କରୁଛ, ନା ମୁଁ ଶିବଜୀଙ୍କୁ ଦର୍ଶନ କରିବି, ଶିବଜୀଙ୍କ ନିକଟକୁ ବର ମାଗିବି। କହିଲା ଏ ମୁଁ ତିନି ଲୋକର ଈଶ୍ୱର, ଶିବଜୀ ତତେ କଣ ଦେଇପାରିବେ, ଶିବଜୀ ଯାହା ନ ଦେଇପାରିବେ ମୁଁ ଦେବି। ଉପମାନ୍ୟ କହିଲେ ମୁଁ ତୁମକୁ ବଦ୍ଧ କରିବି। କହିଲେ କାହିଁକି, ମୋ ଇଷ୍ଟକୁ ତୁମେ ନିନ୍ଦା କରୁଛ, ଆସିଛନ୍ତି କିଏ ନିଜେ ଶିବ, ମୁଁ ଶିବକୁ ତୁମେ ନିନ୍ଦା କରୁଛ, ଶିବ ଦ୍ରୋହୀକି ମୁଁ ବଦ୍ଧ କରିବି। ମୋ ମା କହିଛନ୍ତି ଶିବ ଚାହିଁଲେ ସମସ୍ତଙ୍କ ଭାଗ୍ୟକୁ ବଦଳାଇ ପାରିବେ, ଶିବଜୀ ବହୁତ ମହାନ, ତୁମେ କଣ ବାଳକ ପାଖରେ ନିଷ୍ଠାଟା ଶୁଣିଲେ ସେ ବି ସାଙ୍ଗେ ସାଙ୍ଗେ ରୂପକୁ ବଦଳାଇଲେ, ଐରାବତ ନନ୍ଦି ହେଇଗଲେ, ଇନ୍ଦ୍ର ରୂପ ସାଙ୍ଗେ ପ୍ରଣାମ କଲେ, ଆଖିରୁ ଧାର ଧାର ଲୋତକ ବହିଲା ଉପବର୍ଣ୍ଣ କଲେ। ସତରେ ମୁଁ ଗୋଟେ ଜିଦ୍ରେ ପଳେଇ ଆସିଥିଲି, ପ୍ରଭୁ ଆପଣ ମୋତେ ଦେଖାଦେଲେ। ଯେ ଭଗବାନ ଦେଖାଦେବା ପୂର୍ବରୁ ବିଷ୍ଣୁଙ୍କ ପାଖକୁ ପରମିଶନ ନେଇକି ଆସିଲି, ପ୍ରଭୁ ମୁଁ ଯାଉଛି ସେଠିକି ଉପମାନ୍ୟ ପାଖକୁ, ଆପଣ ତ ଆସି ମୋତେ କହିଲେ, କ୍ଷୀରସାଗରଟା ସେଠି ପ୍ରକାଶ କରିଦେବେ, ପ୍ରକଟ କରେ। ପିଲା ମୋତେ ଦେଖିଲା ପରେ ଆଉ କିଛି ମାଗିବନି, କିନ୍ତୁ ସେ ସଂକଳ୍ପ କରିକି ଧ୍ରୁବ ଭଳିଆ ଆସିଛି ନା, ତା ମା ତାକୁ କହିଦେଇଛି କ୍ଷୀରସାଗର ଦେଇ ଦେଇପାରିବ। ଶିବଜୀ ଠିଆ ହେଇଛନ୍ତି, ସତକୁ ସତ ଦେଖିଲା ବେଳକୁ ପଛରେ କ୍ଷୀରସାଗର ବୋହୁଛି। କହିଲେ ଶିବଜୀ କହିଲେ, ଦେଖ ବାବା, ତୋ ମା ଟିକେ କ୍ଷୀର ଦେଇନଥିଲା। ଶିବଜୀ ଏତେ ଦୟାଳୁ, ଏଠି କହୁଛନ୍ତି ନା, ଦଦାମି ତେ ମନ୍ତ୍ର ଦୃଶମ ଜ୍ଞାନ ବ୍ରହ୍ମ ସନାତନ। ସତୀ ଗଣେଶକୁ କାର୍ତ୍ତିକକୁ କୋଳରେ ବସେଇଛନ୍ତି କି ନାହିଁ, କେବେ କେବେ ବସେଇଛନ୍ତି, କିନ୍ତୁ ଉପମନ୍ୟୁକୁ କୋଳରେ ବସେଇଲେ, କିଏ କହିଲେ? ଶିବଜୀ କହିଲେ, ହେଲେ ସତୀ ମୋର ପୁଅ ଛୋଟ ବାଳକ, ତାର ନିଷ୍ଠାରେ ତାର ଭକ୍ତିରେ ମୁଁ ଏତେ ପ୍ରସନ୍ନ ହେଇଯାଇଛି, ତୁମେ ତାକୁ କୂଳରେ ବସେଇ ପୁତ୍ର ରୂପରେ କୃତାର୍ଥ କର, ମୁଁ ଖୁସି ହେବି। ସତୀଙ୍କର ତ କେବଳ ସ୍ୱାମୀ ଖୁସି, ସତୀ ନିଜେ ଉପମନ୍ୟୁକୁ ନେଲେ କୋଳରେ ବସେଇଲେ। ହେଲେ ଉପମନ୍ୟୁ ତୁମେ କଣ ଚାହୁଁଛ? କହିଲେ, ପ୍ରଭୁ ମୁଁ ଆଉ କଣ, ମୋର କଣ ଆବଶ୍ୟକ ଅଛି, ଆପଣଙ୍କ ଦର୍ଶନ ହେଇଗଲା, ମୁଁ କ୍ଷୀର ପାଇଁ ଆସିଥିଲି, କ୍ଷୀରସାଗର ସଂକଳ୍ପ, କ୍ଷୀରସାଗର ତ ଏଠି ବୋହୁଛି, ମୋର ନା କ୍ଷୀର ଦରକାର ନା କ୍ଷୀରସାଗର ଦରକାର, ଆପଣଙ୍କ ଚରଣରେ ମୋର ଭକ୍ତି ଦରକାର। ଶିବଜୀ ତଥାସ୍ତୁ କହିକି ଗଲେ, ବହୁତ ବଡ଼ ଦୟାଳ। ନାଭଗଙ୍କୁ ସେଭଳି, ନଭଗଙ୍କର ପୁତ୍ରକୁ ସେଭଳି କହିଲେ, ଧନ ନିଅ ଆଉ ବ୍ରହ୍ମ ଜ୍ଞାନ ନିଅ। ଏ ପ୍ରସଙ୍ଗ କାହିଁକି ଚାଲିଛି ଆପଣ ବୁଝିପାରୁଛନ୍ତି ନା, କାହିଁକି ଚାଲିଛି? ଏଇଭଳି ଏକ ମହାତ୍ମାଙ୍କର ପୁତ୍ର ହଉଛନ୍ତି ଅମ୍ବରୀଶ, ତାଙ୍କର ବାପା କେତେ ବଡ଼ ସୁଖଦେବ, କେବେ ଏତେ ବିସ୍ତୃତ କରି କାହାର ବାପାର ଚରିତ୍ର କହିକି ପୁଅ ଚରିତ୍ର କହିନାହାନ୍ତି, କିନ୍ତୁ ଏ ଚରିତ୍ର କହୁଛି। ପିତାଙ୍କର କେତେ ବଡ଼ ସରଳ ଗୁଣ, ସେ କିଭଳି ପିତୃଭକ୍ତ, କିଭଳି ନିଷ୍କପଟ, ଏ କଥା କହୁଛନ୍ତି ଶିବଜୀ କହୁଛନ୍ତି। ଆଉ ଶିବଜୀଙ୍କର କୃପା ପାତ୍ର ସିଏ, ଗୃହାଣ ଦ୍ରବୀଣ ଦତ୍ତମ ମତ୍ସତ୍ର ପରିଶେଷିତମ ଇତିତ୍ୱା ଅନ୍ତର୍ହିତ ରୁଦ୍ର ଭଗବାନ ଧର୍ମ ବତ୍ସଳ। ପାଠଭେଦ ଅଛି, ସତ୍ୟ ବତ୍ସଳ, ଧର୍ମ ବତ୍ସଳ। ଗୃହାଣ ଦ୍ରବୀଣ ଦତ୍ତମ ମତ୍ସତ୍ର ପରିଶେଷିତମ, ଏ ମତ୍ସତ୍ର ପରିଶେଷିତମ ଦ୍ରବ୍ୟମ, ଏ ମୋ ଯଜ୍ଞରେ ଯାହା ଅବଶିଷ୍ଟ ବସ୍ତୁ ରହିଲା ଏସବୁ ମୋର ଗ୍ରହଣ। ଶିବଜୀ ଇଏ ଶିବଜୀ ଅଛନ୍ତି, ଗ୍ରହଣ କରୁନାହାନ୍ତି ନା ଭଗ, ନାଇଁ ଧର ନିଅ। ଶିବଜୀ କହୁଛି, ଇତ୍ୟୁକ୍ତ ଅନ୍ତର୍ହିତ ରୁଦ୍ର, ତୁମେ ସବୁ ନିଅ, ଏ ଧନ ତୁମର, ଆଉ ଜ୍ଞାନ ମନ୍ତ୍ର ବି ଦେଲେ, ବ୍ରହ୍ମ ଜ୍ଞାନ ଦେଲେ, ହରିଭକ୍ତି, ବ୍ରହ୍ମ ଜ୍ଞାନ ଅର୍ଥ ଯେତେବେଳେ ଭାଗବତରେ ଆସୁଛନ୍ତି ହରିଭକ୍ତି, କୃଷ୍ଣ ଭକ୍ତି ହେଉଛି ବ୍ରହ୍ମ ଜ୍ଞାନ, ବ୍ରହ୍ମ ଶବ୍ଦ ଅର୍ଥରେ ବୃହତ ବସ୍ତୁ କୃଷ୍ଣ, ବ୍ରହ୍ମ ଜ୍ଞାନ ସେ ନିର୍ମାଲ, ବ୍ରହ୍ମ ଜ୍ଞାନ ନିର୍ମଳ ଶବ୍ଦ ଦ୍ୱାରା ବୁଝାଗଲା ଏ ଭକ୍ତି, ନିର୍ମଳ ବ୍ରହ୍ମ ଜ୍ଞାନ ଦେଲେ, ଧନ ବି ଦେଲେ। ଅନ୍ତର୍ହିତ ରୁଦ୍ର ଆସିଥିଲା ବେଳେ ଚାଲି ଚାଲିକି ଆସିଥିଲେ, ଗଲାବେଳେ ସେଇଠି ଅନ୍ତରିତ ହେଇଗଲେ। ସୁତକୁ ସ୍ୱାମୀ କହୁଛନ୍ତି, ରୁଦ୍ର ଭଗବାନ ଧର୍ମ ବତ୍ସଳ, ସତ୍ୟ ବତ୍ସଳ, ଶିବଜୀଙ୍କୁ କେବେ ନିନ୍ଦା କରିବେନି, ବୈଷ୍ଣବମାନେ ବିଶେଷ କରି ଶିବଭକ୍ତକୁ ବି ନିନ୍ଦା କରିବେନି। କେହି ଯଦି କହୁଛି ଶିବ ବଡ଼ ବୋଲି, ଆପଣ ତାକୁ ନିନ୍ଦା କରିବେ, କାରଣ ସେ ଜାଣିନି ବିଷ୍ଣୁ ବଡ଼ ବୋଲି, ଆମେ ଜାଣିଛେ ବିଷ୍ଣୁ ବଡ଼, ଶିବ ହେଉଛନ୍ତି ତାଙ୍କର ଦାସ। ନ ଜାଣିବା ଲୋକ ଯଦି ବିଷ୍ଣୁଙ୍କ ବିରୁଦ୍ଧରେ କୁହେ, ଅଜ୍ଞର ଦୋଷକୁ ଭଗବାନ ଧରିବେ କି? ଆମେ ବିଜ୍ଞ ନା, ଆମେ ଶିବ ଅପରାଧ କଲେ ଆମର ବିଷ୍ଣୁ ଅପରାଧ ଲାଗିବ। ସେ ଯଦି ତାମସିକ ରାଜସିକ ଲୋକ, ସେ ବିଷ୍ଣୁ ପୂଜା କରିପାରିବ ନାହିଁ, ସେଥିପାଇଁ ଶିବ ଭଗବାନ ଶିବଙ୍କ ଦ୍ୱାରା ତାଙ୍କ ପାଖରେ ନିଷ୍ଠା ଦେଇଛନ୍ତି, ନିନ୍ଦା କରିବେନି, ଶିବ ନିନ୍ଦା ବିଷ୍ଣୁ ଅପରାଧ। ଭକ୍ତ ଅଧମର ଲକ୍ଷଣ, ନୂଆ ନୂଆ ଯୋଉମାନେ ଭକ୍ତ ହୁଅନ୍ତି ସେ ସବୁ ଦେବାଦେବୀକି ନିନ୍ଦା ଚଲାନ୍ତି। ଆମର ଉଦ୍ଦେଶ୍ୟ ଅନ୍ୟକୁ ନିନ୍ଦା କରିବା ନାହିଁ, କୃଷ୍ଣଙ୍କୁ ବଡ କରିବା। ଆମର ସ୍ୱଭାବ କଣ, ଏ ଜଗତରେ ଗୋଟେ ସ୍ୱଭାବ ହେଇଯାଇଛି, ଜଣକୁ ଛୋଟ କରିବା ଜଣକୁ ବଡ କରିବା। ଏ ପ୍ରଭୁ ହେମରି ପ୍ରଭୁ ପୂର୍ଣ୍ଣ ପ୍ରଭୁ ଭଲ, କିନ୍ତୁ କିନ୍ତୁ ଲଗେଇବେ କିନ୍ତୁ ଲାଗିବ, ହେମରି ପ୍ରଭୁ ବି ଭଲ ବି ଲାଗିବ, ହେମରି ପ୍ରଭୁ ଭଲ କିନ୍ତୁ ବେଳେ ବେଳେ ଲାଗିଯା। ଦେଖିଲେ ନା ଦୁଇ ଜଣଙ୍କ ତୁଳନା ହେଲା, ଜଣଙ୍କର ପ୍ରଶଂସା ହେଲା ଆଉ ଜଣଙ୍କର ପ୍ରଶଂସା ସହିତ ନିନ୍ଦା, ଏଇଟା ହେଲା ଆମର ସ୍ୱଭାବ ଜନ୍ମରୁ। ଦେଖନ୍ତୁ ଏବେ ବି ସେୟା ଚାଲିଛି, କାହାର ପ୍ରଶଂସା ନିର୍ମଳ ପ୍ରଶଂସା କରିପାରିବେନି, ଯିବ ଯେତେବେଳେ ପ୍ରଶଂସା କରିବ ସେ ଜଣଙ୍କର ନିନ୍ଦା କରିକି କରିବ। ଦେଖନ୍ତୁ ଆପଣ ପରୀକ୍ଷା, ଏଇଟା ମହାନ ଦୋଷ, ଏଇ ଦୋଷକୁ କାଟିବା ପାଇଁ ଭଗବାନଙ୍କର ଭକ୍ତ ହେଇଛି, କାହାର ନିନ୍ଦା କରିବାନି, ବିଷ୍ଣୁଙ୍କର ପ୍ରଶଂସା କରିବା, କେବଳ ଭଗବାନଙ୍କର ନାମ କରିବା। କାହିଁକି କାହାର ନିନ୍ଦା କରିବାନି, ନା ବିଷ୍ଣୁ ହେଉଛନ୍ତି ସର୍ବମୟ, ଯେଉଁଟା ଆମକୁ ଦୋଷ ରୂପରେ ଲାଗୁଛି ବିଷ୍ଣୁ ତା ସେ ଦୋଷଟା ସେ ବ୍ୟକ୍ତିଗତରେ ଦେଖୁନାହାନ୍ତି। ବହୁ ସାବଧାନ, ଇତିତ୍ୱ ଅନ୍ତର୍ହିତ ରୁଦ୍ର ଭଗବାନ ଧର୍ମ ବତ୍ସଳ, ଭଗବାନ ସତ୍ୟ ବତ୍ସଳ ଧର୍ମ ବତ୍ସଳ, ଭଗବାନ ଦେବତାମାନେ କାହାର ଦୋଷ ଦେଖନ୍ତିନି। ଶିବଜୀ କାହାର ଦୋଷ ଦେଖିଥିଲେ ଭୂତ ଗୁଡାକ ରଖିଥାନ୍ତେ, ଗଞ୍ଜେଇ ଖାଇବା ଲୋକ ଶିବଜୀଙ୍କ ଆଗରେ ଗଞ୍ଜେଇକି ମଳାମଳି କରିକି ଗୋଡ଼ କେତେ ଦିନ ହେଲା ସେ ଝାଡ଼ା ଯାଇକି ଚାଲି ଆସିବ, ସେଇଠୁ ସେଇ ପେଣ୍ଟରେ ବସିବ ଗଞ୍ଜେଇ ଖାଇକି ପୁଣି ଶିବଜୀ ଦବ, ଶିବଜୀ ଗଞ୍ଜେଇ ଫଞ୍ଜେଇ ଖାଆନ୍ତିନି, ଦେଲେ ବି ଶିବଜୀ ବାଡ଼ ପିଟା କରି ମନ୍ଦିରରୁ ବାହାର କରୁନାହାନ୍ତି, ଠିକ ଅଛି ମୋ ମନ୍ଦିରରେ ବସିକି ପାରନ୍ତୁ ଖା, ଶିବଜୀ ଦେଖେଇବ ଶିଲମ ଦେଖେଇକି ଭୁଲେ ବାବା ଦେଇକି ଟାଣିବେ, ଏଇ ଯୋଉ କଣ ଆସୁଛି ବୋଲବମ୍, ଏ ଗଞ୍ଜେଇ ଖାଇବା ପାଇଁ ପିଲା ବୋଲବମ୍ ଯାଉଛନ୍ତି, ଏ ଶିବ ଭକ୍ତି ନୁହେଁ। ପୁଣି ଶିବଜୀ କହୁଛନ୍ତି ଠିକ ଅଛି ମୋ ନାଁ ଧରୁଛୁ ନା, ଯାହା ବି ହେଲେ ତୁ ଗଞ୍ଜେଇ ଫଞ୍ଜେଇ ବରଂ ଖା, ତୋର କିଛି ନା କିଛି କାମନା ପୂର୍ତ୍ତି କରିବି, ଭାରି ଦୟାଳୁ ସେ, ବହୁତ ଦୟାଳୁ, ଧର୍ମ ବତ୍ସଳ, ଦୋଷ ଦେଖନ୍ତିନି। ତା ମାନେ ଏଟା ଭାବିକି କହିବେନି ଠିକ ଅଛି ଶିବଜୀ ଦୋଷ ଦେଖୁନାହାନ୍ତି ମୁଁ ଯାହା କଲେ ବି ଚଳିବ, ଆଉ ଥରେ ଦେଖିବେନି ଦ୍ୱିତୀୟ ଦେଖିବେନି, ଦୋଷ କଣ ରାବଣ ଦେଖିଲେ କି, ରାବଣ ଦୋଷ ଦେଖିଲେନି, କୁବେର ଧନ ପାଇଥିଲା ସବୁ ସାହାଯ୍ୟ କଲେ, କିନ୍ତୁ ରାମ ଯେତେବେଳେ ସେତୁ କରିସାରିଲା ଆଲାରାମ ମିସ୍କଲ ବି ଛାଡ଼ିଲେନି, ଜଣେଇଲେନି କି ରାବଣ ବର୍ତ୍ତମାନ ତୋର ମରଣ ବେଳ, ଯିଏ ଭାରି ଥଣ୍ଡା ରାଗିଲେ ତାକୁ କିଏ ସମ୍ଭାଳି ପାରିବେନି, ଶିବଜୀ ଭାରି ଥଣ୍ଡା, ତ ରାଗି ଯିବେ ଟୋଟାଲ କିଛି ମିସ୍କଲ ବି ଦେବେନି, ସତୀ କହିଲେ ବି ଶୁଣିବେନି, ମରୁଛି ଶିବଙ୍କ ଏଇ ସ୍ୱଭାବ, ବାରମ୍ବାର ଜାଣିକି ଅପରାଧ କରିବେ। ମୁଁ ସବୁବେଳେ କଥା ଯେଉଁଠି ଆସେ ଶିବଙ୍କ ପ୍ରସଙ୍ଗ ଏଇ ଉଦାହରଣ ଦିଏ, ମୋତେ ବହୁତ ଭଲ ଲାଗେ, ବହୁତ ପ୍ରିୟ ଲାଗେ। ଗୋଟେ ଗୌଡ଼ ଥିଲେ, ସେ ଗୌଡ଼ର ନାମ ବୈଦ୍ୟନାଥ, ସେ ଗୌଡ଼ର ପୁଅ ନଥିଲା, ଗାଈଚରା ସବୁବେଳେ ଡାକେ ପ୍ରଭୁ ମୋତେ ଶିବଜୀ ମୋତେ ପୁଅ ଦିଅନ୍ତୁ ପୁଅ ଦିଅନ୍ତୁ, ଗଲାବେଳେ ଗାଈ ଚରିବାକୁ ଜ୍ୱର ହବ, ସକାଳେ ଜ୍ୱର ହବ, ସନ୍ଧ୍ୟାବେଳେ ଜ୍ୱର ହବ, ତାର ପୁଅ ହେଲାନି, ପିଲା ଛୁଆ ସ୍ତ୍ରୀ ବୁଢ଼ୀ ହେଇଗଲା, ଇଏ ବି ଅଧା ବୟସ ବୁଢ଼ା ହେଇଗଲା, ପିଲା ଛୁଆ ଆଶା ପଳେଇଲା, କିନ୍ତୁ ରାଗ ରହିଲା ଶିବଙ୍କ ଉପରେ, ଏତେ ଡାକିଲି ଶିବଜୀ ପୁଅ ଦେଲେନି। ଡେଲି ଯେତେବେଳେ ଗାଈ ଚରିବା ପାଇଁ ଯିବ ଶିବଜୀ ଦେଖିକି ଯିବ, କିଛି କହିବନି, ଗାଈ ଚରି ଚାରିକି ଆସିବ ଖାଇବାକୁ, ଯେତେବେଳେ ଗାଈ ଚରିବା ପାଇଁ ଯିବ ଶିବ ଲିଙ୍ଗରେ ଢୋକିନି ଗୋଟେ ପାହାଡ଼ ପକେଇବ ବାଡ଼େଇବ, ଯେତେବେଳେ ଶିବ ମନ୍ଦିର ଦେଖିବ ପିଟିବ ଶିବଜୀ ଲିଙ୍ଗକୁ ପିଟିବ, ରାଗି କାହିଁକି ମୋତେ ପୁଅ ଦେଲୁ, ସବୁ ଦେ ଗାଈ ଚରେଇକି ଆସିବ ଗାଧା ଗାଧି କରି ସାରିକି ପୁଣି ବାଡ଼େଇକି ଆସିବ, ଏଇଟା ହେଲା ତ ଧର୍ମ। ଏଇ ନାଭାଗ ନାଭାଗ ଭଳିଆ ଲୋକକୁ ଧନ ଦେଇଦେବା ଶିବଜୀଙ୍କର ବଡ଼ କଥା କି, ବହୁତ ଦୟାଳୁ ବହୁତ ଦୟାଳୁ, ଶିବଜୀଙ୍କ ଗୁରୁ ସେଭଳି, ଶିବଜୀ ଗୁରୁ ଜୀବ ଗୋସ୍ୱାମୀ ତାଙ୍କ ସନ୍ଦର୍ଭ ଲେଖିଛନ୍ତି, ଶିବଜୀଙ୍କର ଯେଉଁ ସ୍ଥିତି ଶୁଦ୍ଧ ଭକ୍ତଙ୍କର ସେଇ ସ୍ଥିତି, ନା ସେ ମନୁଷ୍ୟ ନା ସେ ଭଗବାନ, ସାକ୍ଷା ଧରିତ୍ୱେନ ସମସ୍ତ ଶାସ୍ତ୍ରୀ, ଭଗବାନଙ୍କର ଶକ୍ତି ଜୀବ ନୁହଁ, ଜୀବତତ୍ଵ ବ୍ରହ୍ମା ଜୀବତତ୍ଵରେ ଯାଆନ୍ତି, ଶିବଜୀ ଶୁଦ୍ଧ ଭକ୍ତ ଜୀବତତ୍ଵ ନୁହଁ, ଅପ୍ରାପ୍ତ ସ୍ଥିତି ପୁରା ସ୍ପଷ୍ଟ। ଜୀବ ଗୋସ୍ୱାମୀ ବହୁତ ବଡ଼ ସନ୍ଦର୍ଭରେ ଗୁରୁତତ୍ଵ ଉପରେ ଲେଖିଛନ୍ତି, ଶିବ ଅପରାଧ ଗୁରୁବା ଅପରାଧ ସହିତ ସମାନ, କୃଷ୍ଣ ଅପରାଧ। ଦିନେ ବୈଦ୍ୟ କଣ କରିଛି, ଖାଇବାକୁ ବସିଯାଇଛି ଭୁଲି ଯାଇଛି, ତାର ପୂଜା ହେଲା ଯିବ ଡେଲି ଶିବକୁ ପିଟିବ, ଖାଇବାକୁ ବସିବାକୁ ସ୍ତ୍ରୀ ବାଡ଼ି ବାଡ଼ି ଦେଇଛି, ମନ ପଡ଼ିଲାରେ ଆଜି ଶିବକୁ ତ ବାଡ଼େଇନି, ଗୌଡ଼ିଆ ମାନେ ବାଡ଼ି ଘର ବି ଜାଣିଛନ୍ତି ନା, ଗୌଡ଼ିଆ ମାନଙ୍କର ବୁଦ୍ଧି 80 ବର୍ଷର ହୁଏ, ଗୋଟେ କଥା ଅଛି ନା, ଗୌଡ଼ିଆ ମାନେ ଗର୍ବ କରନ୍ତି କୃଷ୍ଣ ଆମ ଗୋପାଳ କୂଳରେ ଆସିଥିଲେ ନା, ଭଗବାନ ଗୌଡ଼ କୂଳରେ ଆସିଥିଲେ କାହିଁକି ଜାଣିଛନ୍ତି ନା, କେବଳ ଗାଈ ଚରିବା ପାଇଁ, ଗାଈ ଚରିବେ କାହିଁ, ଗୋମାତାର ସେବା କରିବା, ଆଉ କୌଣସି କୂଳରେ ଆସିଥିଲେ ଭଗବାନ ବର୍ଣ୍ଣାଶ୍ରମ ଧର୍ମ ଭଙ୍ଗ ହେଇଥାନ୍ତା, ଗାଈ ଭଗବାନ କ୍ଷେତ୍ର ହୋଇଥିଲେ କ୍ଷେତ୍ର କୂଳରେ ଆବିର୍ଭାବ ହେଇଥିଲେ, କାହା ପାଖରେ, ବସୁଦେବ ପାଖରେ, ସେ ନନ୍ଦ ପାଖକୁ ପଳେଇ ଗଲେ, ନାଇଁ ଏ ଅବତାରରେ ମତେ ଗୋମାତା ସେବା କରିବାକୁ ପଡେ, ଗାଈ ଚରିବାକୁ ପଡେ, ଆଉ ପାଠ ପଢିବିନି, ପାଠ ପଢିଲେ ଭାରି ଅଡୁଆ ଅଛି, ବେଦ ଫେଦ ମୋର ଦରକାର ନାହିଁ, ମୁଁ ପାଠ ପଢିବିନି କି ମୋ ଗୋପୀମାନେ ନନ୍ଦ ମହାରାଜ ଯଶୋଦା ଏ କିଛି ବେଦ କି ପଢିବେ, କେବଳ ବିଶୁଦ୍ଧ ଭକ୍ତି କରିବେ, ବ୍ରଜବାସୀ ମାନଙ୍କର ବିଶୁଦ୍ଧ ପ୍ରେମ, ଗାଈ ଚରାଇଲେ ଆରାମସେ ରାଧାରାଣୀଙ୍କୁ ଭେଟିପାରିବି, ପାଠ ପଢା ଯଦି କ୍ଷେତ୍ରରେ ରହିବି ପାଠ ପଢିବା ପାଇଁ ପଢିବାକୁ ପଡିବ, ସ୍କୁଲ ବିଦ୍ୟାଳୟକୁ ଯିବି, ଭକ୍ତ ସାଙ୍ଗରେ ଲେଳା ହେଇପାରିବେ, ଭଗବାନ କମ୍ ବୁଦ୍ଧିଆ ନୁହନ୍ତି, 80 ବର୍ଷରେ ଭଗବାନଙ୍କର ବୁଦ୍ଧି ହବ, ଭଗବାନଙ୍କର ବୁଦ୍ଧି ତ ପ୍ରଥମ ଦିନରୁ ଆରମ୍ଭ କଲେ, ଚାଲ ଚଲେଇଲେ 125 ବର୍ଷ ଚାଲ ଚାଲିଲେ, ତାଙ୍କ ଚାଲ ଦେଖି ପଶିପାରିଲେ, କୁହନ୍ତି ନା ଏସା ଚାଲ ଚଲାୟା କନ୍ହୈୟା, ଏମିତି ଚାଲ ଚଲେଇଲେ କହ୍ନୈୟା, କେହି ବାପା ବୁଝିଲେ ନା ମା ବୁଝିଲେ ନା ସଂସାର ବୁଝିଲେ ନା ବ୍ରାହ୍ମଣ ହି ବୁଝିଲେ, ଯଦୁକୁଳ ଅଭିଶାପ ଦେଲା ପରେ ସବୁ କାନ୍ଦିଲେ ବସିକି ବାପାଜୀ ମାନେ, କହିଲେ ରେ ଶାମ୍ବକୁ ଅଭିଶାପ ଦେଇଦେଲୁ ଯଦୁବଂଶ ଧ୍ୱଂସ ହବ, ସବୁ ଉପରେ ଚାଲ ଚଲେଇକି ସମସ୍ତଙ୍କ ବୁଦ୍ଧିକି ପଣ୍ଡୁ କରିଦେଇ ବସି ବସି ବଜେଇଲେ, ଇଏ କୃଷ୍ଣ, ଆଉ ତାଙ୍କ ପାଖରେ ବୁଦ୍ଧିଆ ହେବେନି, ମନେ ରଖିଥିଲେ ଯେ କୃଷ୍ଣ ଭକ୍ତ ହବ ପ୍ରତିଦିନ ମାଳ ଧରିବା ପୂର୍ବରୁ ଗୋଟିଏ କଥା କହିବ, ପ୍ରଭୁ ଯେତିକି ବୁଦ୍ଧି ଅଛି ମୋର ସବୁ ନେବେ, କାରଣ ଏ ବୁଦ୍ଧି ରହିଲା ମାନେ ଆପଣ ଭଗବାନଙ୍କୁ ମାପିବେ, ଆଉ ବୁଦ୍ଧିଆ ମାନେ ବେଶୀ ଏଠି ହାବୁଡ଼ିବେ, ଝିଣ୍ଟି ପଡ଼ନ୍ତିନି କୁହନ୍ତି ନା ଆମ ଓଡ଼ିଆରେ ବାଲେଶ୍ୱର, ଝୁଣ୍ଟି ପଡ଼ିଲା, ଏ ଭକ୍ତି ପତ୍ରରେ ବୁଦ୍ଧିଆ ମାନେ ଝୁଣ୍ଟିବେ, ସବୁବେଳେ ତ ପ୍ରତିଦିନ ଝୁଣ୍ଟିବେ, ସରଳ ଲୋକମାନେ ପାର ହେଇଯିବେ, ଏଇ ବୈଜ୍ୟ ଭଳିଆ ନାଭାବଙ୍କ ଭଳିଆ, ବୈଜ୍ୟ ଖାଇବାକୁ ସ୍ତ୍ରୀ ବାଡ଼ିଛି ମନ ନପିଲା, ଆରେ ଶିବଙ୍କୁ ଆଜି ପିଟି ନେଇବି ଯାଏ ବାଟିକି ଆସି, ଖାଇବା ବଢା ହେଇଛି ଗଲେ ଧୂମ କିଣି ଗୋଟେ ପାହାଡ଼ ଲଗେଇବେ, ଏତେ ଦିନ ମାଡ଼ ଖାଇଥିଲେ ଶିବଜୀ ଆବିର୍ଭାବ ହେଇନଥିଲେ, ଆଜି ଆବିର୍ଭାବ ହେଇଗଲେ, କାହିଁକି ଜାଣିଛନ୍ତି, ତାର ବାଡ଼େଇବାର ନିଷ୍ଠାକୁ ଦେଖି, ଏ ଭଜନ ନିଷ୍ଠାକୁ ଦେଖି ସିନା ଭଗବାନ ଆବିର୍ଭାବ ହୁଅନ୍ତି, ଗୋଟେ ସଂକଳ୍ପ କରିଥିଲା ବାଡ଼େଇବ ଡେଲି, ଆଜି ବାଡ଼େଇନି, ତାର ଏତେ ନିଷ୍ଠା ବାଡ଼େଇବ, ଠିକ ଅଛି ଗୋଟିଏ ନିଷ୍ଠା ତ ରଖିଛି, ମତେ ପିଟିବା ନିଷ୍ଠା ତ ରଖିଛି, ଠିକ ଅଛି, ଶିବଜୀ ଆବିର୍ଭାବ ହେଇଗଲେ, କହିଲେ ବୈଜ୍ୟ ତୁ କଣ ଚାହୁଁଛୁ, ଶିବଜୀ ଦେଖିଦେଲେ ନା ହୃଦୟ ନିର୍ମଳ ହେଇଗଲେ, କାନ୍ଦି, ପ୍ରଭୁ ଆପଣ ଏତେ ଧର୍ମ ବତ୍ସଳ, ମୁଁ ପୁଅ ପାଇଁ ରାଗରେ ଆପଣଙ୍କୁ ପିଟୁଥିଲି, ଯୁବକ ବେଳେ ଡାକିଲି ଆପଣ ପୁଅ ଦେଲେନି, ମୋର ପୁଅ କଣ ହବ, ଆପଣଙ୍କୁ ଦର୍ଶନ କଲି ମୋର ପୁଅ ଆଉ ଦରକାର, ଭଗବାନ କହିଲେ ନଉନୁ ପୁଅ ନା, ମୋର ମୋ ପୁତ୍ର ଆଉ ଦରକାର ନା, ଆପଣଙ୍କୁ ଦର୍ଶନ କଲି ବୁଦ୍ଧି ଶୁଦ୍ଧ ହେଇଗଲା ନା, ଶିବଜୀ ବିଷ୍ଣୁଙ୍କୁ ଦର୍ଶନ କଲି, କହିଲେ ଏତିକି କରିବେ ଆପଣଙ୍କ ନାଁ ସାଙ୍ଗରେ ମୋ ନାଁଟାକୁ ଯୋଡ଼ିଦେବେ, ମୋର ପୁଅ କଣ ହବ, ପ୍ରଳୟ ପର୍ଯ୍ୟନ୍ତ ମୋ ନାଁଟା ଥିବ ଆପଣଙ୍କ ନାଁ ସାଙ୍ଗରେ, ଶିବଙ୍କର ନାଁ ସବୁ ନାହିଁ କି, ନୀଳକଣ୍ଠ ନୀଳକଣ୍ଠେଶ୍ୱର ମହାଦେବ କେତେ କେତେ ନାଁ ଅଛି, ମୋ ନାଁଟା ଆପଣଙ୍କ ସାଙ୍ଗରେ ରହିବ, ଏଇ ସବୁ ଲୋକ ଜାଣିବେ ପ୍ରଳୟ ଥିବା ପରି ସୃଷ୍ଟି ହବା ଥିବା ପରିଚୟ, ଏ ବୈଜ୍ୟଙ୍କ ନାଁ ହିସାବରେ ତାଙ୍କ ନାଁ ପଡ଼ିଲା ବୈଦ୍ୟନାଥ, ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି ତାଙ୍କ ଭିତରେ ବୈଦ୍ୟନାଥ ନାହାନ୍ତି କି, ସେ ବୈଜ୍ୟ ବୈଜ୍ୟରୁ କୌଣସି ଅପଭ୍ରଂଶ ହେଇକି ବୈଦ୍ୟ ହେଲା ବୈଜ୍ୟନାଥ, ଶିବଜୀ ତଥାସ୍ତୁ କହିଲେ, କହିଲେ ମୁଁ ବହୁତ ଖୁସି ହେଇଗଲି, ଯେଉଁ ମାଡ଼ପିଟି ମୋତେ କରୁଛୁ ଏତେ ଦିନ, ତାପରେ ତୋର ବର ହେଲା ମୋ ତୋତେ ଯିଏ ଆସିକି ମୋତେ ପ୍ରଣାମ କରିବ ସେ ଜାଣିବ ତୋତେ ସ୍ମରଣ କରିବ, ଏଠି ସେ କହିଲେ ରୁଦ୍ର ଭଗବାନ ଧର୍ମ ବତ୍ସଳ, ଶିବଜୀ ଧର୍ମ ବତ୍ସଳ ବହୁତ ଭଗବତ ପିଲା, ଏଠି ସରିଲେ କାହାର ଚରିତ, ଅମ୍ବରୀଶଙ୍କର ପିତାଙ୍କର ଚରିତ, ସୁଖଦେବ କେବେ ଏମିତି କହିନାହାନ୍ତି, ଗୋଟେ ବିଲକ୍ଷଣ ପ୍ରବଚନ, ଏତିକି କହିକି ଫଳଶ୍ରୁତି ଦେଉଛନ୍ତି, ଅମ୍ବରୀଶ ଚରିତ୍ର ଫଳଶ୍ରୁତି ପରେ କହିବେ, ବର୍ତ୍ତମାନ ଫଳ ଯେଉଁମାନେ ଏତିକି ଶୁଣିଲେ ତାଙ୍କୁ କଣ ଫଳ ମିଳିବ, ସଂସ୍ମରତେ ପ୍ରାତ ସାୟଂ ସୁସମାହିତ କବି ଭବତି ମନ୍ତ୍ରଜ୍ଞ ଗତିମ୍ ଚୈବ ତଥା ଆତ୍ମନମ୍। ଯେଉଁମାନେ ସକାଳେ ସନ୍ଧ୍ୟେ ସରଳ ଚିତ୍ତରେ ବିଶ୍ୱାସରେ ନାଭକଙ୍କର ନବକଙ୍କର ପୁତ୍ରଙ୍କର ଚରିତ୍ରକୁ ଶୁଣିବେ, ସେ କବି ମହାନ ଜ୍ଞାନୀ ହେବେ, ଭଗବତ ବିଶ୍ୱାସୀ ହେବେ, ସରଳ ହେବେ, ମନ୍ତ୍ରଜ୍ଞ ହେବେ। ମନ୍ତ୍ରଜ୍ଞ ଅର୍ଥ ଭଗବତ ଭକ୍ତିମାନ ହେବେ। ଗତିମ୍ ଚୈବ ତଥା ଆତ୍ମନମ୍, ଭଗବାନଙ୍କର ମହାନ ଭକ୍ତ ହେବେ, ବୈକୁଣ୍ଠକୁ ଯିବେ। ଏତିକି କହି ନାଭକଙ୍କର ଚରିତ୍ରକୁ ସମାପନ କରି ବର୍ତ୍ତମାନ ଆରମ୍ଭ ହେଲା ଅମ୍ବରୀଶ ଚରିତ୍ର। ହେଲେ ପରୀକ୍ଷିତ, ଏଭଳି ଏକ ମହାତ୍ମା ତାଙ୍କର ଚରିତ୍ର ତୁମେ ଶୁଣ, ଯିଏ ଶିବଜୀଙ୍କର କୃପାର ମଣ୍ଡିତ ହେଇଛନ୍ତି। ଶିବଜୀ ଯାହାଙ୍କୁ ବ୍ରହ୍ମ ଜ୍ଞାନ ଦେଇଛନ୍ତି, ଭକ୍ତି ଜ୍ଞାନ ଦେଇଛନ୍ତି ଏବଂ ଧନ ଦେଇଛନ୍ତି, ଶିବଜୀଙ୍କ ଧନରେ ପୋଷଣ ହବା ଏବଂ ଶିବଜୀ ଯାହାଙ୍କର ମନ୍ତ୍ର ଗୁରୁ ତାଙ୍କର ପୁତ୍ରଙ୍କର ଚରିତ୍ର ତୁମେ ଶୁଣ। ନାବାଳାଦମ୍ବରୀଶ ଭୂନ୍ ମହାଭାଗବତ କୃତି ନାସ୍ପୃଶ ବ୍ରହ୍ମ ସାପି ଅନ୍ନା ପ୍ରତିହତ କ୍ୱଚିତ। ପରୀକ୍ଷିତ ଏତି କହିଦେଇକି ସେ ଚାହୁଁନଥିଲେ ସଂକ୍ଷେପରେ ଅମ୍ବରୀଶ ଚରିତ କରିବା ପାଇଁ ଚାହୁଁଥିଲେ। ପରୀକ୍ଷିତ ବୋଲେ ଶୁଣିଦେଲେ ପ୍ରଶ୍ନ କରିବେ, ବର୍ତ୍ତମାନ ଆରମ୍ଭ କରିବେ ପ୍ରଶ୍ନ। ଏ ପ୍ରଶ୍ନ ଆଜି ଆରମ୍ଭ ହବ, କାଲିଠୁ ଅମ୍ବରୀଶ ଚରିତ୍ରରେ ପ୍ରବେଶ କରିବା। ହେଲେ ନାଭାଗତ ଅମ୍ବରୀଶ ଅଭୂତ, ନାଭଗଙ୍କର ପୁତ୍ର ହେଲେ ଅମ୍ବରୀଶ, ନଭଗ ନଭଙ୍କର ପୁତ୍ର ହେଲେ ନାଭଗ, ନାଭଙ୍କର ପୁତ୍ର ହେଲେ ଅମ୍ବରୀଶ। ଅମ୍ବରୀଶ କିଏ? ମହାଭାଗବତ। ଅମ୍ବରୀଶଙ୍କର ବିଶେଷଣ ସବୁବେଳେ ଲାଗିଛି, ଯେମିତି ପ୍ରହ୍ଲାଦ, ପ୍ରହ୍ଲାଦ ମହାଭାଗବତ, ବଳି ମହାଭାଗବତ, ଶୁଦ୍ଧ ଭକ୍ତଙ୍କୁ ଭାଗବତ କୁହାଯାଏ, ମହାଭାଗବତ, ଭାଗବତ ଉତ୍ତମ। ଏହା ସଂଜ୍ଞା ସବୁ ଏକାଦଶ ସ୍କନ୍ଧରେ କବି ଦେଇଛନ୍ତି, ନାଇଁ ହବି ନବଯୋଗେନ୍ଦ୍ର କହିଛନ୍ତି, କବି ହବି କରଭାଜନ ଚମସ ପିପିଲାୟନ ନ ଭାଇ ଋଷଭଦେବଙ୍କର ପୁତ୍ର ପୁରା ବ୍ରହ୍ମଚାରୀ ହେଇକି ସବୁବେଳେ ଏକା ସାଙ୍ଗରେ ରୁହନ୍ତି। ସଂସାର ଆରମ୍ଭରେ ବହୁତ ବ୍ରହ୍ମଚାରୀ ଆଜି ପର୍ଯ୍ୟନ୍ତ ଅଛନ୍ତି, ଯେମିତି ଲୋକ ଓଡ଼ିଆରେ ଲୋକମାନଙ୍କର ଧାରଣା ଅଛି, ଯିଏ ବିବାହ ନ ହେଲା ସେ ଭୂତ ହବ, ଆଉ କିଏ ତାକୁ ପିଣ୍ଡ କିଏ ଦବ, ବାବାଜୀକି ପିଣ୍ଡ କିଏ ଦବ? ଆରେ ପିଣ୍ଡ କାହିଁକି ଦିଆଯାଉଛି? ତୁମେମାନେ ସଂସାରରେ ରହିଛ, ତୁମେ ଭୂତ ହବ ବୋଲି ପିଣ୍ଡ ଦିଆଯାଉଛି, ତୁମର ଗ୍ୟାରେଣ୍ଟି ଜନ୍ମ ଭୂତ। ହରିଭକ୍ତି କରୁନ, ନରକକୁ ଯିବ, ଭୂତ। ଭୂତ କୋଉମାନେ ହୁଅନ୍ତି? ଅତୃପ୍ତ କାମନା, କେବଳ ଭୂତ ନୁହେଁ, ଅଲଗା ଶରୀରକୁ ତୁମେ ଯିବ, ବହୁତ ପାପ କରୁଛ ନା ତୁମେ, ସେଥିପାଇଁ ଶ୍ରାଦ୍ଧାଦିକ୍ରିୟା, ମୁହଁରେ ଅଗ୍ନି ଦେବାକୁ ପଡିବ। ପୁଅ ଦେଖିଛନ୍ତି ନା, ଗୋଟେ ଗୋଟିଏ ବେଙ୍ଗଲ ଆଡ଼େ ଅଛି, ଏଠି ମୁଁ ଦେଖିନି, ବେଙ୍ଗଲରେ ମୁହାବି ଗୋଟେ ବାବାଜୀ ପରମ୍ପରା, ତାର ନବଦ୍ୱୀପରେ ପିଲାବେଳେ ଦେଖିଲି, ସେ ତା ବାପା ମରିଯିବ, ସେ ଗୋଟେ ପିନ୍ଧନ୍ତି ଉଲ୍ରେ, ନାଇଁ ଉଲ୍ ନାଇଁ ଝୋଟରେ, ଆମର ଓଡ଼ିଶାରେ ନା, ସେ ଯୁଆଡ଼େ ଯିବେ ଝୋଟରେ ପିନ୍ଧିବେ, ତମେ ଜାଣିବେ କି ୟା ବାପା ମରିଛି ବୋଲି, ଆମ ବଂଶରେ କିଏ ମରିଛି ବୋଲି, ବହୁତ ଅନୁଶୋଚନା କରନ୍ତି, ଭଗବାନଙ୍କୁ ଡାକନ୍ତି ମୋ ବାପାକୁ ଉଦ୍ଧାର କର। ଆଜିକାଲି କିଏ ବାପାକୁ ଉଦ୍ଧାର କରିବେ? ମଦ ଖାଇବା ଲୋକ ବାପା ପାଇଁ ଡାକିବେ, ଭଗବାନଙ୍କୁ ଉଦ୍ଧାର କରିବେ? ଆମ ହାତରୁ ତ ପିତୃପୁରୁଷ ଜଳେଇ ନେବେ, ଏମାନଙ୍କର ଉଦ୍ଧାର ନାହିଁ ଟୋଟାଲ। ଏମାନେ ଶ୍ରାଦ୍ଧ ଦେଲେ ପିତୃପୁରୁଷ ଗ୍ରହଣ କରୁଥିଲେ, ଉଦ୍ଧାର ପାଉଥିଲେ, ଯିଏ ଶୁଦ୍ଧ ବୈଷ୍ଣବ ବ୍ରହ୍ମଚାରୀ ବା ବୈଷ୍ଣବ ପଥରେ ଯେଉଁମାନେ ଆଇଲେ ତାଙ୍କର ଶ୍ରାଦ୍ଧର କିଛି ଆବଶ୍ୟକ ନାହିଁ, ଶୁଦ୍ଧ ଶ୍ରାଦ୍ଧ କରିବେ, ବୈଷ୍ଣବମାନଙ୍କୁ ଡାକିବେ, ହରିନାମ ସଂକୀର୍ତ୍ତନ କରିବେ, ଆଉ ବୈଷ୍ଣବମାନଙ୍କୁ ମହାପ୍ରସାଦ ଦେବେ, ବିଷ୍ଣୁଙ୍କୁ ଯେଉଁ ପ୍ରସାଦ ଅର୍ପଣ କରିବେ ସେଟା କାହାକୁ ଦେବେ? ପିତୃପୁରୁଷଙ୍କୁ ଦେବେ। ଆଉ ନନା ଯେହେତୁ ଆସୁଛନ୍ତି, ନନାମାନଙ୍କୁ, ନନାଙ୍କୁ ସେ ମାନେ ଗାଁ ଆପଣ ଅଲଗା ଭାଇରେ ଭକ୍ତଙ୍କୁ ସେ ଝଗଡ଼ା କରିବେ, ଆମର ଶ୍ରାଦ୍ଧ ଇଏ ଗୋଟେ କ'ଣ ଏ କଥା କହୁଛି, ଠିକ୍ ଅଛି ନନା ଆସିବେ, ତାକୁ ଚାଉଳ ପତ୍ର ଦେବା କଥା ଦେବେ, ସେ ତାଙ୍କର ଯାହା ଶ୍ରାଦ୍ଧ କରୁଛନ୍ତି କରୁ। ବୈଷ୍ଣବମାନଙ୍କର ଶ୍ରାଦ୍ଧ ଶୁଦ୍ଧ ଶ୍ରାଦ୍ଧ, ଆମକୁ ଯେ ଆମ ମୁହଁରେ ନିଆଁ ଦେଲେ କେଉଁ ବ୍ରହ୍ମଚାରୀ ସନ୍ନ୍ୟାସୀ ଇଏ ମରିକି ବଞ୍ଚିଛନ୍ତି, ଜାଣିଛନ୍ତି ନା ଆପଣ ମରି କେମିତି ବଞ୍ଚନ୍ତି? ଆମେ ଜୀବନ ମୁକ୍ତ ଶବ୍ଦରେ ଲାଗିଛି, କେବଳ ବ୍ରହ୍ମଚାରୀ ସାଧୁଙ୍କୁ ପାରୁନି, ଯିଏ ବଞ୍ଚିଥିବା ଅବସ୍ଥାରେ ଇହଜସ୍ୟ ହରେ ଦାସ ପ୍ରଭୁପଦ ଶ୍ଳୋକକୁ ବାରମ୍ବାର ବିଦେଶରେ କୁହନ୍ତି, ବିଦେଶୀମାନଙ୍କୁ ଏଇଟା ଶିଖେଇଛନ୍ତି, ୱି ଆର୍ ଲିବରେଟେଡ୍ ଆଟ୍ ଏନି କଣ୍ଡିସନ୍, ଆମେ ସବୁ ଅବସ୍ଥାରେ ମୁକ୍ତ, ୱି ଆର୍ ଡୁଇଂ ସମ୍ ବିଜନେସ୍ ଷ୍ଟିଲ୍ ୱି ଆର୍ ଲିବରେଟେଡ୍, ଆମେ ବିଜନେସ୍ କରୁଛୁ କୃଷ୍ଣଙ୍କ ପାଇଁ, ତଥାପି ଆମେ ମୁକ୍ତ କେମିତି? ନା ଇହଜସ୍ୟ ହରେ ଦାସ କର୍ମଣା ମନସା ଆଗିରା ନିଖିଲେଶ୍ଲୋକୀୟ ଅବସ୍ଥା ଆସୁ ଜୀବନ ମୁକ୍ତ ସଉଚ୍ଛେଦ, ଯେ କାୟ ମନ ବାକ୍ୟରେ କୃଷ୍ଣଙ୍କର ଦାସ ସେ ମୁକ୍ତ ରହିଛି, ମୁକ୍ତ ମୁକ୍ତ କେମିତି ମୃତ୍ୟୁ କଲେ ମାନେ ମୁକ୍ତି ହବ ନା, ଆମେ ବଞ୍ଚି ବଞ୍ଚି ମୁକ୍ତ, ତାହେଲେ ସଂସାର ଆଗରେ ଆମେ ମରିଯାଇଛୁ ବୋଲି ଭାବନ୍ତୁ, ଆମ ଶରୀର ନାହିଁ, ଏ ଯେଉଁ ଶରୀର ଏ କୃଷ୍ଣଙ୍କର ପ୍ରଦତ୍ତ ଶରୀର ଭକ୍ତ ଶରୀର, ଆମର ମୁହଁରେ କଣ ନିଆଁ ଦେଲା, ଆମର ଭୂତ ହବ ନା କଣ, ନ ବାହାରିଲେ ବି ଆମ ପୁଅ, ସେଥିପାଇଁ ଲୋକମାନେ ପୁଅ କରନ୍ତି, ଧର୍ମ ପୁଅ କରିବେ, ସିଏ ପିଣ୍ଡ ଦେଲେ ଆରେ ଇଏ ବୈଷ୍ଣବ ପାଇଁ ଲାଗୁନା। ମହାଭାଗବତ ଏ ନଅଟା ବ୍ରହ୍ମଚାରୀ ଯୋଉ ଥିଲେ ତାଙ୍କରି କଥାରେ ନବଯୋଗେନ୍ଦ୍ର ଋଷଭ ଦେବଙ୍କର ପୁତ୍ର, ଏ ନଅ ଜଣ ଖାଲି ବୁଲୁଥିଲେ ସବୁଆଡେ, ନଅ ଭାଇ ଗୋଟେ ଜାଗାରେ ଯିବେ, ଚତୁର୍ସନ ଯେମିତି ବ୍ରହ୍ମାଙ୍କର ଚାରି ପୁତ୍ର ଏବେ ବି ଅଛନ୍ତି ବ୍ରହ୍ମଚାରୀ, ପଞ୍ଚହାୟନ ସଂଯୁକ୍ତ ପୂର୍ବେ ଯାମ ଅପି ପୂର୍ବଜ, ପାଞ୍ଚ ବର୍ଷ ସବୁବେଳେ ପାଞ୍ଚ ବର୍ଷ ବଢୁ ନାହାନ୍ତି କମୁ ନାହାନ୍ତି, ସୃଷ୍ଟି ଆରମ୍ଭର ବ୍ରହ୍ମାଙ୍କର ପୁତ୍ର ଶିବଙ୍କ ଠାରୁ ପୂର୍ବ ଯାମ ଅପି ପୂର୍ବ ଯା ଆଜି ପର୍ଯ୍ୟନ୍ତ ପାଞ୍ଚ ବର୍ଷ, କାଳ ତାଙ୍କୁ ଗ୍ରସ୍ତ କରିପାରୁନି, କାହିଁକି କଥା ମାତ୍ରେ ଏକ ଜୀବିକା, ତାଙ୍କ ଜୀବିକା କଣ ଜାଣିଛନ୍ତି ନା, ଏ ଚାରି ଭାଇଙ୍କର ଚତୁର୍ସନଙ୍କର ଜୀବିକା ହେଲା କେବଳ କଥା, କହିବା ନହେଲେ ଶୁଣିବେ ଏତିକି, ଖାଲି ବୁଲୁଛନ୍ତି ସବୁବେଳେ ଶୁଣିବେ କହିବେ, ଶୁଣିବେ କହିବେ ଏତିକି, ଶ୍ରବଣ କୀର୍ତ୍ତନ ଶ୍ରବଣ କୀର୍ତ୍ତନ, କାଳ ଆଗମନ ବର୍ତ୍ତମାନ ଚାଲିଛି, ଏଭଳି ନଳ ଯୋଗେନ୍ଦ୍ର ଥିଲେ, ଏମାନେ ବହୁତ ନୈଷ୍ଠିକ ବ୍ରହ୍ମଚାରୀ, ଏ ସଭାରେ ଭାଗବତ ଧର୍ମ କହିଥିଲେ, ଏକାଦଶ ସ୍କନ୍ଧରେ ଆପଣ ଶୁଣିବେ, ସେ ମହାଭାଗବତଙ୍କର ସଂଜ୍ଞା ଦେଇଛନ୍ତି, କିଏ ମହାଭାଗବତ, ନ କାମ କର୍ମ ବୀଜାନାମ୍ ଯସ୍ୟ ଚେତସି ସମ୍ଭବ ବାସୁଦେବୈକ ନିଲୟା ସବୈ ଭାଗବତ ଉତ୍ତମ, ଏଠି ଭାଗବତ ଉତ୍ତମ ମହାଭାଗବତ ତାର ଉପର ସଂଜ୍ଞା ଦେଉଛନ୍ତି, ଭାଗବତ ଉତ୍ତମ କିଏ, ନ କାମ କର୍ମ ବୀଜାନାମ୍ ଯସ୍ୟ ଚେତସି ସମ୍ଭବ ଚେତସି ମନସି କାମଶ୍ଚ କର୍ମାଣିଶ୍ଚ ବୀଜାନି ଚ ବାସନସ୍ତେଷାମ୍ ଯସ୍ୟ ମନସି ନ ସମ୍ଭବ ସ ଭାଗବତ ଉତ୍ତମ, ଯାହାଙ୍କ ମନ ଭିତରେ କୌଣସି କାମନା ବାସନାର ବୀଜ ନାହିଁ, କୌଣସି କାମନା କିଛି କାମନା, ପଶୁପକ୍ଷୀ ହାଏ ଥାକି ସ୍ୱର୍ଗେ ବାନିର ଛାଡି ଦିଅନ୍ତି ସାଧୁ ହେଇଯାନ୍ତି, ଶୁଦ୍ଧ ଭକ୍ତି ଲାଭ ନ କଲେ ସଂସାରକୁ ବିଶ୍ୱକୁ ସ୍ତ୍ରୀ ଗ୍ରହଣ କରିବାକୁ ଇଚ୍ଛା ନଥିବ, କିନ୍ତୁ ମନ ଭିତରେ ସ୍ତ୍ରୀ ଭୋଗର ବାସନା ଯାଉନି, ଏଇ ବାସନା ଯେତେବେଳେ ଭଜନ କମିଯିବ ଏଇ ବାସନାଟା ପରିପୁଷ୍ଟ ହବ, କାହିଁକି ନା ଜୀବ ଅନାଦି କାଳରୁ ମନ ଏଇ ସ୍ତ୍ରୀ ସହିତ ସମ୍ପର୍କ ରଖି ରଖି ଆସିଛି, ଇନ୍ଦ୍ରିୟ ମାନେ ରଖି ରଖି ଆସିଛି, ଏଟାକୁ ବାସନା କୁହାଯାଏ, ବାହାରେ ଆମେ ସ୍ତ୍ରୀ ବିବାହ ହେଲେ ଏ ତ କାମ, କାମ ନଥିଲେ ବି ଯେଭଳି ଜଣେ ବିବାହ ହେଇଛନ୍ତି ବୃଦ୍ଧ ହେଇଗଲେ ସେ ସ୍ତ୍ରୀ ସ୍ତ୍ରୀର ପ୍ରତି ଆସକ୍ତି ମନ ଭିତରୁ ଛାଡି ପାରୁନାହାନ୍ତି, ଏଟା ବାସନା, ଏଇ ବାସନାଟା କେବେ ହେଲେ ଯିବ ଭଗବତ କୃପା ଛଡା ତ୍ୟାଗ କରିପାରିବେ। ଶୁଦ୍ଧ ଭକ୍ତି କରି ଭଗବାନ ବହୁତ ପ୍ରାର୍ଥନା କଲା ପରେ, ଆଉ ବିଶେଷ କରି କଳିଯୁଗରେ ଏ ବାସନାକୁ ଦୂର କରିବା ପାଇଁ ଦୁଇ ଭାଇ ଆସ, ଗୋର ଆର୍ ନିତାଏ। ତା ଭିତରେ ଗୋଟେ ଭାଇ କୃପା କରନ୍ତି ଆଉ ଗୋଟେ ଭାଇ ବାସନା ଦୂର କରନ୍ତି। ଯାହାର ବାସନା ଦୂର ହବ ତାପରେ କୃପା ହବ। କିଏ ବାସନା ଦୂର କରନ୍ତି? ନିତ୍ୟାନନ୍ଦ ପ୍ରଭୁ। ଆର କବେ ନିତା ଚାନ୍ଦେ କରୁଣା ହଇ ସହିତ ସମ୍ପର୍କ ନଥିଲେ ବି ମନରେ ରହିଲେ ବୀଜ ରହିଛି, ଭୋଗ ବାସନା ରହିଛି। ଆର କବେ ନିତାଇ ଚାନ୍ଦେ କରୁଣା ହୋଇବେ, ସଂସାର ବାସନା ମୋର କବି ତୁଚ୍ଛ। ନିତ୍ୟାନନ୍ଦ ପ୍ରଭୁ ଗୁରୁ କୃପା ଯିଏ ଲାଭ କରିବ ତାର ମନରେ ବାସନାଟା ଯିବ, ବାସନା ପଳେଇଗଲା। ମନରେ ତ ବାସନା ନାହିଁ, ତାର ଆଉ କଣ ଅଛି? ଏ ବାସନା ଯାହା ହୃଦୟରେ ନାହିଁ, କାମନା ଯାହା ହୃଦୟରେ ନାହିଁ, ମହାଭାଗବତ ଭାଗବତ ଉତ୍ତମ କି ଆ ବାସୁଦେବ ଏକ ନିଲୟ, ବାସୁଦେବ ଏକ ନିଲୟମ ଆଶ୍ରୟ ଯସ୍ୟ ସହ, ବାସୁଦେବ ଏକ ଅନନ୍ୟ ଶରଣ ବାସୁଦେବଙ୍କ ପାଖରେ ଯିଏ, ସିଏ ହଉଛନ୍ତି ଭାଗବତ ଉତ୍ତମ। କିଏ ଥିଲେ ସିଏ? ଅମ୍ବରୀଶ ମହାଭାଗ, ନାଭାଗଙ୍କର ପୁତ୍ର ହେଲେ ଅମ୍ବରୀଶ, ଯିଏ ମହାଭାଗବତ ଥିଲେ। ନା ସ୍ପୃଶ ବ୍ରହ୍ମ ସାପତି ପ୍ରତିହତ କ୍ୱଚିତ୍, ନା ପ୍ରତିହତ କ୍ୱଚିତ୍, ଏଇଟାକୁ ପ୍ରଥମେ ଧରନ୍ତୁ। ଯେଉଁ ବ୍ରହ୍ମ ସାପ ଭଗବାନଙ୍କର କୂଳକୁ ଆକ୍ରମଣ କରିଥିଲା, ଭଗବାନ ବ୍ରହ୍ମ ସାପକୁ ଗ୍ରହଣ କରନ୍ତି କିନ୍ତୁ ଭକ୍ତ ବ୍ରହ୍ମ ସାପକୁ ଗ୍ରହଣ କରେ ନା। ଭଗବାନ ଭକ୍ତକୁ ବ୍ରହ୍ମ ସାପରୁ ସୁରକ୍ଷା ଦିଅନ୍ତି, ତାର ପ୍ରମାଣ ଅମ୍ବରୀଶ। ନା ସ୍ପୃଶା ବ୍ରହ୍ମ ସାପ ଅପି ହି, ଅପି ଶବ୍ଦ କହିଲେ ବ୍ରହ୍ମ ସାପକୁ ନିଷ୍ଫଳ କରିପାରିବେନି। ୟତ୍ ତ୍ରିଲୋକାତ୍ ଇନ୍ଦ୍ରାଦ ଅପି, ଜଣେ ଆଚାର୍ଯ୍ୟ ଲେଖିଛନ୍ତି, ଯେନ ସାପେନ ଦେବରାଜ ଇନ୍ଦ୍ର ଅପି ତ୍ରୈଲୋକ୍ୟ ଐଶ୍ୱର୍ୟାତ୍ ପ୍ରଚ୍ୟୁତ ହେ। ବ୍ରହ୍ମ ଅଭିଶାପରେ ଦୁର୍ବାସା କେବଳ କ୍ରୋଧ କରିଦେଲେ, ଇନ୍ଦ୍ରଲୋକ ଇନ୍ଦ୍ରପୋଷ ଚାଲିଗଲା, ମାଳାଟାକୁ ପକେଇଦେଲେ ସମୁଦ୍ର ମନ୍ଥନ ନାହିଁ କି, ପତା ଭିତରେ ଦେଖା ହେଲେ ଇନ୍ଦ୍ର ଦୁର୍ବାସା ମାଳାଟାକୁ କାଢିକି ଦେଲେ, ଇନ୍ଦ୍ର ପିନ୍ଧିଥିଲେ ଐଶ୍ୱର୍ଯ୍ୟାଧିପତି ଅଗ୍ରପୂଜ୍ୟ ଏଇଟା, ସେ ପକେଇଦେଲେ ଐରାବତ ହସ୍ତିରେ, ଐରାବତଙ୍କୁ ଅଡୁଆ ଅଡୁଆ ଲାଗିଲା, ହାତୀକି ମାଳା ପକେଇଲେ ଆଉ ତାକୁ ଅଡୁଆ ଅଡୁଆ ଲାଗିଲା, ସେ ସୁନ୍ଦରାଣୀ ପାଦରେ ମାଡ଼ିଦେଲେ, ଅଭିଶାପ ଦେଇଦେଲେ ଦୁର୍ବାସା। ବ୍ରହ୍ମ ଅଭିଶାପ ନିଷ୍ଫଳ ହୁଏ ନା, ଇନ୍ଦ୍ରଙ୍କ ଉପରେ ଲାଗିଯାଏ। ଅମ୍ବରୀଶଙ୍କ ଉପରେ ବ୍ରହ୍ମସାପ କିଭଳି ନ ଲାଗିଲାନି? ସୁଖଦେବ କହିଲେ ଏଭଳି ଭାଗବତ ଉତ୍ତମ ଥିଲେ ତାଙ୍କ ଉପରେ ଅଭିଶାପ ଲାଗିଲାନି। ମହାଭାଗବତ କହିବାର ତାତ୍ପର୍ଯ୍ୟ, ଆଉ ବୀରରାଘାଚାର୍ଯ୍ୟ ଟୀକାରେ ଲେଖୁଛନ୍ତି, ଏ ଗୋଟେ ସୁନ୍ଦର ଚରିତ ଭକ୍ତର ମହିମା। ସ୍ୱ ଅପରାଧିଷୁ ଅପି ଉପକାରକ ବିଶେଷଣଂ ତତ୍ ଚରିତ ପ୍ରଶ୍ନ ଅବସର ପ୍ରଦନ୍ନାୟ ସଂଗ୍ରହଣ ତତ୍ ମୃତଂ ବଦନ୍ତଂ ବିଶିଷ୍ଣଷ୍ଟି ନା ସ୍ପୃଶସ୍। ପରୀକ୍ଷିତକୁ ଅବସର ଦଉଥିଲେ ସୁଖଦେବ ବେଳେ ବେଳେ ଜାଣି ଜାଣି, ଅବସର ବୁଝିପାରୁଛନ୍ତି ନା, ପ୍ରଶ୍ନଟା ପଚାରୁ ଏ ଖେଳାଳି ଖେଳାଳ ଭିତରେ ମୁଁ ବୁଝିପାରେ କିଛି କିଛି ଧାରଣା ଅଛି ତ, କାରଣ ଏ ପ୍ରାକୃତ ସଂସାରରୁ ଆସୁଛନ୍ତି ନା, ଯେ ଭଲ ବୋଲର ସେ କ'ଣ କରେ ଜାଣିଛନ୍ତି ନା, ବ୍ୟାଟ୍ସମ୍ୟାନ୍କୁ ଆଉଟ୍ କରିବା ପାଇଁ କ'ଣ କରିବ, ଭଲ ବୋଲର ଯିଏ ଜାଣିଶୁଣିକି ଆଗେ ଢିଲା ବଲ୍ ଦୁଇ ଚାରିଟା ପକେଇଦେବ, ସେ ଚୌକା ଛକା ମାରିଦେବ, ତା ମନ କ'ଣ ହେଇଯିବ, ତାପରେ ଗୋଟେ ଟାଇଟ୍ ବଲ୍ ଛାଡ଼ିଦେବ ଦୁଇ ତିନିଟା ଏକାଥରେ ବୋଲ୍ଡ, ଏଟାକୁ ଅବସର କୁହାଯାଏ, ଖେଳାଳି କି ଖେଳିବା ପାଇଁ ଅବସର ଦେଉଛନ୍ତି। ବିରାଡ଼ି କ'ଣ କରେ, ମୁସିକକୁ ଧରିନବ, ଧରିକି ତା କଣ୍ଟାକୁ ଚିପିଦେବ, ଅଧା ଅଧା ମାରିଦେଇକି ଛାଡ଼ିଦେବ, ତାପରେ ତା ଛୁଆମାନେ ଆସିବେ ତାକୁ ଏପଟ ସେପଟ କରେଇବେ, ସେ ନିଜେ ଖେଳିବ, ଅବସର ଦଉଛି। ପରୀକ୍ଷିତକୁ ସୁଖଦେବ ଅବସର ଦଉଥିଲେ ବେଳେ ବେଳେ, ବହୁତ ବହୁତ ଚରିତ୍ରରେ ସ୍କୋପ ଦେଉନଥିଲେ ପ୍ରଶ୍ନ ପଚାରିବା ପାଇଁ, କିନ୍ତୁ ବେଳେ ବେଳେ ଅବସର ଦେଇ ଦଉଥିଲେ। ଦେଖିବା ପରୀକ୍ଷିତଙ୍କର ଭକ୍ତି ନିଷ୍ଠା କିଭଳି, ବେଳେ ବେଳେ ବହୁତ ଟାଇଟ୍ ଟାଇଟ୍ କଥା କହି କହିକି ଯିବେ, ବେଳେ ବେଳେ ବହୁତ ଭକ୍ତିମୟ କଥାକୁ ଏମିତି ଗୋଟେ କ୍ରୁ ପଏଣ୍ଟ ରଖିଦେବେ, କ୍ରିଟିକାଲ ପଏଣ୍ଟ ରଖିଦେବେ। ଦେଖିବା ପରୀକ୍ଷିତଙ୍କର ଭକ୍ତି ନିଷ୍ଠା ମାପିବି, ଶ୍ରୋତା ବକ୍ତାଙ୍କର କ'ଣ ଅଛି, ବକ୍ତା ଦେଖିବେ ଶ୍ରୋତା କେତେ ସିରିୟସ, ସେ ହିସାବରେ ସେ ଖୋଲିବେ, ନହେଲେ ସେ ଘୁରେ ଦେଇକି ପଳେଇବା, ଦେଖିବେ ଏମାନେ ସିରିୟସ ନୁହନ୍ତି, ଠିକ ଅଛି ଚାଲ ଦୁଇ ଚାରିଟା ଗପ ମାରିଦିଅ, ଗୀତ ଦୁଇଟା ଗାଇଦେଇକି ପାସ୍ କରିଦେଇକି ପଳା, ତତ୍ଵ ଏଠି ଦରକାର ନାହିଁ। ପରୀକ୍ଷିତ ଜାଣନ୍ତି, ସୁଖଦେବ ଜାଣନ୍ତି ଗୋଟେ ଅବସର ଦେଲେ, କ'ଣ ଅବସର ଦେଲେ ନା, ବ୍ରହ୍ମସାପ କାମ ସେ ତ କହିଦେଇଥାନ୍ତେ ଅମ୍ବରୀଷ ଏଭଳି, ତାଙ୍କ ପାଇଁ ଭଗବାନ ଚକ୍ର ସୁରକ୍ଷା ଦେଇଥିଲେ ଦୁର୍ବାସାଙ୍କ ପାଇଁ, ଏ ବ୍ରହ୍ମସାପ କହିଦେବା ଦ୍ୱାରା ପରୀକ୍ଷିତଙ୍କ ମନରେ ଚାଲି ଆସିଲା, ଆରେ ଏ ସଂସାର ମୋ ଠାରୁ ଜଣେ ଶ୍ରେଷ୍ଠ ଭକ୍ତ ଅଛି, ମୋତେ ତ ନିଶ୍ଚିତ ବ୍ରହ୍ମସାପ ସାତ ଦିନରେ କାମ କରିବ, ଆଜି ଚତୁର୍ଥ ଦିନ ଚାଲୁଛି, ତୃତୀୟ ଦିନ ଚାଲୁଛି, ଆଉ ଚାରିଦିନ ପରେ ବ୍ରହ୍ମସାପ ମୋ ଉପରେ କାର୍ଯ୍ୟ କରିବ। କିନ୍ତୁ ଅମ୍ବରୀଷ ଏଭଳି ଭଗବାନଙ୍କର ଭକ୍ତ ଥିଲେ ଯାହା ଉପରେ ବ୍ରହ୍ମସାପ କାର୍ଯ୍ୟ କରୁନଥିଲା, ସାଙ୍ଗେ ସାଙ୍ଗେ ପ୍ରଶ୍ନ ପଚାରିଲେ, ଶ୍ରୀ ରାଜବାଚ ଇଏ ଅବସର ନଉଥିଲେ, ତାଙ୍କର ଇଚ୍ଛା ଅମ୍ବରୀଷ ସହିତ କହିବା ପାଇଁ, ଦେଖିବା ପରୀକ୍ଷିତଙ୍କର କ'ଣ ଇଚ୍ଛା। ଶ୍ରୀ ରାଜବାଚ ଭଗବାନ ସ୍ରୋତମ ଇଚ୍ଛାମି ରାଜର୍ଷେ ଧୀମତ ନା ପ୍ରଭୁତ ୟତ୍ର ନିର୍ମୁକ୍ତା ବ୍ରହ୍ମଦଣ୍ଡ ଦୂରତ୍ୟା। ଗୁରୁଦେବ ମୁଁ ବହୁ ମହାତ୍ମାଙ୍କ ଚରିତ୍ର ଶୁଣିଲିଣି, ଆଉ ଶୁଣି ମଧ୍ୟ ମୁଁ ଶୁଣିଛି ଯେ ରାତି ଉପରେ କିଭଳି ଲାଗିଥିଲା ଶୁକ୍ରାଚାର୍ଯ୍ୟଙ୍କର ବ୍ରହ୍ମ ଅଭିଶାପ, ଦୁର୍ବାସାଙ୍କର ଇନ୍ଦ୍ରଙ୍କ ଉପରେ ବହୁ ବଡ଼ ବଡ଼ ମହାତ୍ମା ମାନଙ୍କୁ ଅଭିଶାପ ଦେଇଛନ୍ତି ବ୍ରହ୍ମର୍ଷିମାନେ, ବ୍ରହ୍ମର୍ଷିମାନଙ୍କର ଅଭିଶାପ ନିଷ୍ଫଳ ହୁଏ ନା, ଭଗବାନ ମାନେ ନିଜକୁ ଭାଗ୍ୟହୀନ ମନେ କରୁଛନ୍ତି, ଅମ୍ବରୀଷକୁ ଭାଗ୍ୟବାନ, ଏତେ ସୁନ୍ଦର ଦୈନ୍ୟତାରେ ତାଙ୍କ ମନ ଭିତରେ ଉଦ୍ରେକ ହେଇଛି, ଏ ପ୍ରବଚନକୁ ପୁରା ଡୁବିକି କହିବେ ସୁଖଦେବ। ଅମ୍ବରୀଷଙ୍କର ନବଡା ଭକ୍ତିରେ ସୁଖଦେବ ପ୍ରବଚନ ଦେଲାବେଳେ ଯେମିତି ସୁଦାମାଙ୍କର କଥା କହିଲା ବେଳେ ସୁଖଦେବ ଡୁବି ଯାଇଥିଲେ ଭକ୍ତିରେ, ବୁଡ଼ର ବୁଡ଼ରେ ବୁଡ଼ିଗଲେ ଉଠନ୍ତି ଯେମିତି ବ୍ୟକ୍ତି, ପୁରା ସୁଦାମାଙ୍କୁ ଫେରେଇଲା ପରେ ସୁଦାମାଙ୍କର ଐଶ୍ୱର୍ଯ୍ୟ ପ୍ରାପ୍ତି ହେଲା ପରେ ଉଠିଲେ, ଏକ ଚରିତ୍ର ଅମ୍ବରୀଷ ଚରିତ୍ର ବୁଡ଼ିଗଲେ ପୁରା, କାହିଁକି ନା ପରୀକ୍ଷିତ ଏତେ ଦୈନ୍ୟ ହେଇକି ତାଙ୍କର ଶୁଣିବା ପାଇଁ ଇଚ୍ଛା ହଉଥିଲା, ଆଖିରୁ ଲୋତକ ଚାଲି ଆସୁଥିଲା, ଭଗବାନ ଶ୍ରୋତୁ ଇଚ୍ଛା ଆମେ ମୁଁ ଶୁଣିବା ପାଇଁ ଇଚ୍ଛା କରୁଛି, ରାଜର୍ଷେ ତସ୍ୟ ଧୀମତା ମୋ ଭଳି ଜଣେ ରାଜର୍ଷୀ, ମୁଁ ତ ରାଜର୍ଷୀ ନୁହେଁ, ମୁଁ ତ ରାଜର୍ଷୀ ହେଇପାରିଲିନି ଜୀବନରେ, ମୋତେ ବ୍ରହ୍ମାଭିଶାପ ଲାଗିଛି, ମୁଁ ଜଣେ ହୀନ ବ୍ୟକ୍ତି, କିନ୍ତୁ ସେଭଳି ରାଜର୍ଷିଙ୍କର ଧୀମତାମ ଧୀମତାମ ଭକ୍ତି ମତାମ କି ଭକ୍ତି ଥିଲା, ମୁଁ ସେ ଭକ୍ତି ଶୁଣିବା ପାଇଁ ଚାହୁଁଛି, ନା ପ୍ରଭୁତ ୟାତ୍ରା ନିର୍ମୁକ୍ତ ବ୍ରହ୍ମଦଣ୍ଡ ଦୂରତ୍ୟା, ଦୂରତ୍ୟା ଯେଉଁ ବ୍ରହ୍ମଦଣ୍ଡ କେବେ ଅତିକ୍ରମ କରିହୁଏ ନା, ସେ ବ୍ରହ୍ମଦଣ୍ଡ କେଉଁ ଭକ୍ତି ବଳରେ କେଉଁ ଭକ୍ତି ସେ କରିଥିଲେ, ଯାହାଫଳରେ ବ୍ରହ୍ମଦଣ୍ଡ କିଭଳି କାର୍ଯ୍ୟ କଲାନି, ବିଲକୁଲ ଆପଣ ମୋତେ ପ୍ରତି ପଦକ୍ଷେପକୁ ସ୍ପଷ୍ଟ କରି କୁହନ୍ତୁ, ଅର୍ଥ ଅମ୍ବରୀଷ ଜୀବନରେ ସୁସ୍ଥ ଭକ୍ତିକୁ ଆପଣ ବ୍ୟାଖ୍ୟା କରନ୍ତୁ। କାଲି ଶୁଣିବେ ଆରମ୍ଭ ହବ। ଏ ପୁରା ଭକ୍ତ ଚରି, ଏ ଆମ ଲକ୍ଷ୍ୟ। ଏ ଭାଗବତରେ ଗୋଟିଏ ଚରି, ଆଉ ଜଣେ ସାଧକ ଯିଏ 9 ଭକ୍ତି କରୁଥିଲେ, ରାଜା ହେ, ବହୁତ ବଡ଼ ରାଜ୍ୟ ଶୁଣିବେ କାଲି, କିନ୍ତୁ 9 ଭକ୍ତି ପ୍ରତିଦିନ କରୁଥିଲେ। ଆମେମାନେ ଏତେ ହତଭାଗା, ଆମକୁ ମନ୍ଦିରରେ ରହୁଛେ ଭଗବାନ, 9 ଭକ୍ତି ଆମେ କରିପାରିବା? ଗୃହସ୍ଥ କରିବା ବହୁତ କଷ୍ଟ, 9 ଭକ୍ତି। ସାଧୁ ଯେଉଁମାନେ ମନ୍ଦିର ରହୁଛନ୍ତି ନା, ତାଙ୍କ ପୁରା ସୁବିଧା, ଶ୍ରବଣ କୀର୍ତ୍ତନ ପୂଜନ ବନ୍ଦନ ଅର୍ଚ୍ଚନ ଦାସ୍ୟ ସଖ୍ୟ ଆତ୍ମନିବେଦନ ସବ ଘରେ। କେତେବାର କିଏ ଯାହାର ଘରେ ଠାକୁର ରହିଛନ୍ତି, ଆଲେଖ ରହିଛନ୍ତି, ସିଏ କେବେ ଦଣ୍ଡବତ କରୁନଥିବେ? ଘରେ ଦଣ୍ଡବତ କରନ୍ତିନି ପ୍ରାୟ ଲୋକ। ସିଏ ଦଣ୍ଡବତ କଲାବେଳକୁ ପିଲା ତା ପିଠି ଉପରେ ଚଢ଼ିଯିବ, ଠାକୁରଙ୍କୁ କଣ ପ୍ରଣାମ କରିବ? ଉଠରେ ଉଠରେ ପିଲା କହୁଥିବ, ପିଲା ତାର ଘୋଡ଼ା କରିବନି ପିତାକୁ, ସେଠି କଣ ଭଗବାନଙ୍କୁ ସ୍ମରଣ କରିବେ? ସାଧୁର କେତେବାର ଭାଗ୍ୟ ଅଛି ଦେଖୁଛନ୍ତି ନା, ମଙ୍ଗଳାରତୀରେ ପ୍ରଣାମ, ଦର୍ଶନାରତୀରେ ପ୍ରଣାମ, 12 ବେଳେ ପ୍ରଣାମ, 4 ବେଳେ ପ୍ରଣାମ, ସନ୍ଧ୍ୟାବେଳେ ପ୍ରଣାମ, ଯେତେବେଳେ ଆସିଲା ମନ୍ଦିର ପ୍ରଣାମ। ଏତେ ବଡ଼ ଭାଗ୍ୟ ଅଛି ଆତ୍ମନିବେଦନ କରିବା ପାଇଁ। ଆରେ ଯାହା ଆଗରେ ଜୀବନରେ କିଛି ଭକ୍ତି କରିପାରୁନି, କିନ୍ତୁ ଯାହା ଆଗରେ ଖାଲି ବାରବାର ଶୋଉଛେ ପ୍ରଣାମ କରୁଛେ, ସେ ଭଗବାନ କଣ ଏତେ ଅକୃତଜ୍ଞ? ଆମ କୃପା ଟିକେ କରିବେନି? କିଛି କରେନି, କେବଳ ଶୋଉଛେ ନା ତାଙ୍କ ଆଗରେ, ପ୍ରଭୁ ମୁଁ ଗୋଟେ ପାପି, ଦଣ୍ଡବତ କରୁଛି, ଦଣ୍ଡବତ। ନବଦା ଭକ୍ତି କରିବାର ସୁଯୋଗ ସାଧୁ ଜୀବନରେ ଅଛି, ଆଉ ଗୃହୀ ବହୁତ ଉନ୍ନତି ଗଲେ ସେ ବି କରିପାରିବ। ଶୁଣିବେ କାଲି ଜଣେ ଗୃହୀ ଅମ୍ବରୀଶ ନବଦା ଭକ୍ତି କରୁଥିଲେ କି? ହରେ କୃଷ୍ଣ।